ମୁଁ ମୋର ବନ୍ଧୁ ଜୋସେଫ ବୋଜେଙ୍କୁ ସେଠାରେ ଦେଖି ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇଗଲି ଆଉ ମୁଁ ବୁଲି ପଡ଼ିଲି ଓ ତାଙ୍କ ସହିତ ହାତ ମିଶାଇବାକୁ ଟିକେ ସମୟ ନେଲି। ତେବେ ଆସନ୍ତୁ ଆମେମାନେ ପରମେଶ୍ୱରଙ୍କ ବାକ୍ୟରେ ଏବ୍ରି ତାର ପ୍ରଥମ ପର୍ବକୁ ଯିବା। ଆଜି ରାତ୍ରି ପାଇଁ ଏକ ମୂଳ ପାଠ ନେବା ନିମନ୍ତେ ଏକ ଅଂଶ ହେତୁ ମୁଁ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ପଦ ପାଠ କରିବାକୁ ଚାହେଁ। ପରମେଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାଓବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି। ତାହାଙ୍କୁ ସେ ସମସ୍ତ ବିଷୟରେ ଅଧିକାରୀ କରି ନିଯୁକ୍ତ କଲେ, ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ। ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି। ସେ ଆପଣ ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି। ପୁଣି ଉତ୍ତାରେ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ଆସନ୍ତୁ ବର୍ତ୍ତମାନ ଆମେମାନେ ପ୍ରାର୍ଥନା ପାଇଁ ମସ୍ତକ ନତ କରିବା। ଆଉ ତେବେ ତାହାଙ୍କର ଦିବ୍ୟ ଉପସ୍ଥିତିରେ ଯଦି ଆପଣମାନଙ୍କର କୌଣସି ଅନୁରୋଧ ଥାଏ ଯାହାକୁ କି ଆପଣ ତାହାଙ୍କୁ ଜଣାଇବାକୁ ଚାହୁଁଛନ୍ତି, ତାହେଲେ କଣ ଆପଣ କେବଳ ନିଜର ହାତକୁ ଉଠାଇବେ କି? ଏବଂ ତାହା ହିଁ ଆପଣଙ୍କ ଅନୁରୋଧ ହେବ ଯେ ପରମେଶ୍ୱର କରିବେ। ଆମମାନଙ୍କର ସ୍ୱର୍ଗୀୟ ପିତା, ଆମେମାନେ ବର୍ତ୍ତମାନ ତୁମ୍ଭର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରି ତୁମ୍ଭ ସିଂହାସନ ସମ୍ମୁଖକୁ ଆସୁଅଛୁ। ଆଉ ଆମମାନଙ୍କୁ ଏହି ଆଶ୍ୱାସନ ଦିଆଯାଇଅଛି ଯେ ଯଦି ଆମେ ତାହାଙ୍କର ନାମରେ କିଛି ମାଗୁ ତାହା ପ୍ରଦାନ କରାଯିବ। ଏବଂ ତୁମେ ଆମର ଇଚ୍ଛାମାନ ଓ ଆମର ପ୍ରୟୋଜନମାନ ଜାଣିଅଛ ଏବଂ ତୁମେ ପ୍ରତିଜ୍ଞା କରିଛ ଯେ ତୁମେ ଆମର ସମସ୍ତ ପ୍ରୟୋଜନକୁ ଯୋଗାଇ ଦେବ। ତେଣୁ ପିତା, ଆମେ ସେହିପରି ପ୍ରାର୍ଥନା କରିବୁ ଯେପରିକି ତୁମେ ଆମକୁ ଶିଖାଇଅଛ, ତୁମ ରାଜ୍ୟ ଆସୁ ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଯେପରିକି ଆଜି ରାତ୍ରି ଆମର ଅନୁରୋଧ ଯେ ତୁମର ସତିଚ୍ଛା ଅନୁସାରେ ଆମମାନଙ୍କୁ ତାହା ପ୍ରଦାନ କରାଯାଏ ଓ ଏହି ସୁବିଧାଗୁଡ଼ିକୁ ଆମମାନଙ୍କୁ ଦିଆଯାଏ। ପ୍ରଭୁ, ବାକ୍ୟକୁ ଅଭିଷେକ କର, ପୁଣି ସମସ୍ତ ବକ୍ତାମାନଙ୍କୁ ଏବଂ ଶ୍ରୋତାମାନଙ୍କୁ ଅଭିଷେକ କର ଏବଂ ହେବାକୁ ଦିଅ ଯେ ଆଜି ରାତ୍ରି ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟରେ ଆସନ୍ତୁ ଏବଂ ବାକ୍ୟର କର୍ମକର୍ତ୍ତା ହୁଅନ୍ତୁ, କାରଣ ଆମେ ଏହାକୁ ତାହାଙ୍କ ନାମରେ ମାଗୁଅଛୁ। ଆମେନ୍। ଆପଣମାନେ ବସି ଯାଆନ୍ତୁ। ଆସନ୍ତାକାଲି ସକାଳେ ମୁଁ ଯାହା ବୁଝିଛି ତାହା ଫୁଲ୍ ଗସ୍ପେଲ୍ ବ୍ୟବସାୟ ପୁରୁଷମାନଙ୍କର ଜଳପାନ ବିଷୟ ରହିଛି। ସାଧାରଣତଃ ଯେଉଁଠାରେ ସେମାନଙ୍କର ଏକ ଅଧ୍ୟାୟ ରହିଥାଏ ସେମାନଙ୍କର ଜଳପାନରେ ମୋତେ କହିବାର ସୌଭାଗ୍ୟ ମିଳିଛି। ଏହି ସମୟ ପର୍ଯ୍ୟନ୍ତ ତାହା ହେଉଛି ଏକମାତ୍ର ସଂଗଠନ ଯାହାକି ଏକ ସଂସ୍ଥା ନୁହେଁ, ବରଂ ଏକମାତ୍ର ଏପରି ଗୋଷ୍ଠୀ ଅଟେ ଯେଉଁଥିରେ ମୁଁ ସମ୍ମିଳିତ ହୋଇଥାଏ, ତାହା ହେଲା ଖ୍ରୀଷ୍ଟିଆନ ବ୍ୟବସାୟ ପୁରୁଷ। ଆଉ ତେବେ ମୁଁ ସେମାନଙ୍କ ପାଇଁ କେବଳ ଆନ୍ତର୍ଜାତିକ ସ୍ତରରେ କହିଥାଏ। ତେବେ ଆଜି ରାତ୍ରି ଆମେମାନେ ଏହା ଭରସା କରୁଛୁ ଯେ ଏହି ସମାବେଶ ହେବା ବିଷୟଟି ବୃଥାରେ ଯିବ ନାହିଁ। ମୁଁ ଆପଣମାନଙ୍କ ପାଖକୁ କ୍ଲାନ୍ତ ହୋଇ ଏକ ଖରଖରାଉଥିବା ଗଳା ସହିତ ଟିକେ ନିଶ୍ୱାସ ଜନିତ ବ୍ରୋଙ୍କିଆଲ ସମସ୍ୟା ସହିତ ଆସିଅଛି। ସେଇଠାରୁ ମୁଁ ଟ୍ୟୁସନରୁ ଆସିଛି ଯେଉଁଠାରେ କି ଏହା ପ୍ରକୃତରେ ଭଲ ଏବଂ ଶୁଷ୍କ ପାଗ ଅଟେ, ଏବଂ ମୁଁ ଏଠାକୁ ଆସିଲି ଆଉ ଏହା ପ୍ରକୃତରେ ଭଲ ଏବଂ ଆର୍ଦ୍ର ପାଗ ଅଟେ, ଏଣୁ ତାହା ଏକ ଅତ୍ୟନ୍ତ ବିପରୀତ ପାଗ ଅଟେ। ଯଦି ଆପଣମାନେ ଏଠାରେ ଥିବା ସମସ୍ତ ଜଳକୁ ଏକତ୍ର କରିନେବେ, ଯଦି ଆପଣ ତାହାକୁ କେବଳ ଆମ ପାଖକୁ ପଠାଇ ଦେବେ, ତେବେ ଆମେ ତାହା ପାଇଁ ପ୍ରଶଂସା କରିବୁ। ମାତ୍ର ଅବଶ୍ୟ ଆପଣ ତାହା କରିପାରନ୍ତି ନାହିଁ। ମାତ୍ର ମୁଁ ଆପଣଙ୍କୁ ଗୋଟିଏ କଥା କହୁଅଛି, ସେଠାରେ ଏକ ଦୃଷ୍ଟାନ୍ତ ଅଛି। ଆରିଜୋନାରେ ଆମର ସମସ୍ତ ଆମର ବିଷୟଗୁଡ଼ିକ ଆମର ଗଛଗୁଡ଼ିକ କଣ୍ଟାରେ ପରିପୂର୍ଣ୍ଣ ଅଟେ। ପ୍ରତ୍ୟେକ ବିଷୟରେ ଏକ କଣ୍ଟା ଥାଏ। ଏହା ଏଇଥିପାଇଁ ଅଟେ କାରଣ ତାହା ଶୁଷ୍କ ଅଟେ। ତେବେ ଯଦି ସେ ସମାନ ବୁଦା ଏଠାରେ ବଢ଼ିଥାନ୍ତା ତାହା ଏକ ଖୁବ୍ ସୁନ୍ଦର ପତ୍ରଟିଏ ହୋଇଥାନ୍ତା। ଦେଖନ୍ତୁ, ଏହା ଜଳ ବିନୁ ଅଟେ, ସେହି କାରଣରୁ ତାହା ଏକ କଣ୍ଟା ହୋଇଥାଏ। ଆଉ ଯେତେବେଳେ ମଣ୍ଡଳୀ ସେ ଜୀବନର ଜଳ ବିନୁ ହୋଇଯାଏ ତାହା ଶୁଖିଲା ଏବଂ କଣ୍ଟାଳିଆ ମଧ୍ୟ ହୋଇଯାଏ, ସବୁକିଛିକୁ ଗେଞ୍ଜିଥାଏ ଓ ଫୋଡ଼ିଥାଏ। ମାତ୍ର ଯେଉଁଠାରେ ସେ ଜୀବନର ଜଳ ପ୍ରବାହିତ ହୁଏ ତାହା ପତ୍ର ପଲ୍ଲବିତ କରିଥାଏ ଏବଂ ତାହାକୁ କୋମଳ, ନରମ ଏବଂ ମଧୁର କରିଥାଏ, ପରମେଶ୍ୱରଙ୍କ ନିମନ୍ତେ ପବିତ୍ର ଅଗ୍ରହଣ ଯୋଗ୍ୟ କରିଥାଏ। ଏଣୁ ଏହା ହେଉ ଯେ ପ୍ରଭୁ ପରମେଶ୍ୱର ଆଜି ରାତ୍ରି ଆମମାନଙ୍କୁ ଜଳସେଚନ କରନ୍ତୁ, ଯେପରିକି ଆମେ କଣ୍ଟାଳିଆ ହେବା ନାହିଁ, ମାତ୍ର ଆମେ ଭଲ ପତ୍ରମାନ ହେବା, ଯେପରିକି ପଥଶ୍ରାନ୍ତ ଲୋକମାନେ ଆମ ଛାୟାର ଗଛ ତଳେ ବସନ୍ତି ଓ ସେମାନଙ୍କ ପ୍ରାଣରେ ବିଶ୍ରାମ ପାଆନ୍ତି। ତେବେ ଆଜି ରାତ୍ରି ପ୍ରଭୁଙ୍କର ଯଦି ଇଚ୍ଛା ହୁଏ ମୁଁ ଏହି ମୂଳ ପାଠକୁ ନେବାକୁ ଚାହୁଁଛି। ଆଉ ସ୍ୱର କ୍ଷୀଣ ହୋଇଥିବା ହେତୁ ମୁଁ ଏହି ଛୋଟ ମାଇକ୍ରୋଫୋନକୁ ଯଥାସମ୍ଭବ ମୋ ପାଖକୁ ଟାଣି ନେଉଅଛି। ମୁଁ ଚାହୁଁଛି ଏଠାରେ ଏବ୍ରି ଏକ ଏକର ପାଠ କରାଯିବା ବିଷୟଠାରୁ ମୁଁ ଏକ ମୂଳ ପାଠ ନେବାକୁ ଚାହେଁ। ପରମେଶ୍ୱର ଆପଣଙ୍କୁ ନିଜର ଗୁଣଚରିତ୍ର ଦ୍ୱାରା ଚିହ୍ନିତ କରାନ୍ତି। ମୁଁ ଏହାକୁ ପୁଣି ଥରେ ପୁନରାବୃତ୍ତି କରେ, କାରଣ ମୁଁ ଜାଣେ ଯେ ଏଠାରେ ଏହି ଧ୍ୱନିଶାସ୍ତ୍ର ଯନ୍ତ୍ରଗୁଡ଼ିକ ଅତି ଖରାପ ଅଟେ। ପରମେଶ୍ୱର ଆପଣଙ୍କୁ ନିଜର ଗୁଣଚରିତ୍ର ଦ୍ୱାରା ଚିହ୍ନିତ କରାନ୍ତି। ତେବେ ଅଧିକାଂଶ କୌଣସି ବିଷୟଗୁଡ଼ିକ ତାହାର ଗୁଣଚରିତ୍ର ଦ୍ୱାରା ହିଁ ଚିହ୍ନିତ ହୋଇଥାଏ। ଆଉ ଏଠାରେ ମୋ ପାଖରେ ଶାସ୍ତ୍ରର କିଛି ଅଂଶମାନ ଅଛି ଯାହାକି ମୁଁ ଚାହିଁବି ଏବଂ ଧ୍ୟାନ ଦିଅନ୍ତୁ ଯାହା ମୁଁ ଉଦ୍ଧୃତ କରିବାକୁ ଚାହିଁବି। ତେବେ କୌଣସି ବିଷୟର ଗୁଣଚରିତ୍ର ଏହା ଚିହ୍ନଟ କରିଥାଏ ଯେ ତାହା କ'ଣ ଅଟେ। ତେବେ ସମସ୍ତ ପ୍ରକୃତିରେ ଯେପରି ଅନେକ ସମୟରେ ଫୁଲଗୁଡ଼ିକ ସେମାନଙ୍କର ଗୁଣଚରିତ୍ର ଦ୍ୱାରା ଚିହ୍ନିତ ହୋଇଥାନ୍ତି, ଯଦି ସେମାନେ ଗୋଟିଏ ପ୍ରଜାତିର ଅନ୍ୟ ସହିତ ଅତି ନିକଟବର୍ତ୍ତୀ ରହିଥାନ୍ତି, ତେବେ ସେହି ଫୁଲର ଗୁଣଚରିତ୍ର ହିଁ ଏହା ଚିହ୍ନିତ କରିବ ଯେ ତାହା କେଉଁ ଫୁଲ। ଏବଂ ବନ୍ୟଜନ୍ତୁ ଜଗତରେ ମଧ୍ୟ ଅନେକ ଥର ଏପରି ହୋଇଥାଏ ଯେ ମୁଁ ଜଣେ ଶିକାରୀ ଅଟେ ଆଉ ଆପଣଙ୍କୁ ତ ସେହି ପଶୁର ଗୁଣଚରିତ୍ର ଜାଣିବାକୁ ଥାଏ ଯାହାର ଆପଣ ଶିକାର କରୁଥାନ୍ତି, ନତୁବା ବେଳେବେଳେ ଆପଣ ନିଶ୍ଚିତ ଭାବରେ ଠକା ଯାଇପାରିବେ। ଉଦାହରଣ ସ୍ୱରୂପ, ବ୍ରିଟିଶ କଲମ୍ବିଆ ପ୍ରାନ୍ତର ଉପରିସ୍ଥ ଭାଗରେ ରହୁଥିବା ପଥର ମେଣ୍ଢାମାନ, ଏହି ବିଗତ ପତ୍ର ଝଡ଼ିବା ଋତୁରେ ମୁଁ ୟୁକନ୍ ସହରର ଠିକ୍ ତଳ ଭାଗରେ ଥିଲି। ଏଠାରେ ବର୍ତ୍ତମାନ ବସିଥିବା ଦୁଇ ଜଣ ଭାଇ ମୋ ସହିତ ଥିଲେ ଆଉ ଆମେମାନେ ଶିକାର କରୁଥିଲୁ। ତେବେ ଯଦି ଆପଣ ସେହି ପାର୍ଥକ୍ୟ ଜାଣିନଥିବେ, ଯେତେବେଳେ କି ଆପଣ ଏକ ମେଣ୍ଢା କିମ୍ବା ହରିଣର ଚଲାପଥକୁ ଅନୁସନ୍ଧାନ କରୁଥାନ୍ତି, ତାହେଲେ ଆପଣ ସେହି ପାର୍ଥକ୍ୟକୁ ସେ ପର୍ଯ୍ୟନ୍ତ କହିପାରିବେ ନାହିଁ ଯେପର୍ଯ୍ୟନ୍ତ କି ଆପଣ ଜଣେ ଚତୁର ଶିକାରୀ ନ ହୋଇଥିବେ। କାରଣ ସେମାନେ ସମାନ ପ୍ରକାରର ଚଲାପଥମାନ ନିର୍ମାଣ କରିଥାନ୍ତି, ସେମାନେ ଯେତେବେଳେ ଦୌଡ଼ିଥାନ୍ତି ସୀମା ବାନ୍ଧିଲା ଭଳି କରିଥାନ୍ତି। ଆଉ ତାପରେ ଯଦି ଆପଣ ଗୋଟିଏକୁ ସେଠାରେ ଦୂରରେ ଛିଡ଼ା ହୋଇଥିବାର ଦେଖିଥାନ୍ତି ଯିଏକି ତାର ମୁଣ୍ଡକୁ ଲୁଚାଇ ଦେଇଥାଏ, କାହିଁକି ଆପଣ ତ କଚିତ ହିଁ ସେହି ପାର୍ଥକ୍ୟକୁ ଜାଣିପାରିବେ। ସେମାନେ ପ୍ରାୟ ସମାନ ଆକାରରେ ଥାନ୍ତି, ପୃଷ୍ଠଭାଗରେ ତା ଧଳା ଥାଏ ଠିକ ଯେପରିକି ହରିଣର ଥାଏ। ସେମାନଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ, ମାତ୍ର ତାର ଶିଙ୍ଗଗୁଡ଼ିକ ତାର ଗୁଣଚରିତ୍ରକୁ ଚିହ୍ନିତ କରିଥାଏ ସେମାନଙ୍କର ଶିଙ୍ଗଗୁଡ଼ିକ ଦ୍ୱାରା। ମେଣ୍ଢାର ଏପରି ଏକ ଶିଙ୍ଗ ଥାଏ ଯାହାକି ଗୋଲାକାର ହୋଇ ଘୁରିଥାଏ, ଆଉ ଗୋଟିଏ ହରିଣର ଶିଙ୍ଗଗୁଡ଼ିକ ସିଧାସଳଖ ହୋଇ ବାହାରିଥାଏ। ପୁଣି ଆଉ ଏକ ବିଷୟ ହେଲା, ଗୋଟିଏ ହରିଣ ଭୋଜନ ପାଇଁ ସେତିକି ଉଚ୍ଚକୁ ଯାଏ ନାହିଁ। ଆଉ ତାପରେ ସେହି ଛେଳି ତାର ଚାଲିବାରେ ମଧ୍ୟ ଗୋଟିଏ ଛେଳିରେ ଏବଂ ଗୋଟିଏ ମେଣ୍ଢାରେ ଏକ ଗୁଣଚରିତ୍ର ଅଛି ଯାହାକି ଆପଣଙ୍କୁ ସେମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣିବାକୁ ଥାଏ। ଯେତେବେଳେ ଆପଣ ଅତି ଉଚ୍ଚରେ ଥାନ୍ତି, କାରଣ ସେମାନେ ଦୁହେଁ ପର୍ବତର ଉଚ୍ଚରେ ବାସ କରନ୍ତି, ଆପଣଙ୍କୁ ତ ସେହି ପାର୍ଥକ୍ୟକୁ ଜାଣିବାକୁ ଅଛି। ମାତ୍ର ଯଦି ଆପଣ ଧ୍ୟାନ ଦେବେ, ଗୋଟିଏ ଛେଳି ଚାଲିବା ବେଳେ ନିଜେ ଝୁଣ୍ଟି ପଡ଼ିଥାଏ, ଯେଉଁଠାରେ କି ଗୋଟିଏ ମେଣ୍ଢା ଯେତେବେଳେ ସେ ଚାଲେ ତାର ପାଦକୁ ଏହିପରି ଭାବରେ ତଳେ ଥୋଇଥାଏ। ଏହା ତ ସେହି ଚଲାପଥର ଗୁଣଚରିତ୍ର ଅଟେ ଯେ ସେ ଯେଉଁ ପ୍ରକାରେ ତାର ଚଲାପଥକୁ ତିଆରି କରିଥାଏ। ଆପଣ ନିଜର ଶିକାରକୁ ତାର ଗୁଣଚରିତ୍ର ଦ୍ୱାରା ଚିହ୍ନିତ କରିଥାନ୍ତି ଯେ ସେ କ'ଣ କାର୍ଯ୍ୟ କରିଥାଏ ଓ ସେ କିପରି ଭାବରେ ବ୍ୟବହାର କରିଥାଏ ଆଉ ସେ କି ଭୋଜନ କରିଥାଏ ଓ ସବୁକିଛି ପ୍ରଭୃତି। ଏହା ଆପଣଙ୍କୁ ତାର ନିଜର ଗୁଣଚରିତ୍ର ଦ୍ୱାରା ଚିହ୍ନିତ କରିଥାଏ। ଆଉ ତାପରେ ଆପଣ ଗୋଟିଏକୁ ଡେଇଁ କରି ଯାଆନ୍ତୁ ଏବଂ ଦେଖନ୍ତୁ ଯେ ତାହା କ'ଣ ଘଟେ। ଆପଣ ଏହା କହିପାରିବେ ଯେ ସେମାନେ କେଉଁ ପଥରେ ଯାଇଥାନ୍ତି। ଆପଣ ଭିନ୍ନ ଭିନ୍ନ ପ୍ରାଣୀର ସେ ଗୁଣଚରିତ୍ର ଦ୍ୱାରା ତାହା କହିପାରନ୍ତି। ତାପରେ କ'ଣ ଆପଣମାନେ କେବେ ଧ୍ୟାନ ଦେଲେ କି, ମୁଁ ଜାଣେ ନାହିଁ ଯେ ତାହା ଆପଣମାନଙ୍କ ଏଠାରେ ଅଛି କି ନାହିଁ, ହଳଦିଆ ହାତୁଡ଼ି ନାମକ ଚଢ଼େଇ। ତେବେ ସେମାନଙ୍କ ପାଇଁ ସଠିକ୍ ନାମ ଫ୍ଲିକର୍ ଅଟେ, ଆଉ ଗୋଟିଏ ଜେ ପକ୍ଷୀ ନାମକ ଚଢ଼େଇ। ଗୋଟିଏ ଜେ ପକ୍ଷୀଟି ପ୍ରାୟ ଏକ ହଳଦିଆ ହାତୁଡ଼ି ଚଢ଼େଇ ସହିତ ସମାନ ଆକାରର ଅଟେ। ଆଉ ଆପଣ ସେ ଦୁହିଁଙ୍କୁ ଉଡୁଥିବାର ଦେଖନ୍ତୁ, ସେମାନେ ଉଭୟ ପ୍ରାୟ ସମାନ ପ୍ରକାରର ପକ୍ଷୀ ଅଟନ୍ତି। ଯଦି ଆପଣ ରଙ୍ଗ ଦେଖିପାରନ୍ତି ନାହିଁ, କେବଳ ସେମାନଙ୍କୁ ଲକ୍ଷ୍ୟ କରନ୍ତୁ, ଆପଣ କହିପାରିବେ ଯେ କେଉଁଠି ହଳଦିଆ ହାତୁଡ଼ି ଚଢ଼େଇ ଅଟେ। ସେହି ଜେ ପକ୍ଷୀଟି ଉଣା ଅଧିକ ଏକ ସିଧାସଳଖ ରେଖାରେ ଉଡ଼ିଥାଏ, ମାତ୍ର ହଳଦିଆ ହାତୁଡ଼ି ଚଢ଼େଇଟି ନିଜର ଡେଣାଗୁଡ଼ିକୁ ବାଡ଼େଇ ଥାଏ। ଯେତେବେଳେ ସେ ନିଜର ଡେଣାଗୁଡ଼ିକୁ ଆଘାତ କରେ, ସେ ତଳକୁ ଯାଏ ଓ ତାପରେ ଉପରକୁ ଆସେ, ତଳକୁ ଏବଂ ତାପରେ ଉପରକୁ ଯାଏ। ଦେଖନ୍ତୁ, ସେ ନିଜକୁ ସେହିପରି ଭାବରେ ଏକ ସୀମାରେ ବାନ୍ଧି ରଖେ। ଆଉ ଆପଣ କହିପାରନ୍ତି ଯେ ତାହା ହଳଦିଆ ହାତୁଡ଼ି ଚଢ଼େଇର ଗୁଣଚରିତ୍ର ଅଟେ, ସେ ଯେଉଁ ପ୍ରକାରେ ଉଡ଼ିଥାଏ। ଯଦି ଆପଣ ସେହି ବାଟୋଇ ପକ୍ଷୀକୁ ଧ୍ୟାନ ଦେବେ, ଯେତେବେଳେ ସେ ବାହାରକୁ ଆସେ, ସେ ଯେପରି ଭାବରେ ଉପରକୁ ଆସିଥାଏ। ତାପରେ ଦେଖନ୍ତୁ, ଯଦି ଆପଣ ଏକ ସନ୍ତସନ୍ତିଆ ସ୍ଥାନରେ ଅଛନ୍ତି ଯେଉଁଠାରେ କି ହୋଇପାରେ ବାଟୋଇ ପକ୍ଷୀ ଥିବ ଓ ଏକ ସ୍ନାଇପ୍ ପକ୍ଷୀ ଥିବ, ଆପଣ ଶିକାରୀମାନେ ତାହା ଜାଣନ୍ତି। ୱିଲସନ୍ ସ୍ନାଇପ୍ ଏବଂ ଜ୍ୟାକ୍ ସ୍ନାଇପ୍ ପକ୍ଷୀମାନେ ସେମାନେ ଆପଣାକୁ ଯେଉଁ ପ୍ରକାର ସେମାନେ ବାହାରକୁ ଆସିଥାନ୍ତି ଏବଂ ଯେଉଁ ପ୍ରକାର ସେମାନେ ଗମନାଗମନ କରିଥାନ୍ତି, ସେଥିଦ୍ୱାରା ସେମାନେ ଚିହ୍ନିତ କରାଇଥାନ୍ତି। ସେମାନେ ସେମାନଙ୍କର ଉଡ଼ିବାର ଗୁଣଚରିତ୍ର ଦ୍ୱାରା ଯେ ସେମାନେ କେଉଁ ପ୍ରକାରର ଏକ ପକ୍ଷୀ ଅଟନ୍ତି ତାହା ଚିହ୍ନିତ କରାଇଥାନ୍ତି। ତେଣୁକରି ଯଦି ଆପଣ କେବଳ ସେଗୁଡ଼ିକୁ ଶୁଣିବେ, ଆପଣ କହିପାରିବେ ଯେ ତାହା କ'ଣ ଥିଲା। ସେ ଯେ ପ୍ରକାର ଭାବରେ ବାହାରକୁ ଯାଏ, ତାର ଉଡ଼ିବାର ଗୁଣଚରିତ୍ର ଦ୍ୱାରା ଆପଣ କହିପାରିବେ ଯେ ସେ କ'ଣ ଅଟେ। ଯେପରିକି ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ, ସେମାନେ ଦୁହେଁ ମଣିଷ ଅଟନ୍ତି, ମାତ୍ର ଜଣେ ସ୍ତ୍ରୀର ଜଣେ ପୁରୁଷଠାରୁ ଭିନ୍ନ ଗୁଣଚରିତ୍ରମାନ ରହିଥାଏ। ମୁଁ ଏଠାରେ କିଛି ସମୟ ପୂର୍ବରୁ ସୋଲୋମନ୍ ଏବଂ ସେହି ରାଣୀ ବିଷୟରେ ପାଠ କରୁଥିଲି। ମୁଁ ଏଠାରେ ଆପଣମାନଙ୍କ ନିକଟରେ ମୋର ଛୋଟ ବାର୍ତ୍ତାଟିକୁ ପ୍ରଚାର କରିବା ପାଇଁ କେବେ ବି ଆସିପାରି ନାହିଁ। ସେହି ଦକ୍ଷିଣ ଦେଶର ରାଣୀ ବିଷୟରେ, ଯିଏକି ସୋଲୋମନ୍ଙ୍କୁ ଦେଖା କରିବାକୁ ଆସିଥିଲେ ଏବଂ ହୃଦୟର ଗୁପ୍ତ ବିଚାରକୁ ଜାଣିବାର ସେହି ବରଦାନକୁ ଦେଖିଥିଲେ। ମୁଁ ଏଠାରେ କିଛି ସମୟ ପୂର୍ବରୁ ତାହା ବିଷୟରେ ପାଠ କରୁଥିଲି ଏବଂ ସେମାନେ କହୁଥିଲେ ଯେ ସଲୋମନଙ୍କ ସମ୍ମୁଖରେ ରଖାଯାଇଥିବା ପ୍ରହେଳିକାମାନଙ୍କ ମଧ୍ୟରୁ ଗୋଟିଏ ଥିଲା ଏହି ରାଣୀ ଜଣେ ସ୍ତ୍ରୀ ଲୋକକୁ ନେଇଥିଲେ କିମ୍ବା ବରଂ ସ୍ତ୍ରୀ ଲୋକମାନଙ୍କୁ ନେଇଥିଲେ ଆଉ ସେମାନଙ୍କୁ ପୁରୁଷ ପରି ବସ୍ତ୍ର ପରିଧାନ କରାଇଥିଲେ। ତେବେ ତାହା ସେହି ଦିନ ପାଇଁ ଅଜଣା ଥିଲା, ମାତ୍ର ତାହା ଆଜିର ଦିନ ପାଇଁ ନିଶ୍ଚିତ ଭାବରେ ନୀତି ଚଳପ୍ରଚଳ। ଆଉ ଆପଣମାନେ ଜାଣନ୍ତି ଯେ ତାହା ଭୁଲ। ବାଇବେଲ କହେ ଯେ ଜଣେ ସ୍ତ୍ରୀ ଲୋକକୁ ତାହା କରିବା ଉଚିତ। ଜଣେ ସ୍ତ୍ରୀ ଲୋକ ପାଇଁ ଜଣେ ପୁରୁଷର ଏକ ପୋଷାକ ପିନ୍ଧିବା ତାହା ଏକ ଘୃଣାର ବିଷୟ, ଆଉ ସେହି ଅପରିବର୍ତ୍ତନୀୟ ପରମେଶ୍ୱର ତାହା କହିଥିଲେ, ଏଣୁ ତାହା ସତ୍ୟ ଅଟେ। ଏଣୁ ଆମେମାନେ ପାଉ ଯେ ସଲୋମନ ସେମାନଙ୍କୁ ଦେଖିବା କ୍ଷଣି ହିଁ ସେମାନଙ୍କୁ ଚାଲିବା ପାଇଁ ଅବା କିଛି କରିବା ପାଇଁ କହିଥିଲେ, ଏବଂ ତତ୍କ୍ଷଣାତ୍ କହି ଉଠିଲେ, ଏମାନେ ତ ସ୍ତ୍ରୀ ଲୋକ ଅଟନ୍ତି। ଦେଖନ୍ତୁ, ସେ ତ ସେହି ସ୍ତ୍ରୀର ଗୁଣ ଚରିତ୍ରରୁ ତାହା କହିପାରିଥିଲେ, ଯେପରି ଭାବରେ ସେହି ସ୍ତ୍ରୀ ନିଜକୁ ପରିଚାଳନା କରିଥିଲେ, ଯେ ସେ ସ୍ତ୍ରୀ ଲୋକ ଥିଲେ, ପୁରୁଷ ନଥିଲେ। ଆଉ ତେବେ ଅଧିକାଂଶ ଯେକୌଣସି ବିଷୟ ସେହିପରି ଭାବରେ ତାହାର ଗୁଣ ଚରିତ୍ରମାନ ସହିତ ରହିଥାଏ, ଯେପରିକି ଅନେକ ଲୋକ ବାମହାତୀ ଅଟନ୍ତି ଏବଂ ଡାହାଣ ହାତୀ ଅଟନ୍ତି। ସେମାନେ ନିଜକୁ ଯେଉଁପରି ଭାବରେ ପରିଚାଳନା କରନ୍ତି ଏହା ତାର ଗୁଣ ଚରିତ୍ର ଅଟେ। ଆପଣ କହିପାରନ୍ତି ଯେ ଏହା ଜଣେ ଡାହାଣ କିମ୍ବା ସେହି ବାମହାତୀ ବ୍ୟକ୍ତି ଅଟେ, ଯେପରି ଭାବରେ ସେମାନେ ନିଜ ନିଜକୁ ବ୍ୟବହାରରେ ଆଣନ୍ତି, ଯେଉଁ ପ୍ରକାରେ ସେମାନେ ସବୁବେଳେ ସେହି ବାମହାତ କିମ୍ବା ଡାହାଣ ହାତରେ କିଛି କରିବାକୁ ଯାଇଥାନ୍ତି। ଆଉ ମନେ ରଖନ୍ତୁ ଯେ ଯୀଶୁଙ୍କର ସେହିପରି କିଛି ଗୋଟାଏ ଥିଲା, ଯାହାକି ଦୁଇଟି ଯାକ ହାତ ପ୍ରାୟ ପ୍ରାୟ ସେମାନେ ସମାନ ଅଟନ୍ତି। ସେମାନଙ୍କର ସମାନ ପ୍ରକାର ବୁଢା ଆଙ୍ଗୁଠି ଛାପ ଥାଏ, ଆଙ୍ଗୁଳି ଛାପ ମାନ ରହିଥାଏ, ପାଞ୍ଚଟି ଆଙ୍ଗୁଠି ଥାଏ, କାନି, ତର୍ଜନୀ ଏବଂ ଇତ୍ୟାଦି। ଠିକ ଯେପରି ଡାହାଣ ହାତ ଏବଂ ବାମ ହାତରେ ସମାନ ପ୍ରକାରର ଆଙ୍ଗୁଠି ମାନ ଥାଏ, ସାଧାରଣତଃ ସମାନ ଆକାରର ହାତ ଥାଏ, ଅବିକଳ ଠିକ ସମାନ ରହିଥାଏ। ଆଉ ସେମାନଙ୍କ ମଧ୍ୟରେ ସେଠାରେ କେବଳ ଗୋଟିଏ ମାତ୍ର ପାର୍ଥକ୍ୟ ଥାଏ, ତାହା ହେଲା ଗୋଟିଏଟି ବାମ ଏବଂ ଅନ୍ୟଟି ଡାହାଣ। ତାହା ହିଁ କେବଳ ଏକମାତ୍ର ପାର୍ଥକ୍ୟ ଅଟେ ଯାହାକି ଆପଣ କହିପାରନ୍ତି, ଗୋଟିଏଟି ବାମ ଅନ୍ୟଟି ଡାହାଣ। ତେବେ ସେଥିରେ ଯୀଶୁ କହିଲେ, ମୁଁ ଏଠାରେ ଗୋଟିଏ ଧ୍ୟାନଯୋଗ୍ୟ ବିଷୟ କହିପାରେ, ଯୀଶୁ ମାଥ୍ୟୁ 24 କହିଲେ ଯେ ଶେଷ ଦିନ ମାନଙ୍କରେ ଆତ୍ମାଙ୍କର ଗୁଣ ଚରିତ୍ର କିଛି ମାତ୍ରାରେ ଏକ ସମାନ ହେବ, ଏତେ ନିକଟତର ହେବ ଯେ ଯଦି ସମ୍ଭବ ହୁଏ ତା ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରି ପକାଇବ। ଦେଖନ୍ତୁ, ସେମାନେ ତ କେବଳ ଆପଣ ନିଜର ହାତକୁ ନିଅନ୍ତୁ ଏବଂ ତାକୁ ଠିକ ଉପରକୁ ଉଠାନ୍ତୁ। ଦେଖନ୍ତୁ, ଯଦି ଆପଣ ଧ୍ୟାନ ନ ଦେବେ ତେବେ ସେମାନଙ୍କ ମଧ୍ୟରୁ ଗୋଟିଏ ଠିକ ଅନ୍ୟ ପରି ଦେଖାଯାଏ ସମସ୍ତ ପ୍ରକାର, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ବାମ ଅଟେ ଏବଂ ଅନ୍ୟଟି ଡାହାଣ ଅଟେ। ଠିକ ସେହି ପ୍ରକାରେ ଆତ୍ମାମାନେ ଶେଷ ଦିନରେ ଅଟନ୍ତି, ସେମାନେ କିଛି ମାତ୍ରାରେ ଏକ ସମାନ ଅଟନ୍ତି, ମାତ୍ର ସେମାନଙ୍କର ଏକ ଗୁଣ ଚରିତ୍ର ଅଛି ଯାହାକି ସେମାନଙ୍କୁ ଚିହ୍ନିତ କରିଥାଏ। ଜଣେ ଠିକ ଅଟେ ଏବଂ ଅନ୍ୟଟି ଭୁଲ ଅଟେ, ଆଉ ଏହା ତାଙ୍କର ଗୁଣ ଚରିତ୍ର ଦ୍ୱାରା ଚିହ୍ନିତ କରାଯାଇପାରେ। ପରମେଶ୍ୱରଙ୍କ ଆତ୍ମାକୁ ତାଙ୍କର ଗୁଣ ଚରିତ୍ର ଦ୍ୱାରା ଚିହ୍ନିତ କରାଯାଇପାରେ, ବୁଝିଲେ। ପରମେଶ୍ୱରଙ୍କ ଆତ୍ମା ଏବଂ ମଣ୍ଡଳୀର ଆତ୍ମା, ଗୋଟିଏ ମଣ୍ଡଳୀର ଆତ୍ମା ଅଛି ଏବଂ ଗୋଟିଏ ପରମେଶ୍ୱରଙ୍କ ଆତ୍ମା ଅଛି, ଯାହାକି ଆଦୌ ସେ ମଣ୍ଡଳୀର ଆତ୍ମା ପରିକା ନୁହେଁ। ସେଠାରେ ଏକ ନାମଧାରୀ ସଂଗଠନର ଆତ୍ମା ଅଛି, ଏକ ରାଷ୍ଟ୍ରୀୟ ଆତ୍ମା ଅଛି, ରାଷ୍ଟ୍ରର ଏକ ଆତ୍ମା ଅଛି। ପ୍ରତ୍ୟେକ ରାଷ୍ଟ୍ର ଯେତେବେଳେ ମୁଁ ସେଠାକୁ ଯାଏ, ଆପଣ ସେଠାକୁ ପ୍ରବେଶ କରନ୍ତି, ଆପଣ ଏକ ଭିନ୍ନ ଆତ୍ମା ପାଆନ୍ତି। ମୁଁ ଫିନଲ୍ୟାଣ୍ଡକୁ ଗଲି, ଉତ୍ତମ ଲୋକମାନେ, କିନ୍ତୁ ସେଠାରେ ଏକ ଫିନଲ୍ୟାଣ୍ଡର ଆତ୍ମା ଥିଲା। ମୁଁ ଜର୍ମାନୀକୁ ଯାଏ, ସେଠାରେ ଏକ ଜର୍ମାନ ଆତ୍ମା ଅଛି। ଏଠାରେ କିଛି ସମୟ ପୂର୍ବରୁ ମୁଁ ପତ୍ନୀଙ୍କ ସହ ଯାଉଥିଲି, ପ୍ରାୟ 2 ପୂର୍ବେ, ଯେତେବେଳେ ଆମେ ଇଣ୍ଡିଆନାରେ ରହୁଥିଲୁ, ଗୋଟିଏ ଛୋଟ ସୁପର ବଜାର ଉଠି ଘରକୁ ଫେରିଥିଲି। ଆମକୁ କିଛି ଖାଦ୍ୟ ସାମଗ୍ରୀ ଆଣିବାକୁ ଯିବାକୁ ପଡିଥିଲା ଏବଂ ସେଠାରେ ମୋର ରାସ୍ତାରେ ଆମେ, ଏହା ଗ୍ରୀଷ୍ମକାଳ ଥିଲା, ଆପଣ ହୁଏତ ଏହାକୁ ବିଶ୍ୱାସ ନ କରିପାରନ୍ତି, ମାତ୍ର ଆମେ ଜଣେ ସ୍ତ୍ରୀ ଲୋକଙ୍କୁ ପାଇଲୁ ଯେ କି ଗୋଟିଏ ବସ୍ତ୍ର ପିନ୍ଧିଥିଲେ, ଆଉ ତାହା ଅତି ବିଚିତ୍ର ଥିଲା। ମୁଁ ଏହା ମୋତେ ହୃଦାଘାତ ଦେଲା ଭଳି କଲା। ମୁଁ କହିଲି, ସେଠାରେ ଦେଖ, ତାହା ବିଚିତ୍ର ପରି ମନେ ହୁଏ, ସେ ସ୍ତ୍ରୀ ଲୋକଟି ଗୋଟିଏ ପୋଷାକ ପିନ୍ଧିଛି। ଅବଶିଷ୍ଟ ସେମାନେ ଏପରି ପୋଷାକ ପିନ୍ଧିଥିଲେ ଯାହା ନଥିଲା, ସ୍ତ୍ରୀ ପାଇଁ ଉପଯୁକ୍ତ ନଥିଲା। ଆଉ ସେ କହିଲେ, ମୁଁ କହିଲି, ତେବେ ତାହା ତ ଆମେରିକୀୟ ଆତ୍ମା ହିଁ ଅଟେ। ଦେଖନ୍ତୁ, ଆମେରିକାର ଆତ୍ମା, ତେବେ ଆମେରିକାର ଆତ୍ମା, ଏହାକୁ ତ ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ହେବାକୁ ଥିଲା, ମାତ୍ର ଏହି ରାଷ୍ଟ୍ରର ଆତ୍ମା ଖ୍ରୀଷ୍ଟିଆନ ନୁହେଁ। ଏହା ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ବୋଲି କୁହାଯାଉ ଥାଇପାରେ, ମାତ୍ର ଏହା ଚରିତ୍ରଗତ ବୈଶିଷ୍ଟ୍ୟତାରେ ତାଠାରୁ ଲକ୍ଷ ଲକ୍ଷ ମାଇଲ ବାଟ ଦୂରରେ ଅଟେ। ଏଣୁ ଏହି ସ୍ତ୍ରୀ ଲୋକଟି, ମୁଁ କହିଲି, ସେ କହିଲେ, ତେବେ କଣ ଆମେ ଆମେରିକୀୟ ନୁହୁ କି? କହିଲି, ମୁଁ କହିଲି, ନା, ଆମେ ଏଠାରେ ବସବାସ କରୁଅଛୁ, ଏହା ଆମର ଦେଶ ଅଟେ, ଆମେ ଏଥିରେ ରହିଥାଉ, ଆମେ ଏହାକୁ ଭଲ ପାଉ, ଏହା ଦୁନିଆର ସର୍ବୋତ୍ତମ ରାଷ୍ଟ୍ର ଅଟେ, ମାତ୍ର ତଥାପି ଆମେମାନେ ଆମେରିକୀୟ ନୁହଁ। ମୁଁ କହିଲି, ଆମମାନଙ୍କର ଜନ୍ମ ଉର୍ଦ୍ଧ୍ୱରୁ ଅଟେ, ପବିତ୍ର ଆତ୍ମା ତଳକୁ ଓହ୍ଲାଇ ଆସିଛନ୍ତି ଓ ଆମେମାନେ ଏକ ରାଜ୍ୟର ଲୋକ ଅଟୁ, ତାହା ଏହି ଜଗତର ନୁହେଁ। ମୁଁ କହିଲି, ତାହା ହିଁ ତ ସେହି କାରଣ ଯେ ଆମର ଭଉଣୀମାନେ ଉପଯୁକ୍ତ ପୋଷାକ ପିନ୍ଧନ୍ତି, ଲମ୍ବା କେଶ ରଖନ୍ତି, ସୌନ୍ଦର୍ଯ୍ୟ ପ୍ରସାଧନ ଲଗାନ୍ତି ନାହିଁ, ବୁଝିଲେ। ସେମାନଙ୍କର ଗୁଣଚରିତ୍ରମାନ ସେମାନଙ୍କୁ ଉର୍ଦ୍ଧ୍ୱରୁ ଆସିଥିବା ପ୍ରଭୁଙ୍କ ପ୍ରତି ପବିତ୍ରତା ବୋଲି ଚିହ୍ନିତ କରେ। ଏଣୁ ଆମେମାନେ ଏକ ରାଜ୍ୟ ଅନ୍ୱେଷଣ କରୁଅଛୁ, ଆମେମାନେ ଏକ ରାଜାର ଅନ୍ୱେଷଣ କରୁଅଛୁ ଯେ ସେ ଆସିବେ ଏବଂ ତାହାଙ୍କର ପ୍ରଜାମାନଙ୍କୁ ନିଜର ରାଜ୍ୟ ମଧ୍ୟକୁ ଗ୍ରହଣ କରିନେବେ ଆଉ ସେମାନଙ୍କର ଗୁଣଚରିତ୍ର ଦ୍ୱାରା ସେମାନେ ଚିହ୍ନିତ ହୋଇଥାନ୍ତି ଯେ ସେମାନଙ୍କର ଧନଗୁଡ଼ିକ ଏହି ପୃଥିବୀର କିମ୍ବା ଏହି ରାଷ୍ଟ୍ରର ନୁହେଁ, ଏହା ତ ଉର୍ଦ୍ଧ୍ୱରୁ ମହିମାରୁ ଅଟେ। ଏଣୁକରି ସେମାନେ ଏପରି ଏକ ନଗର ଅନ୍ୱେଷଣ କରନ୍ତି ଯାହାର ନିର୍ମାଣକାରୀ ଏବଂ ନିର୍ମାତା ପରମେଶ୍ୱର ଅଟନ୍ତି। ସେମାନେ ଯଥୋଚିତ ଭାବରେ ଚିହ୍ନିତ କରାଯାଇଥାନ୍ତି। ମୋର ଇଚ୍ଛା ଯେ କାଳେ ମୋ ପାଖରେ ଆପଣମାନଙ୍କୁ ପ୍ରଚାର କରିବା ନିମନ୍ତେ କୌଣସି ରାତ୍ରିରେ ଯଥେଷ୍ଟ ସ୍ୱର ଥାନ୍ତା, ମାତ୍ର ମୁଁ ସେଥିରୁ ଓହରି ଯାଉଅଛି। ତେବେ ଆପଣଙ୍କର ଗୁଣଚରିତ୍ର ଦ୍ୱାରା ଚିହ୍ନିତ ହେବା, ଆମେମାନେ ଏଠାରେ ଇସ୍ରାଏଲର ସମୟରେ ଏକ ଭଲ ଉଦାହରଣଟିଏ ପାଉ, ଯେତେବେଳେ ସେମାନେ ପ୍ରତିଜ୍ଞାତ ଦେଶକୁ ଆସୁଥିଲେ ଆଉ ପରମେଶ୍ୱର ନିଜର ପ୍ରତିଜ୍ଞା ଅନୁଯାୟୀ ସେମାନଙ୍କୁ ଡାକିଥିଲେ। ସେ ଅବ୍ରାହମକୁ କହିଥିଲେ ଯେ ସେ କରିବେ ତାର ବଂଶ ଏହି ବିଦେଶୀ ରାଷ୍ଟ୍ରରେ 400 ବର୍ଷ ପର୍ଯ୍ୟନ୍ତ ରହିବ, ତାପରେ ସେ ତାଙ୍କୁ ଏକ ଶକ୍ତିଶାଳୀ ହସ୍ତରେ ଉଦ୍ଧାର କରିବେ ଏବଂ ସେମାନେ ଏକ ଦେଶକୁ ଯିବେ ଯାହାକି ସେତେବେଳେ ପ୍ରତିଜ୍ଞା କରାଯାଇଥିଲା ଯେ ତାହା ଦୁଗ୍ଧ ମଧୁରେ ପ୍ରବାହିତ ହେଉଥିଲା। ଆଉ ତାପରେ ଯେତେବେଳେ ପ୍ରତିଜ୍ଞାର ସମୟ ପାଖେଇ ଆସିଲା, ସେଠାରେ ଏପରି ଜଣେ ଫାରୋ ଆସିଲେ ଯିଏକି ଜୋସେଫଙ୍କର ମହାନ ସେବା କାର୍ଯ୍ୟକୁ ଚିହ୍ନିଲେ ନାହିଁ ଯାହାକି ସେମାନଙ୍କ ମଧ୍ୟରେ ତାହାଙ୍କର ରହିଥିଲା। ପୁଣି ଏହା ହେଲା ଯେ ପରମେଶ୍ୱର ମୋସା ନାମକ ଜଣେ ଭବିଷ୍ୟତ ବକ୍ତାଙ୍କୁ ଉଠାଇଲେ ଆଉ ଏହି ବ୍ୟକ୍ତି ଜଣକ ମିଶରୀୟମାନଙ୍କ ସମସ୍ତ ଜ୍ଞାନରେ ଶିକ୍ଷା ପ୍ରାପ୍ତ ହୋଇଥିଲେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ମାତ୍ର ସେ ଜଣେ ମହାନ ପ୍ରବୀଣ ବୁଦ୍ଧିଜୀବୀ ବ୍ୟକ୍ତି ଥିଲେ, ଯେହେତୁ ସେ ମିଶରୀୟମାନଙ୍କୁ ଜ୍ଞାନ ଶିକ୍ଷା ଦେଇପାରୁଥିଲେ। ଏପରି ଦିଶୁଥିଲା ଯେ ଉଦ୍ଧାର ସାଧନ ନିମନ୍ତେ ଜଣେ ଉପଯୁକ୍ତ ସଠିକ୍ ବ୍ୟକ୍ତି ଥିଲେ। ମାତ୍ର ଆପଣ ଦେଖନ୍ତୁ, ଯାହାକୁ ଆମେ ଉଦ୍ଧାର ବୋଲି କହିଥାଉ ଏବଂ ପରମେଶ୍ୱର ଯାହାକୁ ଉଦ୍ଧାର ବୋଲି କହିଥାନ୍ତି, ସେଥିରେ କିଛି ପାର୍ଥକ୍ୟ ଅଛି। ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ତାଙ୍କର ସମସ୍ତ ନୈତିକତା ସହିତ ଦେଖନ୍ତୁ। ସେ ଜାଣିଥିଲେ ଯେ ସେ ଇସ୍ରାଏଲ ସନ୍ତାନମାନଙ୍କୁ ଉଦ୍ଧାର କରିବା ପାଇଁ ଜନ୍ମ ହୋଇଛନ୍ତି, ତଥାପି ତାଙ୍କର ସମସ୍ତ ଶିକ୍ଷା ସହିତ ତାହିଁ ସମସ୍ତ କିଛି ଥିଲା ଯାହା ସେ ଜାଣିଥିଲେ। ଆଉ ଏହା ଜାଣିଥିଲେ ଯେ ସେ ଏହି କାର୍ଯ୍ୟ କରିବା ପାଇଁ ପରମେଶ୍ୱରଠାରୁ ଆହୁତ ହୋଇଛନ୍ତି। ତାଙ୍କ ପାଖରେ ତାଙ୍କର ସବୁକିଛି ବିଷୟ ରହିଥିଲା। ତାଙ୍କ ପାଖରେ ତାଙ୍କର କଳା ସ୍ନାତକୋତ୍ତର ଶିକ୍ଷା ଏବଂ ତାଙ୍କର PhD ଶିକ୍ଷା, ପୁଣି LLD ଶିକ୍ଷା ଓ ପ୍ରଭୃତି ସବୁ ରହିଥିଲା। ଆଉ ସେ ଇସ୍ରାଏଲକୁ ଉଦ୍ଧାର କରିବା ନିମନ୍ତେ ବାହାରିଗଲେ ଓ ଏକ ସମ୍ପୂର୍ଣ୍ଣ ବିଫଳ ସିଦ୍ଧ ହେଲେ। ତେବେ ଧ୍ୟାନ ଦିଅନ୍ତୁ, ଏପରି ଦିଶୁଥିଲା ଯେ ସେ ଫାରୋ ହେବା ନିମନ୍ତେ ମିଶରର ସିଂହାସନ ଉପରେ ତାଙ୍କର ଗୋଟିଏ ପାଦ ରହିଛି, ପୁଣି ସେ ଫାରୋ ହେବା ପରେ ଇସ୍ରାଏଲର ସନ୍ତାନମାନଙ୍କୁ ଉଦ୍ଧାର କରିପାରିଥାନ୍ତି, କାରଣ ସେ ସିଂହାସନର ଉତ୍ତରାଧିକାରୀ ହେବା ନିମନ୍ତେ ପରବର୍ତ୍ତୀ ବ୍ୟକ୍ତି ଥିଲେ। ମାତ୍ର ଆପଣମାନେ ଦେଖନ୍ତୁ ଯେ ସେହି ଉପାୟରେ ତାହା କରିଥିଲେ ତାହାଙ୍କର ଲୋକମାନଙ୍କୁ ଉଦ୍ଧାର କରିବାରେ ପରମେଶ୍ୱରଙ୍କ ଗୁଣଚରିତ୍ରକୁ ତାହା ଚିହ୍ନିତ କରିନଥାନ୍ତା। ସେ କହିଥିଲେ ଯେ ସେମାନଙ୍କୁ ଉଦ୍ଧାର କରିବେ, ସେମାନଙ୍କୁ ଏକ ଶକ୍ତିଶାଳୀ ହସ୍ତରେ ଉଦ୍ଧାର କରିବେ, ମୂଷାଙ୍କ ଦ୍ୱାରା ଏକ ଶକ୍ତିଶାଳୀ ସୈନ୍ୟବାହିନୀ ସହିତ ନୁହେଁ, ବରଂ ପରମେଶ୍ୱରଙ୍କ ଏକ ଶକ୍ତିଶାଳୀ ହସ୍ତରେ କରିବେ। ଆମେମାନେ ପାଉ ଯେ ଏହି ଭବିଷ୍ୟତ ଜଣକ ପଳାୟନ କଲେ ଓ 40 ବର୍ଷ ଯାଏ ମରୁଭୂମିରେ ରହିଲେ। ତାଙ୍କ ଭିତରେ ଏକ ଶିକ୍ଷାକୁ ପୁରାଇବା ନିମନ୍ତେ ଫାରୋଙ୍କୁ 40 ବର୍ଷ ସମୟ ଲାଗିଥିଲା, ଆଉ ପରମେଶ୍ୱରଙ୍କୁ ତାଙ୍କଠାରୁ ତାହା ଖୋଳି ବାହାର କରିବା ନିମନ୍ତେ 40 ବର୍ଷ ସମୟ ଲାଗିଲା। ଏଣୁ ଆମେମାନେ ପାଉ ଯେ ଦିନେ ସେ ମରୁଭୂମିର ସେହି ପଛପଟରେ ପ୍ରଭୁ ପରମେଶ୍ୱରଙ୍କୁ ଏକ ଜ୍ୱଳନ୍ତା ବୁଦାରେ ରହିଥିବା ଏକ ଅଗ୍ନିସ୍ତମ୍ଭ ରୂପରେ ସାକ୍ଷାତ କଲେ ଏବଂ ତାଙ୍କୁ ତାଙ୍କର ପାଦୁକା ଗୁଡ଼ିକୁ କାଢିବା ପାଇଁ କୁହାଗଲା, ଯେହେତୁ ସେ ଯେଉଁ ଭୂମିରେ ଛିଡ଼ା ହୋଇଥିଲେ ତାହା ପବିତ୍ର ଥିଲା। ତେବେ ଏହି ଉତ୍ତମ ସୁସଂସ୍କୃତ ଶିକ୍ଷିତ ବ୍ୟକ୍ତିଙ୍କୁ ଦେଖନ୍ତୁ ଯାହାକି ସେ ରହିଥିଲେ, ମାତ୍ର ତାଙ୍କର ପରମେଶ୍ୱରଙ୍କ ସହିତ ସାକ୍ଷାତ ହେବା ପରେ ତାଙ୍କର ଗୁଣଚରିତ୍ର ଗୁଡ଼ିକର ପରିବର୍ତ୍ତନକୁ ଦେଖନ୍ତୁ, ସେ ସର୍ବାଧିକ କରିଥିଲେ। ବେଳେବେଳେ ପରମେଶ୍ୱର ଏପରି ସରଳ ଉପାୟରେ କାର୍ଯ୍ୟ କରିଥାନ୍ତି ଆଉ ଶାରୀରିକ ଚିନ୍ତାଧାରା ବିଶିଷ୍ଟଙ୍କ ପ୍ରତି ତାହା ଏପରି ମୂର୍ଖ ଉପାୟରେ ପରି ଲାଗିଥାଏ। ଧ୍ୟାନ ଦିଅନ୍ତୁ ଯେ ଏପରି ଜଣେ ବ୍ୟକ୍ତି ଯିଏକି ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ, ଯାହାଙ୍କ ପାଖରେ ସମସ୍ତ ମିଶରର ସୈନ୍ୟବାହିନୀ ଏବଂ ତାଙ୍କ ଚାରିପାଖରେ ସମସ୍ତ ବିଷୟ ରହିଥିଲା ଯେ ପରମେଶ୍ୱରଙ୍କ ଇଚ୍ଛାକୁ ସାଧନ କରନ୍ତେ, ତାଙ୍କର ସମସ୍ତ ଶିକ୍ଷା ସହିତ 40 ବର୍ଷ ବୟସରେ ତାଙ୍କର ଯୌବନାବସ୍ଥାର ଚରମରେ ଏଠାରେ ସେ 80 ବର୍ଷ ବୟସରେ ପରଦିନ ସକାଳେ ତାଙ୍କର ପତ୍ନୀଙ୍କୁ ଖଚର ଉପରେ ବସାଇ, ପୁଣି ତାଙ୍କ ଜଙ୍ଗ ଉପରେ ଜଣେ ବାଳକକୁ ବସାଇ ଏବଂ ନିଜ ହାତରେ ଗୋଟିଏ ବାଡ଼ି ଧରି ମିଶରକୁ ଜୟ କରିବା ନିମନ୍ତେ ସେଠାକୁ ଯାଉଥିଲେ। ଆପଣ ଏକ ହାସ୍ୟାସ୍ପଦ ଦୃଶ୍ୟ ବିଷୟରେ କୁହନ୍ତି, ମାତ୍ର ତାହା ତ ପରମେଶ୍ୱରଙ୍କ ଗୁଣଚରିତ୍ର ଗୁଡ଼ିକୁ ପ୍ରଦର୍ଶନ କରୁଥିଲା, କାରଣ ତାହାଙ୍କ ପାଖରେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏକି ତାହାଙ୍କର ବାକ୍ୟକୁ ବିଶ୍ୱାସ କରୁଥିଲେ। ତାହା ସବୁକିଛି ଅଟେ। ଏହାର ମୂଳ ବିଷୟଟି ହେଲା କଣ, ଆପଣ ଜଣେ ବ୍ୟକ୍ତିଙ୍କର ମିଶର ଉପରେ ବିଜୟ ଅଭିଯାନ ନିମନ୍ତେ ଯାଉଥିବାର ବିଷୟକୁ କଳ୍ପନା କରିପାରିବେ କି, ଯେଉଁଠାରେ ଏକ ସୈନ୍ୟବାହିନୀ ବିଫଳ ହୋଇଥିଲା, ମାତ୍ର ତାହା କଣ ଥିଲା, ତାଙ୍କର ଗୁଣଚରିତ୍ର ତାଙ୍କର କୌଶଳ ପରିବର୍ତ୍ତିତ ହୋଇଥିଲା। ସେ ପ୍ରଭୁଙ୍କ ନାମରେ ଯାଉଥିଲେ, ମୁଁ ଯେ ଅଟେ ମୁଁ ସେ ଅଟେ। ଏହାର ସମୂଳ ବିଷୟ ହେଲା ସେ ଜୟପ୍ରାପ୍ତ କଲେ, ସେ ତାହା କଲେ କାରଣ ସେ ପ୍ରଭୁଙ୍କ ସାମର୍ଥ୍ୟରେ ଯାଉଥିଲେ। ଇସ୍ରାଏଲକୁ ସେହି ପ୍ରତିଜ୍ଞାତ ଦେଶକୁ ନେଇଯିବାର ତାଙ୍କର ମାର୍ଗରେ ସେ ନିଜ ଭାଇର ସମ୍ପର୍କରେ ଆସିଲେ, ତାଙ୍କର ନାମଧାରୀ ଭାଇ ମୋୟାବ। ତେବେ ମୋୟାବ କୌଣସି ପ୍ରକାରେ ପ୍ରତିମା ପୂଜକ ନଥିଲେ, ତାହା ତ ଲୁଟଙ୍କ କନ୍ୟାର ସନ୍ତାନମାନେ ଥିଲେ। ସେମାନଙ୍କ ସନ୍ତାନ ମଧ୍ୟରୁ ଜଣେ ମୋୟାବକୁ ଜନ୍ମ ଦେଇଥିଲା। ସେଠାରେ ଉପରେ ମୁଁ ଚାହେଁ ଯେ ଆପଣ ଏହି ଦୁଇ ରାଷ୍ଟ୍ରକୁ ଲକ୍ଷ୍ୟ କରନ୍ତୁ, କିପରି ସେମାନେ ପରସ୍ପର ବିରୋଧାଭାସୀ ଅଟନ୍ତି। ଏଠାରେ ମିସର ଥିଲା, ଗୋଟିଏ ଛୋଟ ଏଣେତେଣେ ବିତରିତ ହୋଇ ରହିଥିବା, ଯିବା ପାଇଁ କୌଣସି ଦେଶ ନଥିବା, କୌଣସି କାର୍ଯ୍ୟନିର୍ବାହୀ କର୍ତ୍ତା ଅବା କୌଣସି ରାଜା ନଥିବା, ଅବା କିଛି ନଥିବା, କିମ୍ବା ସେମାନଙ୍କ ମଧ୍ୟରେ କୌଣସି ମାନ୍ୟଗଣ୍ୟ ବ୍ୟକ୍ତିମାନେ ନଥିଲେ, କେବଳ ଦଳେ ଲୋକ ଯେଉଁମାନେ କି ଏକ ପ୍ରତିଜ୍ଞାତ ଦେଶର ମାର୍ଗରେ ଚାଲୁଥିଲେ। ଆଉ ଏଠାରେ ସେମାନଙ୍କୁ ସେହି ମୋୟାବ ଦେଶ ଦେଇ ଯିବାକୁ ପଡ଼ିଥିଲା। ଏହା ଠିକ୍ ସେହି ପ୍ରତିଜ୍ଞାର ମାର୍ଗରେ ରହିଥିଲା। ପୁଣି ମୋୟାବ ମଧ୍ୟ ଯେହୋବାଙ୍କ ଠାରେ ବିଶ୍ୱାସ କରୁଥିବା ଲୋକମାନେ ଥିଲେ, ଏବଂ ସେମାନଙ୍କର ଜଣେ ଭବିଷ୍ୟତ ବକ୍ତା ଥିଲେ, ଆଉ ଇସ୍ରାଏଲର ଜଣେ ଭବିଷ୍ୟତ ବକ୍ତା ଥିଲେ। ଉଭୟଙ୍କ ପାଖରେ ଭବିଷ୍ୟତ ବକ୍ତାମାନ ଥିଲେ। ଆଉ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ସେମାନେ ଏପରି ଏକ ସ୍ଥାନକୁ ଆସିଯାଇଥିଲେ ଯେଉଁଠାରେ କି ସଂଗଠିତ ରାଷ୍ଟ୍ରର ସେହି ଭବିଷ୍ୟତ ବକ୍ତା ଜଣକ ଏହି ଅନ୍ୟ ରାଷ୍ଟ୍ରକୁ ଅଭିଶାପ ଦେବା ପାଇଁ ଓହ୍ଲାଇ ଆସିଲେ। କାରଣ ଏମାନେ ତ କେବଳ ଏକ ସ୍ଥାନରୁ ସେ ସ୍ଥାନ ଚାଳିତ ହେଉଥିବା ପରି ଥିଲେ, ରହିବାର କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନଥିଲା, ଏଣୁ ସେମାନେ ତଳକୁ ଆସୁଥିଲେ। ଆଉ ସେହି ଦୁଇ ଜଣ ଭବିଷ୍ୟତ ବକ୍ତାଙ୍କୁ ଦେଖନ୍ତୁ, ଯେତେବେଳେ ଏହା ମୌଳିକ ଭାବରେ କଥା କହିବା ବିଷୟ ଆସେ, ସେତେବେଳେ ସେମାନେ ଉଭୟ ଅବିକଳ ଭାବେ ଠିକ୍ ଥିଲେ। କାରଣ ଧ୍ୟାନ ଦିଅନ୍ତୁ, ସେହି ବିଶପ୍ ବିଲିୟମ୍ ତାଙ୍କୁ କହିଥିଲେ, ତେବେ ତୁମେ ମୋ ନିମନ୍ତେ ସାତଟି ଯଜ୍ଞବେଦୀ ନିର୍ମାଣ କର। ସାତ ସଂଖ୍ୟା ହେଉଛି ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ସଂଖ୍ୟା, ଯାହାକି ସପ୍ତମଣ୍ଡଳୀ ଯୁଗମାନଙ୍କୁ, ସୃଷ୍ଟିର ସାତ ଦିନକୁ ଇତ୍ୟାଦିକୁ ନିଦର୍ଶିତ କରେ। ତେବେ ଧ୍ୟାନ ଦିଅନ୍ତୁ, ସାତ ପରମେଶ୍ୱର ସାତ ସଂଖ୍ୟାରେ ସମ୍ପୂର୍ଣ୍ଣ ହୁଅନ୍ତି। ସାତଟି ଯଜ୍ଞବେଦୀ ଏବଂ ପ୍ରତ୍ୟେକଟି ଯଜ୍ଞବେଦୀ ଉପରେ ଗୋଟିଏ ଗୋଟିଏ ବଳଦ ରଖା। ତେବେ ତାହା ଠିକ୍ ସେ ସମାନ ବେଦୀ ଥିଲା ଯାହାକି ସେଠାରେ ତଳେ ଇସ୍ରାଏଲର ଛାଉଣିରେ ଥିଲା। ସେଠାରେ ତଳେ ଇସ୍ରାଏଲରେ ସେମାନେ ଠିକ୍ ସେହି ସମାନ ଯଜ୍ଞବେଦୀ ନିର୍ମାଣ କରିଥିଲେ ଯାହାକି ସେମାନେ ଏଠାରେ ଉପରେ କରିଥିଲେ, ଏବଂ ସେ ସମାନ ବଳିଦାନ, ଗୋଟିଏ ବଳଦ ଏବଂ ଗୋଟିଏ ବଳଦ, ଜଣେ ଭବିଷ୍ୟତ ବକ୍ତା ଏବଂ ଜଣେ ଭବିଷ୍ୟତ ବକ୍ତା, ଦୁଇଟି ରାଷ୍ଟ୍ର ପରସ୍ପର ଜଣେ ଅନ୍ୟର ବିରୋଧାଭାସୀ। ଆମେ ରହୁଥିବା ଦିନରେ ଏକ ଅତ୍ୟନ୍ତ ସିଦ୍ଧ ଉଦାହରଣ ଅଟେ, ଯଦି ଆମ ପାଖରେ ତା ଭିତରକୁ ଯିବା ପାଇଁ ସମୟ ଥିବ। ଧ୍ୟାନ ଦିଅନ୍ତୁ, ପରମେଶ୍ୱର ଏହାକୁ ଦୃଷ୍ଟାନ୍ତରେ କରୁଛନ୍ତି ଯେପରିକି ଆମେ ସମାନାନ୍ତର ଭାବରେ ପାଇପାରିବା। ତେବେ ପୁଣି ବିଲିୟମ୍ ପ୍ରତ୍ୟେକ ଯଜ୍ଞବେଦୀ ଉପରେ ଏକ ଅଣ୍ଡିରାମେଷ ଆବଶ୍ୟକ କଲେ, ତାହା ତ ଆସୁଥିବା ଜଣେ ମସିହଙ୍କ ଉପରେ ତାଙ୍କର ବିଶ୍ୱାସକୁ ଦର୍ଶାଉଥିଲା। ଏକ ଅଣ୍ଡିରାମେଷ, ଗୋଟିଏ ନରମେଣ୍ଡା, ତାହା ତ ସେ ସମାନ ବଳିଦାନ ଥିଲା ଯାହାକି ସେମାନେ ତଳେ ଇସ୍ରାଏଲରେ କରିଥିଲେ, ତଳେ ଇସ୍ରାଏଲର ସେ ଛାଉଣିରେ। ତା ଏଠାରେ ଉପରେ ମୋୟାବରେ ସେ ସମାନ ବିଷୟ ଥିଲା। ସେହି ମୌଳିକ ଭାବରେ ସେମାନେ ଦୁହେଁ ଠିକ୍ ଥିଲେ, ମାତ୍ର ଧ୍ୟାନ ଦିଅନ୍ତୁ, ମୌଳିକ ଭାବରେ ଶିକ୍ଷାରେ ମାତ୍ର ଇସ୍ରାଏଲର ଛାଉଣିରେ ଥିବା ଜଣେ ଭବିଷ୍ୟତ ବକ୍ତାଙ୍କ ଠାରେ ପରମେଶ୍ୱରଙ୍କ ଗୁଣ ଚରିତ୍ର ଥିଲା ଏବଂ ପରମେଶ୍ୱରଙ୍କ ବାକ୍ୟ ଥିଲା। ସେ ସେହି ଯୁଗ ପାଇଁ ପରମେଶ୍ୱରଙ୍କ ପ୍ରତିଜ୍ଞା ସହିତ ଥିଲେ, କାରଣ ସେ ପ୍ରତିଜ୍ଞାତ ଦେଶକୁ ଯାଉଥିବାର ଏକ ମାର୍ଗରେ ଥିଲେ। ବୁଝିଲେ? ତେବେ ମୌଳିକ ଭାବରେ କହିବାକୁ ଗଲେ ବିଲିୟମ୍ ବାଲାକ ମଧ୍ୟ ସେହିପରି ଭାବରେ ଚିହ୍ନିତ କରାଯାଇପାରିଥାନ୍ତି ଯେପରିକି ମୋସା କରାଯାଇଥିଲେ। ମାତ୍ର ଆପଣମାନେ ଦେଖନ୍ତୁ, ମୋସା ପରମେଶ୍ୱରଙ୍କ ସେ ସତ୍ୟ ଭବିଷ୍ୟତ ବକ୍ତା ହୋଇଥିବା ହେତୁ ତାଙ୍କ ପାଖରେ କେବଳ ମୌଳିକ ଅଂଶମାନ ନଥିଲା, ବରଂ ପରମେଶ୍ୱରଙ୍କ ପରିଚୟ ମଧ୍ୟ ରହିଥିଲା। ଦେଖନ୍ତୁ, ସେ କର୍ତ୍ତବ୍ୟର ପଥରେ ଥିଲେ, ଠିକ୍ ଯାହାକି ସେହି ଯୁଗ ପାଇଁ ପ୍ରତିଜ୍ଞା କରାଯାଇଥିଲା। ନୁହଙ୍କ ଯୁଗ ପାଇଁ ନୁହେଁ, ବରଂ ସେତେବେଳେ ସେହି ଯୁଗ ପାଇଁ ମୁଁ ତୁମକୁ ଏକ ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ନେଇଯିବି। ସେମାନେ ତାଙ୍କର ମାର୍ଗରେ ଯାଉଥିଲେ ଏବଂ ଇସ୍ରାଏଲ ସେମାନଙ୍କର ଭବିଷ୍ୟତ ବକ୍ତା ମୋସାଙ୍କ ସହିତ ଚିହ୍ନିତ ହୋଇଥିଲେ, ଯିଏକି ସେହି ଯୁଗର ବାର୍ତ୍ତା ସହିତ ଥିଲେ। ପରମେଶ୍ୱରଙ୍କ ଗୁଣଚରିତ୍ର ମୋସାଙ୍କଠାରେ ଚିହ୍ନିତ ହୋଇଥିଲା। ଏକ ଅଗ୍ନିସ୍ତମ୍ଭ ତାଙ୍କୁ ଅନୁସରଣ କରୁଥିଲେ, ତାଙ୍କ ପାଖରେ ପ୍ରାୟଶ୍ଚିତ ମଧ୍ୟ କାର୍ଯ୍ୟରେ ରହିଥିଲା। କେବଳ ତାହା ବିଷୟରେ କୁହାଯାଉନଥିଲା, ବରଂ ତାହା କାର୍ଯ୍ୟରେ ରହିଥିଲା। କଣ ହେବ ତାହା ନୁହେଁ, ବରଂ ବର୍ତ୍ତମାନ ତାହା କଣ ହେଉଅଛି। ଧ୍ୟାନ ଦିଅନ୍ତୁ, ତାଙ୍କ ପାଖରେ ଏକ ପିତ୍ତଳ ସର୍ପ ଥିଲା ଯାହାକୁ ଲୋକମାନଙ୍କ ଅସୁସ୍ଥତା ଏବଂ ରୋଗଗୁଡ଼ିକ ପାଇଁ ଉଠାଯାଇଥିଲା। ତେଣୁ ମୋସା ଦିବ୍ୟ ଆରୋଗ୍ୟତା ବିଷୟ କାର୍ଯ୍ୟରେ ସାଧନ କରୁଥିଲେ। ତାଙ୍କ ପାଖରେ ପ୍ରାୟଶ୍ଚିତ ଥିଲା ସେହି ପିତ୍ତଳ ସର୍ପ, ଯାହାକି ଏହାର ପ୍ରତୀକାତ୍ମକ ରୂପ ଥିଲା ଯେ ପରମେଶ୍ୱର ସେହି ଛାଉଣୀରେ ଅଛନ୍ତି, ଆଉ ଲୋକମାନେ ସେ ପିତ୍ତଳ ସର୍ପକୁ ଅନାଇବେ ଓ ସୁସ୍ଥତା ଲାଭ କରିବେ। ତାଙ୍କ ପାଖରେ ଏକ ପ୍ରହାହିତ ଶୈଳ ମଧ୍ୟ ତାଙ୍କର ଅନୁଗମନ କରୁଥିବାର ରହିଥିଲା, ଆଉ ତାହା ପରମେଶ୍ୱରଙ୍କୁ ଚିହ୍ନିତ କରୁଥିଲା ଯେପରିକି ସେମାନଙ୍କ ମଧ୍ୟରେ ଜୀବନର ଜଳ ରଖାଯାଇପାରେ, ଆନନ୍ଦ ଏବଂ ପରିତ୍ରାଣକୁ ରଖାଯାଇପାରେ, ଯେପରିକି ସେମାନେ ବିନଷ୍ଟ ନ ହୁଅନ୍ତି ବରଂ ଅନନ୍ତ ଜୀବନ ପାଆନ୍ତି। ଏହା ତ ଏକ ପ୍ରତିରୂପ ଥିଲା। ପ୍ରାନ୍ତରରେ ସେହି ପ୍ରହାରିତ ଶୈଳଟି ଖ୍ରୀଷ୍ଟ ପ୍ରହାରିତ ହୋଇଥିବା ବିଷୟକୁ ପ୍ରତିଚିତ୍ରିତ କରୁଥିଲା। ତେବେ ଯାଇ ସେମାନେ ପ୍ରତିଜ୍ଞାର ମାର୍ଗରେ ଯାତ୍ରା କରୁଥିଲେ। ପରମେଶ୍ୱରଙ୍କ ଗୁଣ ଚରିତ୍ରକୁ ଦେଖାଇବା ପାଇଁ ତା ଅନ୍ୟ ଏକ ପରିଚୟ ଥିଲା। ଏଥିରେ କିଛି ଯାଏ ଆସେ ନାହିଁ ଯେ ଏହି ଅନ୍ୟଟି ବାକ୍ୟ ସହିତ କେତେ ମୌଳିକ ଭାବେ ରହିଥିଲା। ତାଙ୍କ ପାଖରେ ତ ମୌଳିକତା ଥିଲା, ଯୋଗ ସେହି ପରିଚୟ ଥିଲା, ଓ ସେମାନଙ୍କ ମଧ୍ୟରେ ପରମେଶ୍ୱରଙ୍କ ଗୁଣ ଚରିତ୍ର ରହିଥିଲା। ପରମେଶ୍ୱର ଆପଣଙ୍କୁ ଚିହ୍ନିତ କରିଥିଲେ। ଦୁଇଟି ଭବିଷ୍ୟତ ବକ୍ତା, ସେମାନେ ଉଭୟ ଭବିଷ୍ୟତ ବକ୍ତା ଏବଂ ସେମାନେ ଉଭୟ ମୌଳିକ। ମାତ୍ର ପରମେଶ୍ୱର ନିଜର ଗୁଣଚରିତ୍ର ଗୁଡ଼ିକୁ ମୋସାଙ୍କ ଠାରେ ଚିହ୍ନିତ କରିଥିଲେ, କାରଣ ତାଙ୍କ ପାଖରେ ପରମେଶ୍ୱରର ଗୁଣଚରିତ୍ରମାନ ରହିଥିଲା। ତେବେ ପୁନର୍ବାର ପରମେଶ୍ୱରଙ୍କ ଗୁଣଚରିତ୍ର ସକଳ ସର୍ବଦା ଅଲୌକିକ ଅଟେ, କାରଣ ସେ ଅଲୌକିକ ଅଟନ୍ତି। ପରମେଶ୍ୱର ଅଲୌକିକ ଅଟନ୍ତି, ତାହା ସଦାସର୍ବଦା ଏହି ଦିନର ଚିନ୍ତାଧାରାର ଆଧୁନିକ ଧାରା ପ୍ରତି ଅସ୍ୱାଭାବିକ ଅଟେ। ଆପଣ ତାହା ଜାଣନ୍ତି, ପରମେଶ୍ୱର ସର୍ବଦା ହିଁ ସେ ଉତ୍ତମ ଭାବେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଗୁଡ଼ିକୁ ବିନଷ୍ଟ କରିଥାନ୍ତି, ଯାହାକି ଅତୀତରେ ବିଗତ ପ୍ରତ୍ୟେକ ଯୁଗରେ ଥିବା ଧାର୍ମିକ ଗୋଷ୍ଠୀଙ୍କ ପାଇଁ ରହିଥିଲା। ଏବଂ ଗୋଟିଏ ଥର ବି ଏପରି ନାହିଁ ଯେ କୌଣସି ବ୍ୟକ୍ତି କିମ୍ବା ଲୋକମାନଙ୍କର ଏକ ସମୂହ ଆପଣଙ୍କୁ କେବେ ଏକ ବାର୍ତ୍ତା ଉପରେ ଏକାଠି ସଂଗଠିତ କଲେ, ମାତ୍ର କିଛି ନୁହଁ ବରଂ ସେମାନେ ମରିଗଲେ ଏବଂ ଜୀବନାବଧି ମଧ୍ୟକୁ ଚାଲିଗଲେ, ଆଉ ପୁନର୍ବାର କେବେ ବି ଉଠିଲେ ନାହିଁ। କୌଣସି ଇତିହାସ ହିଁ ନାହିଁ। ଲୁଥରାନ୍ମାନେ, ପ୍ରେସବିଟେରିଆନ୍ମାନେ, ମେଥଡିଷ୍ଟମାନେ, ବାପ୍ଟିଷ୍ଟମାନେ, ପେଣ୍ଟିକଷ୍ଟାଲମାନେ ଏବଂ ଅନ୍ୟମାନେ ପ୍ରଭୃତି ଯେତେବେଳେ ସେମାନେ ଏହାକୁ ସମୂହ କରିବାକୁ ଗଲେ, ଆଉ କେବେ ପୁନର୍ବାର ଉଠିଲେ ନାହିଁ। ପରମେଶ୍ୱର ତ ବ୍ୟକ୍ତି ବିଶେଷଙ୍କ ସହିତ ବ୍ୟବହାର କରନ୍ତି। ଧ୍ୟାନ ଦିଅନ୍ତୁ, ସେ ଚିନ୍ତାଧାରାର ଶୈଳୀରେ ଏତେ ଅସାଧାରଣ ଅଟନ୍ତି। ଦେଖନ୍ତୁ, ଆମେ ଏକ ଧାରାରେ ଚାଲି ଯାଇଥାଉ, ଆଉ ଆମକୁ ଏହିପରି ଭାବରେ ବିଶ୍ୱାସ କରିବାକୁ ପଡ଼ିଥାଏ। ତାପରେ ପରମେଶ୍ୱର ତାଙ୍କର ବାକ୍ୟ ସହିତ ଆସନ୍ତି, ଯାହା ସେ ପ୍ରତିଜ୍ଞା କରିଛନ୍ତି, ଓ ଆପଣଙ୍କୁ ସେହି ବାକ୍ୟରେ ଚିହ୍ନିତ କରାନ୍ତି। ଏହି ସମୂହ ତା ପାଖକୁ ଯାଇପାରେ ନାହିଁ, କାରଣ ତାହା ସେଥିରେ ବିଶ୍ୱାସ କରେ ନାହିଁ। ଦେଖନ୍ତୁ, ଏହା ତ ନିଜକୁ ସେଥିରୁ କାଟି ଅଲଗା କରିଦେଇ ସାରିଛି। ଯୋସେଫଙ୍କ ପରି ସେ ଦାଉଦଙ୍କ ପୁତ୍ର ଥିଲେ ଏବଂ ଜଣେ ଭଲ ଲୋକ ଥିଲେ। ଯୋସେଫ, ଯିଏକି ମରିୟମଙ୍କ ସ୍ୱାମୀ ଥିଲେ, ସେ ଜଣେ ଭଲ ଲୋକ ଥିଲେ ଏବଂ ନିଃସନ୍ଦେହ ତ ବାଇବେଲ ପାଠ କରିଥିଲେ, ନଳାକାର ପୁସ୍ତକ ଗୁଡ଼ିକୁ ପାଠ କରିଥିଲେ ନିରନ୍ତର ଭାବରେ, କାରଣ ଏବଂ ଏକ ମସିହଙ୍କର ଆଗମନକୁ ଅପେକ୍ଷା କରିଥିଲେ। ଆଉ ତାଙ୍କୁ ଏହା ଜାଣିବା ଉଚିତ ଥିଲା ଯେ କଣ ଘଟିବ ବୋଲି ତାହା ଶାସ୍ତ୍ର କହୁଅଛି। ଇଶାୟା କହିଥିଲେ ଜଣେ କୁମାରୀ ଗର୍ଭବତୀ ହେବ। ତେବେ ବର୍ତ୍ତମାନ ସେ ଏହି ଯୁବତୀ ମରିୟମଙ୍କ ସହିତ ଯାଉଥିଲେ। ବୋଧହୁଏ ମରିୟମଙ୍କ 18 ବର୍ଷ ବୟସ ହୋଇଥିବ ଏବଂ ସେ ବୋଧହୁଏ ଟିକେ ବୟସରେ ବଡ଼ ଥିଲେ। ଆଉ ତାପରେ ଯେତେବେଳେ ସେମାନେ ବିବାହ କରିବା ପାଇଁ ନିର୍ବନ୍ଧିତ ହେଲେ, ସେତେବେଳେ ଜଣାପଡ଼ିଲା ଯେ ମରିୟମ ମା ହେବେ। ତେବେ ତାହା ଯୋସେଫଙ୍କ ପାଇଁ ସେହି ପ୍ରକାର ବିଷୟକୁ ନେଇ ମୀମାଂସା କରିବା କଷ୍ଟକର ଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ମରିୟମ କିନ୍ତୁ ତାଙ୍କୁ ଗାବ୍ରିଏଲଙ୍କ ସାକ୍ଷାତ ବିଷୟରେ କହିଥିଲେ, ମାତ୍ର ଆମେ ଲକ୍ଷ୍ୟ କରୁ ଯେ ତାଙ୍କ ଚରିତ୍ର ତାଙ୍କୁ ଯେପରି ଭାବରେ କଢେଇ ନେଉଥିଲା ସେ ଏଥିରେ ସନ୍ଦେହ କରିଥିଲେ। ବର୍ତ୍ତମାନ ସେମାନେ ବିବାହ ହେବା ପୂର୍ବରୁ ମରିୟମ ମା ହେବେ ବୋଲି ଜଣାପଡ଼ିଥିଲା। ଆଉ ବାଇବେଲରେ ତାହାର ଦଣ୍ଡ ମୃତ୍ୟୁ ଅଟେ, ପ୍ରସ୍ତରାଘାତ କରାଯିବା ଦ୍ୱାରା। ଜଣେ ଅବିବାହିତା ସ୍ତ୍ରୀ ଲୋକ ମା ହେବେ, ତାଙ୍କୁ ପ୍ରସ୍ତରାଘାତ କରାଯିବାକୁ ଥିଲା। ଇସ୍ରାଏଲରେ କୌଣସି ବେଶ୍ୟାବୃତ୍ତି ନଥିଲା, ତାହା ତ ନିଷେଧ ଥିଲା। ଏଣୁ ଆମେମାନେ ପାଉ ଯେ ଦ୍ୱିତୀୟ ବିବରଣୀରେ ତାହା ଆମକୁ ସେହିପରି କହେ। ତେବେ ଆମେମାନେ ପାଉ ଯେ ମରିୟମ ଏପରି ଦିଶୁଥିଲା ଯେ ସେ ଯୋସେଫଙ୍କୁ କେବଳ ଏକ ଢାଲ ପରି ବ୍ୟବହାର କରିବାକୁ ଚେଷ୍ଟା କରୁଥିଲେ, ଏପରି କିଛି ଏକ କାର୍ଯ୍ୟ ବିରୁଦ୍ଧରେ ଯାହା ସେ କରିଥିଲେ। କାରଣ ଯଦି ସେମାନଙ୍କର ବିବାହ ପୂର୍ବରୁ ସେ ମା ହେବେ ବୋଲି ଜଣାପଡ଼ିଯାଏ, ତେବେ ତାଙ୍କୁ ପ୍ରସ୍ତରାଘାତ କରାଯିବାକୁ ହେବ। ଏଣୁ ବର୍ତ୍ତମାନ ତାଙ୍କ ପାଖରେ ଏପରି କେହି ଜଣେ ରହିଥିବା ଉଚିତ ଯିଏକି ତାଙ୍କ ପାଇଁ ଏକ ଢାଲ ସ୍ୱରୂପେ ଛିଡ଼ା ହୋଇପାରିବେ। ଆଉ ତାହା ସମଗ୍ର ଭାବେ ଏପରି ଦିଶୁଥିଲା ଯେପରିକି ଏହା ହିଁ ଥିଲା ଯାହା ସେ କରିବାକୁ ଚେଷ୍ଟା କରୁଥିଲେ। ମାତ୍ର ଯୋସେଫ ତାଙ୍କର ବଡ଼ ବଡ଼ ସୁନ୍ଦର ଆଖିଗୁଡ଼ିକୁ ଅନାଇଲେ ଏବଂ ମରିୟମ କୁହନ୍ତି, ଯୋସେଫ ଗାବ୍ରିଏଲ ମୋତେ କହିଲେ, ପବିତ୍ର ଆତ୍ମା ତୁମ ଉପରେ ଛାୟା କରିବେ ଏବଂ ଏହି ବିଷୟ ଯାହା ତୁମଠାରେ ଗର୍ଭଧାରଣ କରିବ ତାହା ପବିତ୍ର ଆତ୍ମାଙ୍କର କର୍ତ୍ତୃତ୍ୱ ଅଟେ। ଏହା ପରମେଶ୍ୱର ଅଟନ୍ତି, ଏହା ତ ତାହା ଅଟେ ଯାହାକି ପରମେଶ୍ୱରଙ୍କ ପୁତ୍ର ବୋଲି ଡକାଯିବାକୁ ଯାଉଅଛି। ଆଉ ଯୋସେଫ ସେ ଏହାକୁ ବିଶ୍ୱାସ କରିବାକୁ ଚାହିଁଥିଲେ, ମାତ୍ର ତାହା ଅତି ଅସ୍ୱାଭାବିକ ଥିଲା, ତାହା କେବେ ହେଲେ ପୂର୍ବରୁ ହୋଇନଥିଲା। ଏବଂ ତାହା ଠିକ ଆଜି ସେହିପରି ହିଁ ହେଉଅଛି। ଯଦି ଆମେମାନେ କେବଳ ପାରୁ, ଯଦି ମୋ ପାଖରେ ଏପରି କୌଣସି ବିଷୟ ଥାଆନ୍ତା ଯେ ମୁଁ ଲୋକମାନଙ୍କୁ କୌଣସି ବି ବିଷୟର ଅସ୍ୱାଭାବିକତାକୁ ଦେଖାଇ ପାରନ୍ତି, ଯଦି ଏହା ବାକ୍ୟ ଦ୍ୱାରା ଚିହ୍ନିତ ହୋଇଥାଏ, ତେବେ ଏହାର ଗୁଣଚରିତ୍ର ଗୁଡ଼ିକ ପ୍ରମାଣ କରେ ଯେ ତାହା କ'ଣ ଅଟେ। ଏହା ତ ପରମେଶ୍ୱର କାର୍ଯ୍ୟରଟନ୍ତି। ଯୋସେଫ ଏହା ଜାଣିବା ଉଚିତ ଥିଲା, ସେ ଏହା ଜାଣିବା ଉଚିତ ଥିଲା ଜଣେ କୁମାରୀ ଗର୍ଭବତୀ ହେବେ, ମାତ୍ର ସେ ବିଷୟରେ ସଚ୍ଚୋଟ ଥିଲେ। ସେ ତାଙ୍କୁ ପରିତ୍ୟାଗ କରିବାକୁ ଚାହୁଁନଥିଲେ, ଗୋପନରେ ମାତ୍ର ସେ ତା କରିବା ପାଇଁ ଚିନ୍ତା କରୁଥିଲେ। ଆଉ ତାପରେ ପ୍ରଭୁଙ୍କ ଦୂତ ସ୍ୱପ୍ନରେ ତାଙ୍କୁ ଦେଖାଦେଲେ। କଣ ଆପଣ କେବେ ଚିନ୍ତା କରିଛନ୍ତି କି ଯେ ସେ ତାଙ୍କୁ ଏକ ସ୍ୱପ୍ନରେ କାହିଁକି ଦେଖାଦେଲେ? ସେହି ଦିନମାନଙ୍କରେ କୌଣସି ଭବିଷ୍ୟତ ବକ୍ତା ନଥିଲେ, ସେମାନଙ୍କର ସ୍ୱପ୍ନ ଏତେ ସରଳ ଥିଲା, ତା କୌଣସି ବ୍ୟାଖ୍ୟା ଆବଶ୍ୟକ କରିନଥିଲା। କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ହୋଇଅଛି। ଦେଖନ୍ତୁ, ତେବେ ଏହା ତାକୁ ସମାଧାନ କଲା। ଦେଖନ୍ତୁ, ସେ ମାଧ୍ୟମିକ ଭାବରେ ତାଙ୍କ ନିକଟକୁ ଏକ ସ୍ୱପ୍ନରେ ଆସିଲେ। ମାତ୍ର ଆପଣ ଦେଖନ୍ତୁ, ସେହି ବାକ୍ୟକୁ ଚିହ୍ନିବା ପାଇଁ ସେଠାରେ କୌଣସି ଭବିଷ୍ୟତ ବକ୍ତା ନଥିଲେ, ଯଥା ଏହା ହିଁ ହେଉଛି ସେହି କୁମାରୀ ଯିଏକି ଗର୍ଭବତୀ ହେବେ, ବୁଝନ୍ତୁ। ଏଣୁ ଅତଏବ ସେ ତାଙ୍କୁ ଏକ ସ୍ୱପ୍ନରେ ଦେଖାଦେଲେ, କାରଣ ସେ ସଚ୍ଚୋଟ ଏବଂ ଧର୍ମୀ ଓ ଜଣେ ଭଲ ଲୋକ ଥିଲେ। ଆଉ ମୁଁ ବିଶ୍ୱାସ କରେ ଯେ ପରମେଶ୍ୱର ଯେକୌଣସି ଭଲ ବ୍ୟକ୍ତିଙ୍କ ନିକଟକୁ କୌଣସି ଏକ ଉପାୟରେ ଆସିବେ ଏବଂ ସେହି ଭଲ ବ୍ୟକ୍ତିଙ୍କଠାରେ ସେହି ଯୁଗ ପାଇଁ ନିଜର କାର୍ଯ୍ୟଗୁଡ଼ିକୁ ଚିହ୍ନିତ କରିବେ, ଯଦି ସେହି ବ୍ୟକ୍ତି ସେ ଯୁଗ ନିମନ୍ତେ ପରମେଶ୍ୱରଙ୍କ ଆଡୁ ଆହ୍ୱାନ ପ୍ରାପ୍ତ ଥାଏ। ତେବେ ମାତ୍ର ତାହା ଏତେ ଅସାଧାରଣ ଥିଲା ଯେ ସେମାନେ ତାହାକୁ ଗ୍ରହଣ ହିଁ କରିପାରିଲେ ନାହିଁ। ମାତ୍ର ସଦାସର୍ବଦା ସେହି ଯୁଗ ପାଇଁ ପ୍ରତିଜ୍ଞାତ ବାକ୍ୟ ଅନୁଯାୟୀ ସେହି ପ୍ରକଟୀକରଣଟି ଏହି ସମସ୍ତ ଅସ୍ୱାଭାବିକତା ସହିତ ଥାଏ। ତେବେ ଏପରି କିଛି ଲୋକମାନେ ଥିବେ ଯେଉଁମାନେ କି ଏପାଖ ସେପାଖ ଯାଇପାରନ୍ତି ଓ କହିପାରନ୍ତି, ତେବେ ଏହା ଅସାଧାରଣ ଅଟେ, ତାହା ପରମେଶ୍ୱର ଅଟନ୍ତି, ଏହା ଅସାଧାରଣ ଅଟେ। ମାତ୍ର ଆପଣ ଦେଖନ୍ତୁ, ଏହାକୁ ତ ବାକ୍ୟ ଦ୍ୱାରା ଚିହ୍ନିତ ହେବାକୁ ଅଛି, ଆଉ ବାକ୍ୟ ହେଉଛି ପରମେଶ୍ୱର, ବୁଝିଲେ? ତାପରେ ଏହି ପରିଚୟର ଗୁଣ ଚରିତ୍ର ଏହା ଚିହ୍ନିତ କରିଥାଏ ଯେ ଏହା କିଏ ଅଟେ, କାରଣ ପରମେଶ୍ୱର କହିଲେ ଏହା ଘଟିବ ଆଉ ତାହା ଘଟିତ ହୋଇଥାଏ, ବୁଝିଲେ? ଏହାର ଗୁଣଚରିତ୍ର ହେଉଛି ପରମେଶ୍ୱରଙ୍କ ବାକ୍ୟ, ଯାହାକି ତାର ଗୁଣଚରିତ୍ର ଦ୍ୱାରା ଚିହ୍ନିତ ହୋଇଥାଏ ଯେ କଣ ଘଟୁଅଛି। ସେ କହିଥିଲେ ଯେ ଶେଷ ଦିନରେ ସେ ପବିତ୍ର ଆତ୍ମାଙ୍କୁ ଢାଳିବେ, ସେ ତାହା କଲେ। ଏହାର ଗୁଣଚରିତ୍ର ମାନ ହିଁ ଏହାକୁ ଚିହ୍ନିତ କଲା ଯେ ତାହା ପରମେଶ୍ୱର ଥିଲେ, ତାହାଙ୍କର ପ୍ରତିଜ୍ଞା କରାଯାଇଥିବା ବାକ୍ୟ ଥିଲା। ଦେଖନ୍ତୁ, ଏହା ସଦାସର୍ବଦା ନିଜକୁ ଚିହ୍ନିତ କରିଥାଏ। ତେବେ ସଦାସର୍ବଦା ପ୍ରତ୍ୟେକ ଥର ଯେତେବେଳେ ବାକ୍ୟଟି ଭୁଲ କୁହାଯାଇଥାଏ, ସେହି ବାକ୍ୟକୁ ସଂଶୋଧନ କରେ। କଣ ଆପଣ କେବେ ଧ୍ୟାନ ଦେଇଛନ୍ତି କି? ଏହା ତ ନୋହଙ୍କ ଦିନରେ ଥିଲା, ଯାହାକି ସେହି ବୈଜ୍ଞାନିକ ଯୁଗକୁ ସଂଶୋଧନ କରିଥିଲା ଯେ ପରମେଶ୍ୱର ଆକାଶରୁ ଜଳକୁ ନିର୍ଗତ କରିବାକୁ ଯାଉଛନ୍ତି। ଦେଖନ୍ତୁ, ଏହା ତ ମୂଷା ଥିଲେ ଯିଏକି ସଂଶୋଧନ କରିଥିଲେ ଯେତେବେଳେ ସେମାନେ ସମସ୍ତେ ମିଶ୍ରରେ ବସବାସ କରିଯାଇଥିଲେ ଓ ପ୍ରଭୁତି ସବୁ କରିଥିଲେ। ମାତ୍ର ପରମେଶ୍ୱରଙ୍କ ବାକ୍ୟ ଚିହ୍ନିତ ହେବା ନିମନ୍ତେ ଆସିବାକୁ ଥିଲା, ଓ ବାକ୍ୟର ସତ୍ୟତା ସେ ତ୍ରୁଟିକୁ ସଂଶୋଧନ କରିଥାଏ। ମତେ ଆପଣମାନଙ୍କୁ କିଛି ପଚାରିବାକୁ ଦିଅନ୍ତୁ, ଆମେ ଏଠାରେ ଟିକେ ଗଭୀରକୁ ଯାଇପାରୁ, ମୁଁ ଶିକ୍ଷାଦାନ କିମ୍ବା ଉପଦେଶ ପ୍ରଚାର କରାଯିବା ନିମନ୍ତେ ନୁହେଁ, ମାତ୍ର ମତେ କେବଳ ଗୋଟିଏ କଥା ପଚାରିବାକୁ ଦିଅନ୍ତୁ। ଯୀଶୁ ବାକ୍ୟ ଥିଲେ, ଆମେ ତାହା ଜାଣୁ, ବାଇବେଲ କହେ ଯେ ଏହା ତାହା ହିଁ ଅଟେ। ସାଧୁଜନ ତାର ପ୍ରଥମ ପର୍ବ, ଆଦ୍ୟରେ ବାକ୍ୟ ଥିଲେ ଏବଂ ବାକ୍ୟ ପରମେଶ୍ୱରଙ୍କ ସଙ୍ଗରେ ଥିଲେ, ଆଉ ସେହି ବାକ୍ୟ ପରମେଶ୍ୱର ଥିଲେ ଏବଂ ସେହି ବାକ୍ୟ ଦେହବନ୍ତ ହେଲେ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ସେ ତଥାପି ବାକ୍ୟ ଅଟନ୍ତି। ତାପରେ ଯେତେବେଳେ ସେମାନଙ୍କର ବିଚାର ଗୁଡ଼ିକୁ ଜାଣିପାରୁଥିଲେ, ସେମାନଙ୍କୁ ଏହା ଜାଣିଯିବାର ଉଚିତ ଥିଲା ଯେ ତାହା ବାକ୍ୟ ଅଟନ୍ତି, କାରଣ ପରମେଶ୍ୱରଙ୍କ ବାକ୍ୟ କହେ ଯେ ତାହା ହିଁ ଅଟେ ଯାହା ସେ କରିବେ, ସେ ଭବିଷ୍ୟତବକ୍ତା ଥିଲେ। ତେବେ ଧ୍ୟାନ ଦିଅନ୍ତୁ, ଆମେମାନେ ପାଉ ଯେ ଯେତେବେଳେ ସେ ଜନ୍ମଗ୍ରହଣ କରିଥିଲେ ପ୍ରାୟ 12 ବର୍ଷ ବୟସ ହୋଇଥିବା ବେଳେ ସେ କୁଟୀର ପର୍ବକୁ ଯାଇଥିଲେ, ଆଉ ସେମାନେ ସେଠାରେ ଉପରକୁ ନିସ୍ତାର ପର୍ବ ନିମନ୍ତେ ଯାଇଥିଲେ, ଆଉ ସେମାନଙ୍କ ଫେରିବା ବାଟରେ ସେମାନେ 3 ଦିନର ଯାତ୍ରା କରିସାରିଥିଲେ ଓ ସେମାନେ ତାଙ୍କୁ ହରାଇ ଦେଇଥିଲେ। ଏହା କଳ୍ପନା କରୁଥିଲେ, ଏହା ଭାବୁଥିଲେ, ବରଂ ଏହା ଅନୁମାନ କରି ଯେ ସେ ସେମାନଙ୍କର ଲୋକମାନଙ୍କ ମଧ୍ୟରେ ରହିଛନ୍ତି। ଆମେ ସେଥିରେ ଏକ ଶିକ୍ଷା ପାଇପାରିବା, ତା ବହୁତ କିଛି ଆଜିର ପରି ଅଟେ। ତେବେ ଆପଣ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ, ଲୁଥରାନ, କ୍ୟାଥୋଲିକ, ଆପଣ ଯାହା ବି ଅଟନ୍ତି, ଦେଖନ୍ତୁ ଆପଣ ଠିକ ସେ ସମାନ ବିଷୟ କରୁଛନ୍ତି। ଆପଣ ତାହା ଏଇଥିପାଇଁ ଅନୁମାନ କରୁଛନ୍ତି ଯେହେତୁ ୱେସ୍ଲିଙ୍କର ଏକ ମହାନ ଉଦ୍ଦୀପନା ରହିଥିଲା, ଲୁଥରଙ୍କର ଏକ ମହାନ ଉଦ୍ଦୀପନା ରହିଥିଲା, କିମ୍ବା ପେଣ୍ଟିକସ୍ଟର ଏକ ମହାନ ଉଦ୍ଦୀପନା ରହିଥିଲା। ଆପଣ ଏହା ଅନୁମାନ କରୁଛନ୍ତି ଯେ ସେ ଲୋକମାନଙ୍କ ମଧ୍ୟରେ ରହିଛନ୍ତି, ଯେତେବେଳେ କି କେତେଥର ସେଠାରେ ନଥାନ୍ତି। ସେମାନେ ତାହାଙ୍କୁ ଖୋଜିବାକୁ ଗଲେ, ସେମାନେ ତାହାଙ୍କୁ କେଉଁଠାରେ ପାଇଲେ? ଯେଉଁଠାରେ ସେମାନେ ତାହାଙ୍କୁ ଛାଡି ଦେଇଥିଲେ, ଜେରୁସାଲମ ଠାରେ। ଆଉ ଯେତେବେଳେ ସେମାନେ ତାହାଙ୍କୁ ପାଇଲେ, ସେ କଣ କରୁଥିଲେ? 12 ବର୍ଷ ବୟସର ଗୋଟେ ଛୋଟ ପିଲା, ବୋଧହୁଏ ସେ କେବେ ହେଲେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିନଥିଲେ, କେବଳ ତାଙ୍କ ମା ତାଙ୍କୁ ଯାହା ଶିଖାଇଥିଲେ ସେତିକି ମାତ୍ର ଜାଣିଥିଲେ, ତାଠାରୁ ଅଧିକ କିଛି ନୁହେଁ। ଏବଂ ଏଠାରେ ସେ ମନ୍ଦିରରେ ଥିଲେ, ସେହି ଯାଜକମାନଙ୍କ ସହିତ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ବାଦାନୁବାଦ କରୁଥିଲେ, ଆଉ ସେମାନେ ଏହି ଶିଶୁର ଜ୍ଞାନରେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। କାହିଁକି? ସେ ବାକ୍ୟ ଥିଲେ। ଦେଖନ୍ତୁ, ଆଉ ତେବେ ଆପଣ କ୍ୟାଥୋଲିକ ଲୋକମାନଙ୍କୁ ଅନାଦର କରିବା ନିମନ୍ତେ ନୁହେଁ, ଯେଉଁମାନେ କି ମରିୟମଙ୍କୁ ପରମେଶ୍ୱରଙ୍କ ମାତା ବୋଲି କୁହନ୍ତି, ମାତ୍ର ମୋତେ ଏଠାରେ ଆପଣମାନଙ୍କୁ ଗୋଟିଏ ଛୋଟ ତ୍ରୁଟି ଦେଖାଇବାକୁ ଦିଅନ୍ତୁ। ଯଦି ମଣ୍ଡଳୀଟି ମରିୟମଙ୍କ ଉପରେ ନିର୍ମିତ ହୋଇଥାଏ, ତେବେ ଦେଖନ୍ତୁ କଣ ଘଟିଲା। ତେବେ ସେ ଆସନ୍ତି ଓ ସେ କୁହନ୍ତି, ଓ ତୋର ବାପା ଏବଂ ମୁଁ ଅତିଶୟ କାତର ହୋଇ ତୋତେ ଖୋଜୁଅଛୁ। ସେ ବିବୃତ୍ତିକୁ ଦେଖନ୍ତୁ। ତେବେ ସେ ତାଙ୍କର ନିଜର ସାକ୍ଷ୍ୟକୁ ନିନ୍ଦା କରିଥିଲେ। ସେ କହିଲେ, ତୋର ବାପା ଏବଂ ମୁଁ ଅତିଶୟ କାତର ହୋଇ ତୋତେ ଖୋଜୁଅଛି। ସେଇ ବାକ୍ୟକୁ ଦେଖନ୍ତୁ, ସେ ବାକ୍ୟ ଥିଲେ। ସେ କହିଲେ, ମୋର ପିତାଙ୍କ ଗୃହରେ ରହିବା ଯେ ମୋର କର୍ତ୍ତବ୍ୟ, ଏହା କଣ ଜାଣିନଥିଲା। ସେଇ ବାକ୍ୟକୁ ସେଇ ତ୍ରୁଟି ସଂଶୋଧନ କରୁଥିବାର ଦେଖନ୍ତୁ। ଠିକ ସେଇ ଯାଜକମାନଙ୍କ ସମ୍ମୁଖରେ ମରିୟମ ନିଜର ସାକ୍ଷ୍ୟକୁ ନଷ୍ଟ କରିଦେଲେ। ମରିୟମ କହିଥିଲେ ଯେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଗର୍ଭବତୀ ହୋଇଥିଲେ, ଆଉ ଏଠାରେ ସେ କହୁଛନ୍ତି ଯେ ଜୋସେଫ ତାଙ୍କର ବାପା ଅଟନ୍ତି। କଣ ସେଇ ବାକ୍ୟକୁ ସେ ଭୁଲଟିକୁ ଶୀଘ୍ର ଧରୁଥିବା ଦେଖିଲେ କି? ସେ ବାକ୍ୟ ଥିଲେ। ତେବେ ଆପଣ ଜାଣନ୍ତି ଯେ ଜଣେ 12 ବର୍ଷର ବାଳକ ତାହା କରିବ ନାହିଁ। ସେ ତ ବାକ୍ୟ ଥିଲେ, ସେ ସେହି ଯୁଗର କଥିତ ବାକ୍ୟ ଥିଲେ। ଏଣୁକରି ପରମେଶ୍ୱରଙ୍କ ଚିହ୍ନିତ ଗୁଣଚରିତ୍ର ଖ୍ରୀଷ୍ଟଙ୍କ ଠାରେ ଥିଲା। ସେ ତ୍ରୁଟି ଗୁଡିକୁ ସଂଶୋଧନ କରିଥିଲେ। ସେ କହିଲେ, ସେମାନେ କହିଲେ, କାହିଁକି ଆମେମାନେ ତ ମୂଷାଙ୍କର ଶିଷ୍ୟ ଅଟୁ। ଦେଖନ୍ତୁ, ସେ କହିଲେ, ଯଦି ତୁମେ ମୂଷାଙ୍କର ଶିଷ୍ୟ ଥାଆନ୍ତ, ତୁମେ ମୋତେ ଜାଣିଥାନ୍ତ। ସେ ମୋ ବିଷୟରେ ଲେଖିଥିଲେ। ମୂଷା କହିଲେ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ମୋ ପରି ଜଣେ ଭବିଷ୍ୟତ ବକ୍ତାଙ୍କୁ ଉଠାଇବେ। ଯଦି ତୁମେ ମୂଷାଙ୍କୁ ଜାଣିଥାନ୍ତ, ତେବେ ମୋତେ ଜାଣିଥାନ୍ତ। ଆଉ ଦେଖନ୍ତୁ, ବାକ୍ୟ ସର୍ବଦା ସେହି ଦିନର ତ୍ରୁଟିକୁ ସଂଶୋଧନ କରିଥାଏ, ମାତ୍ର ଲୋକମାନେ ତାହାକୁ ବିଶ୍ୱାସ କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ତ ଠିକ ସେହି ସମାନ ପ୍ରକାରେ ସେହି ତ୍ରୁଟି ସହିତ କେବଳ ଲାଗି ରହିଥାନ୍ତି। ମାତ୍ର ଯୀଶୁ ତାଙ୍କ ନିଜର ମାତାଙ୍କୁ ସଂଶୋଧନ କରିଥିଲେ। ତାଙ୍କ ମା ଭୁଲରେ ଥିଲେ, କାରଣ ସେ ପୂର୍ବରୁ କହିସାରିଥିଲେ ଯେ ତାଙ୍କ ଗର୍ଭରେ ଥିବା ସନ୍ତାନଟି ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଥିଲେ। ଏଠାରେ ସେ ନିଜର ସାକ୍ଷ୍ୟ ଠାରୁ ବୁଲି ପଡିଲେ ଓ କହିଲେ ଯେ ଜୋସେଫ ତାଙ୍କର ବାପା, ଯୀଶୁଙ୍କର ପିତା ଥିଲେ। ଯଦି ସେ ଜୋସେଫଙ୍କ ପୁତ୍ର ଥିଲେ, ଯଦି ସେ ତାହାଙ୍କ ପିତାଙ୍କର ବ୍ୟବସାୟରେ ନ୍ୟସ୍ତ ରହିଥାନ୍ତେ, ତାହେଲେ ସେ ତ ସେଠାରେ ତଳେ ବଢେଇର ଦୋକାନରେ ରହିଥାନ୍ତେ। ମାତ୍ର ସେ ତ ସେଠାରେ ଉପରେ ମନ୍ଦିରରେ ତାହାଙ୍କ ପିତାଙ୍କର ବ୍ୟବସାୟରେ ରହିଥିଲେ। ସେ ସଂଗଠନ ଗୁଡିକୁ ଭର୍ସନା କରୁଥିଲେ, ବୁଝିଲେ। ସେ ତାହାଙ୍କ ପିତାଙ୍କ ବ୍ୟବସାୟରେ ରହିଥିଲେ, କେବଳ ଜଣେ 12 ବର୍ଷର ବାଳକଟିଏ। ମୋର ପିତାଙ୍କ ଗୃହରେ ରହିବା ଯେ ମୋର କର୍ତ୍ତବ୍ୟ, ଏହା କଣ ଜାଣିନଥିଲ? କଣ ଆପଣ ତାହା ଧ୍ୟାନ ଦେଲେ କି? ଯେତେବେଳେ ଯୀଶୁ ସୈତାନ ଦ୍ୱାରା ପରୀକ୍ଷିତ ହେଲେ, ତାହାଙ୍କ ଚରିତ୍ର ସେଠାରେ ଯେତେବେଳେ ଯୀଶୁ ତାହାଙ୍କର ପ୍ରଲୋଭନରେ ପରୀକ୍ଷିତ ହୋଇଥିଲେ, ସେ ଆପଣାକୁ ପରମେଶ୍ୱର ବୋଲି ଚିହ୍ନିତ କରିଥିଲେ, କାରଣ ସେ ବାକ୍ୟ ସହିତ ରହିଥିଲେ, ବୁଝିଲେ। ସୈତାନ କହିଲା, ଏହା ଲେଖା ଅଛି। ଯୀଶୁ କହିଲେ, ଏହା ମଧ୍ୟ ଲେଖା ଅଛି। ଠିକ ବାକ୍ୟ ସହିତ ରହିଲେ ପରମେଶ୍ୱର ବିଭିନ୍ନ ସମୟରେ, ଆମେ ଏଠାରେ ପାଠ କରୁ, ପରମେଶ୍ୱର ବିଭିନ୍ନ ସମୟରେ, ତା ପୁରୁଣା ସମୟ ଥିଲା, ବିବିଧ ପ୍ରକାରେ ଅନେକ ଉପାୟ ମାନରେ ଦର୍ଶନ ଗୁଡିକ ଦ୍ୱାରା ଆପଣାକୁ ନିଜର ଭବିଷ୍ୟତ ବକ୍ତାମାନଙ୍କ ନିକଟରେ ଚିହ୍ନିତ କରାଇଥିଲେ। ତାହା ଜଣେ ଭବିଷ୍ୟତ ବକ୍ତାଙ୍କର ଗୁଣଚରିତ୍ର ଥିଲା, ଯେତେବେଳେ ସେ ବିଷୟ ଗୁଡିକର ଭବିଷ୍ୟତବାଣୀ କରୁଥିଲେ ଆଉ ତାହା ସେପରି ଘଟୁଥିଲା। ତେବେ ତାହା ତାଙ୍କର ପରିଚୟର ତାଙ୍କର ଗୁଣଚରିତ୍ର ଥିଲା ଯେ ପରମେଶ୍ୱର ତାଙ୍କ ସହିତ ଥିଲେ। ତେବେ ତାହା ତାଙ୍କୁ ସେହିଦିନ ପାଇଁ ବାକ୍ୟର ବ୍ୟାଖ୍ୟା କରିବା ନିମନ୍ତେ ଅଧିକାରକୁ ଦେଇଥାଏ, କାରଣ ପରମେଶ୍ୱରଙ୍କ ବାକ୍ୟ ଭବିଷ୍ୟତ ବକ୍ତାମାନଙ୍କ ନିକଟକୁ ଆସେ। ସେହି ଭବିଷ୍ୟବକ୍ତାଙ୍କ ଗୁଣଚରିତ୍ର ଅଟେ ଯେ ସେ ଭବିଷ୍ୟତବାଣୀ କରିଥିଲେ। ବାଇବେଲ କହେ, ଯଦି ଏପରି କେହି ଜଣେ ବ୍ୟକ୍ତି ଅଛନ୍ତି ଏବଂ ସେ ଯାହା କୁହନ୍ତି ତାହା ସଫଳ ହୁଏ, ତେବେ ତୁମେ ତାହାଙ୍କର ଶୁଣ। ମାତ୍ର ଯଦି ତାହା ନ ହୁଏ, ତାଙ୍କୁ ବିଶ୍ୱାସ କର ନାହିଁ, ତାଙ୍କୁ ଭୟ କର ନାହିଁ। ମାତ୍ର ମୋର ଯଦି ମୋର ବାକ୍ୟ ତାଙ୍କଠାରେ ନାହିଁ, ମାତ୍ର ଯଦି ତାହା ଘଟିତ ହୁଏ, ତେବେ ମୋର ବାକ୍ୟ ତାଙ୍କଠାରେ ଅଛି। ତାହା ହିଁ ତାଙ୍କର ପରିଚୟ ଅଟେ, ତାହା ହିଁ ଜଣେ ଭବିଷ୍ୟତ ବକ୍ତାଙ୍କର ଗୁଣଚରିତ୍ର ଅଟେ। ତେବେ ପରମେଶ୍ୱର ବିଭିନ୍ନ ସମୟରେ ସେହିପରି ଭାବରେ ହିଁ ସେ ନିଜର ପରିଚୟର ଗୁଣଚରିତ୍ର ଗୁଡିକୁ ମନୁଷ୍ୟଠାରେ ଦେଖାଇଥିଲେ, ଜଣେ ଭବିଷ୍ୟତ ବକ୍ତା ବୋଲି କୁହାଯାଉଥିବା ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ କଥା କହିବା ଦ୍ୱାରା। ତେବେ ବାଇବେଲ କୁହେ ଯେ ପରମେଶ୍ୱର ବିଭିନ୍ନ ସମୟରେ ବିବିଧ ପ୍ରକାରେ ଭବିଷ୍ୟତ ବକ୍ତାମାନଙ୍କ ମାଧ୍ୟମରେ ପିତୃପୁରୁଷମାନଙ୍କ ସହିତ କଥା କହିଥିଲେ। ଆମେ ଦ୍ୱିତୀୟ ପିତରରେ ମଧ୍ୟ ପାଠ କରୁ ଯେ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ବାକ୍ୟ ସେମାନଙ୍କ ଦ୍ୱାରା ଲେଖାଯାଇଅଛି। ପୁରାକାଳର ବ୍ୟକ୍ତି ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ବାଇବେଲ ଲେଖିଥିଲେ। ସେମାନେ ଭବିଷ୍ୟତ ବକ୍ତା ଥିଲେ, ବାକ୍ୟ ସେମାନଙ୍କ ନିକଟକୁ ଆସିଲା ଏବଂ ସେମାନେ ତାହା ଲେଖିଲେ, ପ୍ରେରଣାର ଅଧୀନରେ ହୋଇ ତାହା ଲେଖିଥିଲେ। ପ୍ରଥମେ ସେମାନେ ଭବିଷ୍ୟତ ବକ୍ତା ଭାବରେ ଚିହ୍ନିତ ହେଲେ, ତାପରେ ସେମାନେ ପ୍ରେରଣାର ବାକ୍ୟ ଲେଖିଥିଲେ ଏବଂ ସେମାନଙ୍କ ପାଖରେ ଦିବ୍ୟ ପ୍ରକାଶନର ବ୍ୟାଖ୍ୟା ରହିଥିଲା, କାରଣ ଏହା ତ ପରମେଶ୍ୱର ମନୁଷ୍ୟ ଭିତରେ ଥିଲେ। ତେବେ ଏହି ପ୍ରକାର ହିଁ ସେ ଆପଣାକୁ ତାହାଙ୍କର ପରିଚୟର ଗୁଣଚରିତ୍ରରେ ଦେଖାଇଥିଲେ। ସେମାନଙ୍କର ଦର୍ଶନମାନ ପ୍ରମାଣିତ ହୋଇଥିଲା। ପରମେଶ୍ୱର ଗୁଣଚରିତ୍ର ସେମାନଙ୍କ ମଧ୍ୟରେ ଥାଇ ପରମେଶ୍ୱରଙ୍କୁ ଲୋକମାନଙ୍କ ଗହଣରେ ଜଣାଉଥିଲା। ତେବେ କେବଳ ଠିକ ସେହି ପ୍ରକାର ହିଁ ସେ ଖ୍ରୀଷ୍ଟଙ୍କ ଠାରେ ଥିଲେ। ଜଣେ ଭବିଷ୍ୟତ ବକ୍ତା ତ କେବଳ ଏକ ଛୋଟିଆ ଧୂଳିକଣା ମାତ୍ର ଥିଲେ, ଖ୍ରୀଷ୍ଟ ତ ପରମେଶ୍ୱରଙ୍କର ପରିପୂର୍ଣ୍ଣତା ଥିଲେ ଏବଂ ପରମେଶ୍ୱର ଖ୍ରୀଷ୍ଟଙ୍କ ଠାରେ ଥାଇ ଜଗତକୁ ନିଜ ସହିତ ପୁନର୍ବାର ମିଶାଉଥିଲେ। ଆଉ ତାହାଙ୍କର ଗୁଣଚରିତ୍ର ତାହାଙ୍କୁ ଚିହ୍ନିତ କରିଥିଲା ଯେ ସେ କଣ ଥିଲେ। ଏତେ ଅଧିକ ଭାବରେ ସେ କହିଥିଲେ ଯେ ଯଦି ମୁଁ ମୋର ପିତାଙ୍କ କାର୍ଯ୍ୟ କରେ ନାହିଁ, ତେବେ ଏହାକୁ ବିଶ୍ୱାସ କର ନାହିଁ। ଯଦି ମୋ ପାଖରେ ମୋର ପିତାଙ୍କ ଗୁଣଚରିତ୍ର ନାହିଁ, ତେବେ ମୋତେ ବିଶ୍ୱାସ କର ନାହିଁ, ମୋର ଦାବି ଗୁଡିକୁ ବିଶ୍ୱାସ କର ନାହିଁ। ଯଦି ମୁଁ ମୋ ଭିତରେ ପିତାଙ୍କର ଗୁଣଚରିତ୍ର ପାଇନାହିଁ, ତେବେ ତାହାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ତେବେ ତାହାଙ୍କର ଗୁଣଚରିତ୍ରମାନ କେବେ ବି ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ୱର ନିଜର ଗୁଣଚରିତ୍ରକୁ ପରିବର୍ତ୍ତନ କରିପାରନ୍ତି ନାହିଁ, ତାଠାରୁ ଅଧିକ ନୁହେଁ ଯେତିକି କି ଗୋଟିଏ ମେଷ ଶାବକ ନିଜର ଚରିତ୍ରକୁ ପରିବର୍ତ୍ତନ କରିପାରେ କିମ୍ବା ଅନ୍ୟ କୌଣସି ବିଷୟ ନିଜର ଗୁଣଚରିତ୍ରକୁ ପରିବର୍ତ୍ତନ କରିପାରେ, କାରଣ ଯେପର୍ଯ୍ୟନ୍ତ ଏହା ତାର ମୂଳ ସ୍ଥିତିରେ ଅଛି ଏହା ମୂଳ ହିଁ ଅଟେ। ଆଉ ଯଦି ଆପଣ କିଛି ପରିବର୍ତ୍ତନ କରିପାରନ୍ତି ତାହେଲେ ଆପଣ ତାହାକୁ ତାର ମୂଳରେ ହିଁ ପରିବର୍ତ୍ତନ କରିଛନ୍ତି। ଏହା ଏପରି କିଛି ଅଟେ ଯେ ଆପଣ ଏକ ଘୁଷୁରୀକୁ ନେଇପାରନ୍ତି ଓ ଆପଣ ଏକ ଘୁଷୁରୀକୁ ଧୋଇ ସଫା କରିପାରନ୍ତି ଏବଂ ତାର ପାଦର ନଖ ଗୁଡ଼ିକରେ ପେଣ୍ଟ ରଙ୍ଗକୁ ଲଗାଇପାରନ୍ତି ଯେପରିକି ସ୍ତ୍ରୀ ଲୋକମାନେ କରିଥାନ୍ତି ଏବଂ ତାକୁ ଲିପଷ୍ଟିକ୍ ସହିତ ମିଶାନ୍ତି ଓ ଏକ ସୁନ୍ଦର ପୋଷାକ ପରିଧାନ କରନ୍ତି। ସେହି ପୁରୁଣା ଘୁଷୁରୀଟିକୁ ଛାଡି ଦିଅନ୍ତୁ, ସେ ତ ସିଧା ତାର ବାନ୍ତିକୁ ଚାଲିଯାଏ ଏବଂ ପୁନର୍ବାର ବାନ୍ତିକୁ ଚାଲିଯାଏ। କାହିଁକି? ସେ ତ ଏକ ଘୁଷୁରୀ ଅଟେ, ତାହା ହିଁ ସବୁକିଛି ଅଟେ ମାତ୍ର। ଏବଂ ଆପଣ ଜାଣନ୍ତି ଆପଣ କରିବେ ନାହିଁ, ଗୋଟିଏ ମେଷଶାବକ ତାହା କରିବ ନାହିଁ। ସେ ତ ସେହି କାଦୁଅ ଭିତରକୁ ପ୍ରବେଶ ସୁଦ୍ଧା କରିବ ନାହିଁ, ସେ ତାହା ସହିତ କିଛି କରିବାକୁ ଚାହେଁ ନାହିଁ। ଏହା ତ ତାର ଗୁଣଚରିତ୍ର ମାନ ଅଟେ, ବୁଝିଲେ? ଆପଣ ତାକୁ ସେ ସମାନ ପ୍ରକାରର ପୋଷାକ ପରିଧାନ କରାଇ ପାରନ୍ତି, ମାତ୍ର ନିଶ୍ଚିତରେ ସେ କରିବ ନାହିଁ, ସେ ନିଶ୍ଚିତରେ ଯିବ ନାହିଁ। ବାହ୍ୟ ବିଷୟ କୌଣସି ଫରକ ଆଣେ ନାହିଁ, ଏହା ତ ଭିତର ଅଟେ। ତେବେ ପରମେଶ୍ୱର ସମସ୍ତ ଜୀବନର ଉତ୍ସ ହୋଇଥିବା ହେତୁ ଏହାକୁ ବୁଝିବାରେ ବିଫଳ ହୁଅନ୍ତୁ ନାହିଁ। ମୁଁ ଚେଷ୍ଟା କରୁଛି ତାହା ସବୁକିଛି ସହିତ ଯାହା ମୋ ଭିତରେ ଅଛି ଯେପରିକି ଆପଣମାନଙ୍କୁ କିଛି ଦେଖାଇପାରେ। ଦେଖନ୍ତୁ ବନ୍ଧୁଗଣ, ଏହା ତ ଆପଣଙ୍କର ଭଲ ପାଇଁ ଅଟେ, ଏହା ଆପଣଙ୍କ ପାଇଁ ତରଫରୁ ଅଟେ, ବୁଝିଲେ? ମୁଁ ଏଠାରେ କେବଳ ନିଜକୁ ଦେଖାଇ ହେବା ପାଇଁ ଆସେ ନାହିଁ, ମୁଁ ଏଠାକୁ ଏଇଥିପାଇଁ ଆସେ ନାହିଁ ଯେ ଯିବା ପାଇଁ ଅନ୍ୟ କୌଣସି ସ୍ଥାନ ନଥିଲା। ମୁଁ ଏଠାକୁ ଏଇଥିପାଇଁ ଆସିଛି କାରଣ ମୁଁ ଏଠାକୁ ଆସିବା ପାଇଁ ଅନୁଭବ କଲି। ମୁଁ ଅନୁଭବ କଲି ଯେ ପ୍ରଭୁ ମୋତେ ଦେଇଥିବା ସେହି ସେବା କାର୍ଯ୍ୟଟି ଏଠାରେ ଥିବା ଲୋକମାନଙ୍କ ଗହଣରେ ପ୍ରକଟ କରାଯିବା ଆବଶ୍ୟକ। ଆଉ ମୁଁ ଚେଷ୍ଟା କରୁଛି ଯେ ଆପଣମାନେ ଏହା ଦେଖନ୍ତୁ ଯେ ପରମେଶ୍ୱର ବର୍ତ୍ତମାନ ପ୍ରକୃତରେ କ'ଣ ଅଟନ୍ତି। ସେ ତାହାଙ୍କର ପ୍ରତିଜ୍ଞାତ ବାକ୍ୟ ଅଟନ୍ତି, ସେ ସର୍ବଦା ବାକ୍ୟ ହିଁ ଅଟନ୍ତି ଏବଂ ସେ ଆପଣଙ୍କୁ ସେହି ଗୁଣଚରିତ୍ର ଦ୍ୱାରା ଚିହ୍ନିତ କରାଇଥାନ୍ତି ଯାହା ସେ ପ୍ରତିଜ୍ଞା କରିଥିଲେ। ଏକ ନିର୍ଦ୍ଦିଷ୍ଟ ଗୁଣଚରିତ୍ର ଏକ ନିର୍ଦ୍ଦିଷ୍ଟ ସମୟରେ ବୃଦ୍ଧି ପାଇବ ଯାହାକି ବାକ୍ୟରେ ଥାଏ। ତାପରେ ଏହି ବ୍ୟକ୍ତିର ସେହି ଗୁଣଚରିତ୍ର ଯାହାକି ବୃଦ୍ଧି ପାଇଥାଏ ତାହା ଏହା ଚିହ୍ନିତ କରେ ଯେ ସେହି ସେହି ବ୍ୟକ୍ତି ଅଟନ୍ତି। ସେହି କାରଣ ଯୋଗୁଁ ହିଁ ଯୀଶୁଙ୍କୁ ତାହା ହେବାକୁ ଥିଲା ଯାହାକି ସେ ଥିଲେ। ସେମାନଙ୍କୁ ତ ତାହା ଦେଖିନେବା ଉଚିତ ଥିଲା। ଏଥିରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ସେମାନେ ଅନ୍ଧ ଥିଲେ। ସେହି ବିଷୟ କହିଲା ଯଦିଓ ସେ ଅନେକ ଚମତ୍କାର ମାନ କରିଥିଲେ ତଥାପି ସେମାନେ ବିଶ୍ୱାସ କରିପାରିଲେ ନାହିଁ, କାରଣ ଯିଶାଇ କହିଥିଲେ ସେମାନଙ୍କର ଆଖି ଅଛି ମାତ୍ର ଦେଖିପାରନ୍ତି ନାହିଁ ଏବଂ କାନ ଅଛି ମାତ୍ର ଶୁଣିପାରନ୍ତି ନାହିଁ। ବୁଝିଲେ? ପ୍ରତ୍ୟେକ ଯୁଗ କେବଳ ତାଙ୍କ ଯୁଗ ନୁହେଁ, ମାତ୍ର ପ୍ରତ୍ୟେକ ଯୁଗ କିପରି ପରମେଶ୍ୱର ବିଭିନ୍ନ ସମୟରେ ବିବିଧ ପ୍ରକାରରେ, ତଥାପି ସେମାନେ ତାହାକୁ ବୁଝିପାରିଲେ ନାହିଁ। ତେବେ ତାହାଙ୍କର ଗୁଣଚରିତ୍ର ମାନେ କେବେ ବିଫଳ ହୁଏ ନାହିଁ, ଏହା ସଦାସର୍ବଦା ସମାନ ହିଁ ରହେ। ତେବେ ମନେ ରଖନ୍ତୁ ତାହାଙ୍କର ଗୁଣଚରିତ୍ର ପରମେଶ୍ୱରଙ୍କ ଗୁଣଚରିତ୍ର ବିଫଳ ହୋଇପାରେ ନାହିଁ, ଯଦି ତାହା ହୁଏ ତେବେ ପରମେଶ୍ୱର ବିଫଳ ହୋଇଛନ୍ତି। ଏବଂ ବାଇବେଲ କୁହେ ହେବ୍ରୀ 13:8 ଯଥା ଯୀଶୁଖ୍ରୀଷ୍ଟ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଅତଏବ ସେ ହେଉଛନ୍ତି ଅପରିବର୍ତ୍ତନୀୟ ପରମେଶ୍ୱର। ଯାହା କିଛି ଗୁଣଚରିତ୍ର ସେ ଆଦ୍ୟରେ ଥିଲେ ସେବେ ମଧ୍ୟ ସେ ସମାନ ଗୁଣଚରିତ୍ର ଅଟନ୍ତି। ସେ ସବୁ ପ୍ରକାର ଯାହା କାର୍ଯ୍ୟ କରିଥିଲେ, ସେ ଯେକୌଣସି ସମୟରେ କିଛି କାର୍ଯ୍ୟ କରିଥିଲେ, ସେ ପ୍ରତ୍ୟେକ ଥର ସେ ସମାନ ଭାବରେ ହିଁ କରିଥାନ୍ତି। ଯଦି ସେ କରନ୍ତି ନାହିଁ ତେବେ ଏହା ତାହାଙ୍କର ଚରିତ୍ର ବଦଳି ଯାଇଅଛି, ଦେଖନ୍ତୁ, ଏବଂ ତାହାଙ୍କର ଗୁଣଚରିତ୍ର ମାନ ଏପରି କିଛି ପ୍ରଦର୍ଶନ କରିବ ଯାହାକି ପରମେଶ୍ୱରଙ୍କର ନୁହେଁ, ବୁଝିଲେ? ଏଣୁ ଆମେ ତାହା ଜାଣିବା ନାହିଁ ଯେ କେଉଁଠାରେ, ଯେପରିକି ପାଉଲ କହିଲେ ଯଦି ସେ ତୁରି ଏକ ଅସ୍ପଷ୍ଟ ଧ୍ୱନି ଦିଏ ତେବେ ଯୁଦ୍ଧ ନିମନ୍ତେ କିଏ ପ୍ରସ୍ତୁତ ହେବା ପାଇଁ ଜାଣିବ। ଯଦି ସେ ତୁରି ଏକ ଅସ୍ପଷ୍ଟ ଧ୍ୱନି ଦିଏ, ବର୍ତ୍ତମାନ ଯଦି ସେହି ତୁରିକୁ ଏହି ଧ୍ୱନି ଦେବାକୁ ଅଛି ଯେ ପଛକୁ ଘୁଞ୍ଚ, ତେବେ ତାହା ହିଁ ଆମକୁ କରିବାକୁ ଅଛି, ପଛକୁ ଘୁଞ୍ଚିବା। ଯଦି ସେ ତୁରି ଏହା ଧ୍ୱନି ଦିଏ ଆକ୍ରମଣ, ତାହେଲେ ତାହା ହିଁ ଆମକୁ କରିବାକୁ ଅଛି ଯେ ଆକ୍ରମଣ କର। ମାତ୍ର ତୁରି କ'ଣ ଅଟେ? ପରମେଶ୍ୱରଙ୍କ ବାକ୍ୟ। ଏହା ପରମେଶ୍ୱରଙ୍କୁ ଚିହ୍ନିତ କରିଥାଏ ଯେ ତାହା ଏହା ଅଟେ କି ଅନ୍ୟ କିଛି ଅଟେ, ଯଥା ଉପରକୁ ଯାଅ, ବସିଯାଅ, ପଛକୁ ଘୁଞ୍ଚ, ଶସ୍ତ୍ର ଧୋଇ ଦିଅ, ଏହା ଯାହା କିଛି ବି ଅଟେ, ଏହା ତ ପରମେଶ୍ୱରଙ୍କ ତୁରି ଧ୍ୱନି ଅଟେ, ଆଉ ଏକ ଅସ୍ପଷ୍ଟ ଧ୍ୱନି। ଯେତେବେଳେ କି ବାଇବେଲ କହେ ଯେ ଏକ ନିର୍ଦ୍ଦିଷ୍ଟ ଘଟଣା ହେବାକୁ ଅଛି, କେହି ଜଣେ କୁହେ ଓଃ ତାହା ତ ଅନ୍ୟ ଏକ ଦିନରୁ ଥିଲା ତାହା, ତେବେ ସେଠାରେ ଏକ ଅସ୍ପଷ୍ଟ ଧ୍ୱନି ଅଛି, ତାପରେ ଆପଣ ଜାଣନ୍ତି ନାହିଁ ଯେ କ'ଣ କରିବାକୁ ଅଛି। ଯୀଶୁ କହିଲେ ମୋ ପାଖରେ ମୋର ଜୀବନକୁ ଦେଇଦେବାର ଏବଂ ପୁଣି ଥରେ ପୁନରୁଦ୍ଧିତ କରିବାର ଶକ୍ତି ଅଛି, ସେଠାରେ କୌଣସି ଅସ୍ପଷ୍ଟ ଧ୍ୱନି ନାହିଁ। ସେ ସ୍ତ୍ରୀ ଲୋକଟି କହିଲା ଆମେ ଜାଣୁ ଯେ ମସିହ ଆସିବେ, ଆଉ ଯେତେବେଳେ ସେ ଆସିବେ ସେ ଆମମାନଙ୍କୁ ଠିକ ସେହି ପ୍ରକାର ବିଷୟ ସବୁ ଜଣାଇବେ ଯେପରିକି ସେ କହିଥିଲେ। ସେ କହିଲେ ମୁଁ ହିଁ ସେଇ, ସେଠାରେ କୌଣସି ଅସ୍ପଷ୍ଟ ଧ୍ୱନି ନଥିଲା, ମୁଁ ସେ ଅଟେ। ଓହୋ ଆମେନ୍। ସେମାନେ କହିଲେ ଆମମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ମାନ୍ନା ଭୋଜନ କରିଥିଲେ। ସେ କହିଲେ ସେମାନେ ପ୍ରତ୍ୟେକ ଜଣ ମରିଯାଇଥିଲେ। ସେ କହିଲେ ମାତ୍ର ମୁଁ ଜୀବନର ରୁଟି ଯାହାକି ସ୍ୱର୍ଗରୁ ପରମେଶ୍ୱରଙ୍କ ଠାରୁ ଆଗତ ହୋଇଅଛି, କୌଣସି ଅସ୍ପଷ୍ଟ ଶବ୍ଦ ନଥିଲା, ମୁଁ ଏଦନ ବଗିଚାରୁ, ସେ ଜୀବନର ବୃକ୍ଷ ଅଟେ। ନା, ସେ ବିଷୟରେ କୌଣସି ଅସ୍ପଷ୍ଟ ଶବ୍ଦ ନଥିଲା, ନିଶ୍ଚିତରେ ନୁହେଁ, ତା ବିଷୟରେ କିଛି ଅସ୍ପଷ୍ଟ ନଥିଲା। ସେ ତ ସେ ସମସ୍ତ କାର୍ଯ୍ୟରେ ଯାହା ସେ କରିଥିଲେ ସ୍ପଷ୍ଟ ଥିଲେ। ବାଇବଲ ଏକ ଅସ୍ପଷ୍ଟ ଧ୍ୱନି ଦିଏ ନାହିଁ, ଏହା ତ ତାର ଧ୍ୱନି ଦେବାରେ ପରମେଶ୍ୱର ଗୁଣ ଚରିତ୍ରକୁ ଚିହ୍ନିତ କରିଥାଏ। ଯୀଶୁ କହିଲେ ସାଧୁ ଜହନ 10:37 ଯଦି ମୁଁ ମୋର ପିତାଙ୍କ କାର୍ଯ୍ୟଗୁଡ଼ିକୁ କରେ ନାହିଁ କ'ଣ, ଏବଂ ମୋ ଠାରେ ମୋର ପିତାଙ୍କର ସେହି ଗୁଣ ଚରିତ୍ର ନାହିଁ, ତେବେ ମୋ ଠାରେ ବିଶ୍ୱାସ କର ନାହିଁ। ସେମାନେ ହିଁ ତାହା, ସେମାନେ ହିଁ ମୋ ଭିତରେ ତାହାଙ୍କର ଚରିତ୍ରକୁ, ତାହାଙ୍କର ଗୁଣ ଚରିତ୍ର ଗୁଡ଼ିକୁ ଚିହ୍ନିତ କରାନ୍ତି, କାରଣ ପିତା ହେଉଛନ୍ତି ସେହି ବାକ୍ୟ। ଆଦ୍ୟରେ ବାକ୍ୟ ଥିଲା, ଏବଂ ବାକ୍ୟ ପରମେଶ୍ୱରଙ୍କ ସହିତରେ ଥିଲା, ଆଉ ବାକ୍ୟ ପରମେଶ୍ୱର ଥିଲା, ଏବଂ ପରମେଶ୍ୱରଙ୍କ ଗୁଣ ଚରିତ୍ର ସେହି ଯୁଗ ପାଇଁ ଥିବା ତାହାଙ୍କର ପ୍ରତିଜ୍ଞା ଦ୍ୱାରା ପ୍ରଦର୍ଶିତ ହୋଇଥାଏ। ତେବେ ଯଦି ସେ ମୂଷାଙ୍କ ସମୟରେ ରହୁଥାନ୍ତେ ତାହା କାମ କରିନଥାନ୍ତା, ଏବଂ ଯଦି ମୂଷା ତାହାଙ୍କ ସମୟରେ ରହୁଥାନ୍ତେ ତେବେ ମଧ୍ୟ ତାହା କାମ କରିନଥାନ୍ତା। ଯଦି ସେ ନୋହଙ୍କ ସମୟରେ ବାସ କରୁଥାନ୍ତେ ତେବେ ତାହା କାମ କରିନଥାନ୍ତା, କିମ୍ବା ଯଦି ନୋହ ତାଙ୍କ ସମୟରେ ରହୁଥାନ୍ତେ। ନୋହ ତ ସେହି ଦିନର ବିଷୟଗୁଡ଼ିକ ନିମନ୍ତେ ଭବିଷ୍ୟତବାଣୀ କରୁଥିଲେ, ଆଉ ତାଙ୍କର ଗୁଣଚରିତ୍ର ଏବଂ ଯାହା ସେ କରିଥିଲେ ତାହା ତାଙ୍କୁ ପରମେଶ୍ୱରଙ୍କ ବାକ୍ୟ ସହିତ ଚିହ୍ନିତ କରିଥିଲା। ମୂଷା ମଧ୍ୟ ସେହି ସମାନ ବିଷୟ କରିଥିଲେ, ଏବଂ ଏଠାରେ ଯୀଶୁ ଆସନ୍ତି ଏବଂ ସେହି ଯୁଗ ନିମନ୍ତେ ପ୍ରତିଜ୍ଞା କରାଯାଇଥିବା ବାକ୍ୟଟି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ସେହି ବାକ୍ୟର ଗୁଣଚରିତ୍ର ଦ୍ୱାରା ଚିହ୍ନିତ ହୋଇଥିଲା, ଯାହାକି ପରମେଶ୍ୱର ଅଟନ୍ତି। ଆମେନ୍। ଶେଷ ଦିନରେ ସାଧାରଣ ଲୋକମାନଙ୍କ ଉପରେ ପବିତ୍ର ଆତ୍ମାଙ୍କର ଢଳାଯିବା ଲୋକମାନଙ୍କ ସହିତ ପରମେଶ୍ୱର ଗୁଣ ଚରିତ୍ରକୁ ଚିହ୍ନିତ କରିଅଛି। ସେ ଏହାର ପ୍ରତିଜ୍ଞା କରିଥିଲେ, ଏହା ବାକ୍ୟ ଅଟେ। ସେ କହିଥିଲେ ଯେ ସେ ଏହା କରିବେ, କେହି ହେଲେ ଏହାକୁ ଫେରାଇ ନେଇ ପାରିବ ନାହିଁ। ସେ କହିଥିଲେ ଯେ ସେ ଏହା କରିବେ, ଏଣୁ ଏହି ସମସ୍ତ ବିଷୟ ଯାହା ସେ ପ୍ରତିଜ୍ଞା କରିଛନ୍ତି ତାହା ହିଁ ଅଟେ ଯାହା ସେ ସାଧନ କରନ୍ତି, ଏହା ତାଙ୍କର ଗୁଣ ଚରିତ୍ରକୁ ଚିହ୍ନିତ କରେ। ମହାଶୟ, ଯଦି ମୋର ଗୁଣ ଚରିତ୍ର ପରମେଶ୍ୱରଙ୍କ ନୁହେଁ ତେବେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ, ମୋର ଦାବି ଗୁଡ଼ିକୁ ବିଶ୍ୱାସ କରନ୍ତୁ ନାହିଁ। ଯୋହନ 14:12 ଧ୍ୟାନ ଦିଅନ୍ତୁ, ଯିଏ ମୋ ଠାରେ ବିଶ୍ୱାସ କରେ ସେ କହିଲେ ତାହାଠାରେ ମୋର ପରିଚୟ ଅଛି, ମୋର ଗୁଣଚରିତ୍ର ଅଛି। ଯିଏ ମୋ ଠାରେ ବିଶ୍ୱାସ କରେ ଯେଉଁ କାର୍ଯ୍ୟଗୁଡ଼ିକୁ ମୁଁ କରେ ସେ ମଧ୍ୟ କରିବ। ତା ଖ୍ରୀଷ୍ଟଙ୍କର ସେହି ଗୁଣଚରିତ୍ର ଗୁଡ଼ିକୁ ପ୍ରଦର୍ଶନ କରି ନିଜଠାରେ ତାହାଙ୍କର ଗୁଣଚରିତ୍ରକୁ ଚିହ୍ନିତ କରିଥାଏ। ଆମେନ୍। ମୁଁ ବର୍ତ୍ତମାନ ବହୁତ ଧାର୍ମିକ ଅନୁଭବ କରୁଅଛି, ଯଦିଓ ମୁଁ କର୍କଶ ଶୁଭାଯାଏ। ହଁ ମହାଶୟ, ଓ ମୋର ପ୍ରଭୁ, ଦେଖନ୍ତୁ ତାହା ବିଷୟରେ କୌଣସି ଭୁଲ ନାହିଁ, ତାହାଙ୍କର ଜୀବନ। ଯିଏ ମୋ ଠାରେ ବିଶ୍ୱାସ କରେ ଯେଉଁ କାର୍ଯ୍ୟଗୁଡ଼ିକୁ ମୁଁ କରେ ସେ ମଧ୍ୟ କରିବ। ଦେଖନ୍ତୁ ତାହା ଗୁଣଚରିତ୍ରକୁ ଚିହ୍ନିତ କରିଥାଏ। ସେ ସମାନ କଥା ସେ କହିଥିଲେ, ଯଦି ମୋର ଗୁଣଚରିତ୍ର ମୋତେ ଚିହ୍ନିତ କରେ ନାହିଁ ତାହାଙ୍କ ଠାରେ ପରମେଶ୍ୱର, ତେବେ ସେ ତାହାଙ୍କୁ ବିଶ୍ୱାସ କରେ ନାହିଁ। ତେବେ ସେ ଏହା ମଧ୍ୟ କହିଥିଲେ ଯେ ସେଥିରେ ଚିହ୍ନିତ କରାଯିବ, ତେବେ ତାହା ଯଦି ତାହାଙ୍କୁ ଚିହ୍ନିତ କରେ ନାହିଁ ତେବେ ସେ ତାହା ନୁହନ୍ତି ଯାହା ସେ କହୁଅଛନ୍ତି। ଆଉ ଆଜି ଯଦି ଖ୍ରୀଷ୍ଟ ଆପଣଙ୍କୁ ଚିହ୍ନିତ କରାନ୍ତି ନାହିଁ, ଖ୍ରୀଷ୍ଟଙ୍କ ଗୁଣଚରିତ୍ର ଆମକୁ ଖ୍ରୀଷ୍ଟଙ୍କର ଅଟୁ ବୋଲି ଚିହ୍ନିତ କରେ ନାହିଁ, ବାକ୍ୟକୁ ବିଶ୍ୱାସ କରୁଥିବାର ଚିହ୍ନିତ କରେ ନାହିଁ, ଯେହେତୁ ଯୀଶୁ ବାକ୍ୟ ଥିଲେ ଏବଂ ତାହାଙ୍କୁ ବାକ୍ୟକୁ ବିଶ୍ୱାସ କରିବାକୁ ଥିଲା, ଆଉ ତାହେଲେ ଆମେମାନେ କିପରି ଭାବରେ କହିପାରୁ ଯେ ଆମେମାନେ ଖ୍ରୀଷ୍ଟଙ୍କର ଅଟୁ? ପୁଣି ସେ ବାଇବଲର କୌଣସି ବାକ୍ୟକୁ ଅସ୍ୱୀକାର କରୁ? ଖ୍ରୀଷ୍ଟଙ୍କର ପବିତ୍ର ଆତ୍ମା ଆପଣମାନଙ୍କ ଭିତରେ ପରମେଶ୍ୱର ଅଟନ୍ତି, ଏବଂ ଏହା ପ୍ରତ୍ୟେକ ପ୍ରତିଜ୍ଞାକୁ ଏକ ଆମେନ୍ ସହ ବିରାମ ଚିହ୍ନ ଲଗାଇବ। ବାଇବେଲ କହେ ବିଶ୍ୱାସୀମାନଙ୍କର ଏହି ଚିହ୍ନ ଗୁଡ଼ିକ ଅନୁବର୍ତ୍ତୀ ହେବ। ପରମେଶ୍ୱରଙ୍କ ଆତ୍ମା କହିଲେ ଆମେନ୍, ବୁଝିଲେ? ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ କହିବେ ନାହିଁ, ନା ତାହା ତ ଅନ୍ୟ ଏକ ଯୁଗ ପାଇଁ ଥିଲା, ତାହା ତ କେବଳ ଶିଷ୍ୟମାନଙ୍କ ପାଇଁ ଥିଲା। ସମଗ୍ର ଜଗତକୁ ଯାଅ ଏବଂ ପ୍ରତ୍ୟେକ ପ୍ରାଣୀଙ୍କୁ ସୁସମାଚାର ପ୍ରଚାର କର। ସେ ସମସ୍ତ ଜଗତରେ ଯେକୌଣସି ଠାରେ ବି ଥାନ୍ତୁ, ଯିଏକି ବିଶ୍ୱାସ କରେ ଏହି ଚିହ୍ନ ଗୁଡ଼ିକ ତାର ଅନୁବର୍ତ୍ତୀ ହେବ। ସେ ସମାନ ବିଷୟ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟଇ ସେହି ଗୁଣଚରିତ୍ର ଚିହ୍ନିତ ହେଉଅଛି, ତାହା ଏଭ୍ରି ଏକ ଏକକୁ ଉପସ୍ଥାପିତ କରେ। ବିଭିନ୍ନ ସମୟରେ ପରମେଶ୍ୱର ଭବିଷ୍ୟତବକ୍ତାମାନଙ୍କ ଦ୍ୱାରା ପିତୃପୁରୁଷଙ୍କ ସହିତ କଥାବାର୍ତ୍ତା କରିଥିଲେ, ଠିକ୍ ସେହି ସମାନ ଗୁଣଚରିତ୍ର ଦ୍ୱାରା ଯାହାକି ସେ ବିଭିନ୍ନ ସମୟରେ କରିଥିଲେ, ଆଜି ଖ୍ରୀଷ୍ଟଙ୍କୁ ଚିହ୍ନିତ କରୁଅଛି ଯିଏକି ପୁନରୁତ୍ଥିତ ଅଟନ୍ତି। କଣ ଆପଣ ଧ୍ୟାନ ଦେଲେ? ପରମେଶ୍ୱର କଦାପି ତାଙ୍କର ମାର୍ଗକୁ ପରିବର୍ତ୍ତନ କରନ୍ତି ନାହିଁ। ପୁରାତନ ବାଇବଲର ସମୟରେ ଯେତେବେଳେ ଜଣେ ସ୍ୱପ୍ନଦର୍ଶୀ ସ୍ୱପ୍ନ ଦେଖୁଥିଲେ ଏବଂ ଏହି ସ୍ୱପ୍ନଟି ଠିକ୍ କି ନୁହେଁ ତାହା ଜାଣିବା ପାଇଁ ଦେଶରେ କୌଣସି ଭବିଷ୍ୟବକ୍ତା ନଥିଲେ, ସେମାନଙ୍କ ପାଖରେ ତାହା ଜାଣିବାର ଏକ ଅନ୍ୟ ଉପାୟ ଥିଲା। ସେମାନେ ସେହି ଚରିତ୍ର ବିଶିଷ୍ଟକୁ ନେଉଥିଲେ ଯିଏ ସେହି ସ୍ୱପ୍ନକୁ ଦେଖିଥିଲେ, ତାଙ୍କୁ ମନ୍ଦିରକୁ ନେଇଯାଉଥିଲେ। ସେଠାରେ ଖୁଣ୍ଟରେ ହାରଣଙ୍କର, ଯିଏକି ମହାଯାଜକ ଥିଲେ, ତାଙ୍କର ବୁକୁପଟା ଝୁଲି ରହୁଥିଲା, ଆଉ ଏହି ସ୍ୱପ୍ନଦର୍ଶୀ ସେହି ସ୍ୱପ୍ନକୁ କହୁଥିଲେ ତାହା ଯେତେ ଭଲ ଶୁଭାଯାଉ ନା କାହିଁକି, ତାହା କେତେ ବାସ୍ତବିକ ପରି ଶୁଭାଯାଉ ନା କାହିଁକି। ଯଦି ସେହି ବୁକୁପଟାର ପଥର ଗୁଡ଼ିକ ଉପରେ, ଯାହାକୁ କି ଉରିନ୍ ତୁମିମ୍ ବୋଲି କୁହାଯାଏ, ଏକ ପରମ ଅଲୌକିକ ପ୍ରକାଶ ପ୍ରଜ୍ୱଳିତ ନ ହୁଏ, ବାଇବେଲ ପାଠକ ତାହା ବୁଝନ୍ତି, ତେବେ ମୋର ଏଥିରେ କିଛି ଯାଏ ସେ ନାହିଁ ଯେ ଏହା କେତେ ବାସ୍ତବିକ ପରି ଶୁଭାଯାଉଥିଲା, ଏହା ତାହା ନଥିଲା। ପରମେଶ୍ୱରଙ୍କ ଅସ୍ୱାଭାବିକ ବିଷୟକୁ, ପରମେଶ୍ୱରଙ୍କ ଚରିତ୍ରକୁ ପରମ ଅଲୌକିକରେ ତାହାଙ୍କର ଗୁଣଚରିତ୍ର ଗୁଡ଼ିକୁ ପ୍ରଦର୍ଶନ କରିବାକୁ ଥିଲା। ଏହା ଦେଖାଇବା ହେତୁ ଯେ ସେ ନିଜକୁ ବାର୍ତ୍ତାରେ ଚିହ୍ନିତ କରାଇଅଛନ୍ତି। ଆମିନ୍। ଆଜି ରାତ୍ରି ମୁଁ ସେ ସମାନ ବିଷୟକୁ କହୁଅଛି, ସେହି ପୁରୁଣା ଉରିମ୍ ଥୁମିମ୍ ଚାଲିଯାଇଛି, କିନ୍ତୁ ସେହି ବାକ୍ୟ ଏବେ ମଧ୍ୟ ସେହି ବିଷୟ ଅଟେ ଯାହାକି ପରମେଶ୍ୱରଙ୍କ ଗୁଣ ଚରିତ୍ରକୁ ଚିହ୍ନିତ କରିଥାଏ। ତାହା ଏହି ସମୟର ପ୍ରତିଜ୍ଞା ଅଟେ ଯେଉଁ ସମୟରେ କି ଆମେମାନେ ବସବାସ କରୁଅଛୁ। ସେଠାରେ ପରମେଶ୍ୱରଙ୍କ ଗୁଣଚରିତ୍ରମାନ ଏହି ସମୟର ପ୍ରତିଜ୍ଞା ଦ୍ୱାରା ଚିହ୍ନିତ ହେଉଅଛି। ଯେଉଁ ସମୟରେ କି ଆମେମାନେ ରହୁଅଛୁ, ତାହା ପରମେଶ୍ୱରଙ୍କୁ ସେ ସମାନ କରି ଗଢି ତୋଳିଥାଏ ଯାହାକି ସେ ଅଟନ୍ତି। ବିଭିନ୍ନ ସମୟରେ ଦେଖନ୍ତୁ, ବିଭିନ୍ନ ପ୍ରକାରେ ସେ ଭବିଷ୍ୟତମାନଙ୍କ ଦ୍ୱାରା ପିତୃପୁରୁଷଙ୍କ ସହିତ କଥାବାର୍ତ୍ତା କରିଥିଲେ। ବ୍ୟବସ୍ଥା ଓ ଭବିଷ୍ୟତମାନ ଯୌନଙ୍କ ସମୟ ପର୍ଯ୍ୟନ୍ତ ଥିଲେ, ସେହି ସମୟଠାରୁ ସ୍ୱର୍ଗରାଜ୍ୟ ଧ୍ୟାନ ଦିଅନ୍ତୁ। ମାତ୍ର ଏହି ଶେଷ ଦିନରେ ଠିକ ସେ ସମାନ ବିଷୟକୁ କହୁଛନ୍ତି ଯାହାକି ସେ ସେହି ସମୟରେ କହିଥିଲେ ତାହାଙ୍କର ପୁତ୍ର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା। ପରମେଶ୍ୱର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରେ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହି ଶେଷ ଦିନରେ ସେ ସମାନ ବିଷୟକୁ ସାଧନ କରୁଛନ୍ତି, ତାହାଙ୍କର ପୁତ୍ର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଲୋକମାନଙ୍କ ଅର୍ଥାତ୍ ପିତୃପୁରୁଷମାନଙ୍କ ସହିତ କଥା ହେଉଛନ୍ତି। ତାହାଙ୍କୁ ସେ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି ଏବଂ ସେ ଆମମାନଙ୍କ ଭିତରେ ବାସ କରନ୍ତି, ନିଜକୁ ଚିହ୍ନିତ କରାନ୍ତି ଓ ଆମକୁ ଭବିଷ୍ୟତବାଣୀ ବିଷୟ କୁହନ୍ତି ଯେ ସେ ହୃଦୟର ଚିନ୍ତା ଏବଂ ଭାବର ଏକ ସୂକ୍ଷ୍ମ ବିଚାରକ ଅଟନ୍ତି। ଯୀଶୁଖ୍ରୀଷ୍ଟ ଗତକାଲି ଆଜି ଏବଂ ଚିରକାଳ ସମାନ ଅଟନ୍ତି। ପରମେଶ୍ୱର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରେ ଭବିଷ୍ୟତବକ୍ତାମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ମାତ୍ର ଏହି ଶେଷ ଦିନରେ ତାହାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା କଥା ହେଲେ। ଶାସ୍ତ୍ର ସହିତ କୌଣସି ଅନାଧିକୃତ ହସ୍ତକ୍ଷେପ କରାଯାଇପାରେ ନାହିଁ, ଏହା ଠିକ ଅଟେ। ମୁଁ ଯେପରି ପୂର୍ବରୁ କହିଅଛି, ଏହି ବାକ୍ୟକୁ ବ୍ୟାଖ୍ୟା କରିବା ନିମନ୍ତେ ପରମେଶ୍ୱର କାହାରିକୁ ଆବଶ୍ୟକ କରନ୍ତି ନାହିଁ, ସେ ତାଙ୍କର ବାକ୍ୟର ବ୍ୟାଖ୍ୟା ନିଜେ କରନ୍ତି। ଯେତେବେଳେ ସେ କିଛି କୁହନ୍ତି ତାହା ଘଟିତ ହୋଇଥାଏ, ତାହା ହେଉଛି ସେହି ବାକ୍ୟ, ବୁଝିଲେ। ସେ କାହାରିକୁ ଆବଶ୍ୟକ କରନ୍ତି ନାହିଁ ଯେ କେହି କହିବ ଯଥା ତେଣୁ ବିଶ୍ୱାସ କରେ ଯେ ତାହାର ଅର୍ଥ ଏହା ଅଟେ। ପରମେଶ୍ୱର ଏହାକୁ ନିଜର ବାକ୍ୟା ଦ୍ୱାରା ଚିହ୍ନିତ କରନ୍ତି। ତାହା ହେଲା, ଯଦି ପ୍ରତିଜ୍ଞାଟି ସେହି ଦିନ ପାଇଁ ଅଟେ, ତେବେ ଆମେ ଲୁଥରଙ୍କର ପ୍ରକାଶରେ ରହିପାରିବା ନାହିଁ, ଆମେ ୱେସ୍ଲିଙ୍କ ପ୍ରକାଶରେ ରହିପାରିବା ନାହିଁ, ଆମେ ସେଗୁଡ଼ିକ ମଧ୍ୟରୁ କାହାରି ପ୍ରକାଶରେ ରହିପାରିବା ନାହିଁ। ଆମକୁ ତ ଏହି ଦିନ ପାଇଁ ପ୍ରତିଜ୍ଞା କରାଯାଇଥିବା ପ୍ରକାଶରେ ରହିବାକୁ ଅଛି। ତେବେ କଣ ହୋଇଥାନ୍ତା ଯଦି ମୂଷା ମିଶ୍ରକୁ ଯାଇଥାନ୍ତେ ଓ କହିଥାନ୍ତେ, ଠିକ ଅଛି, ଆମେ ଏକ ବଡ଼ ଜାହାଜ ନିର୍ମାଣ କରିବାକୁ ଯାଉଅଛୁ, ଆମେ ଏହି ଦେଶରୁ ଭାସି ଭାସି ବାହାରି ଯିବାକୁ ଯାଉଅଛୁ, ନୀଳ ନଦୀ ଉପରକୁ ଆସିବାକୁ ଯାଉଅଛି। ସେମାନେ ପୁସ୍ତକରେ ତାହାକୁ ଖୋଜି ଦେଖନ୍ତେ, ସେ ପ୍ରକାର କୌଣସି ପ୍ରତିଜ୍ଞା ହିଁ ନାହିଁ। ତାହା ଠିକ, ମାତ୍ର ଆପଣ ଦେଖନ୍ତୁ, ସେ ନିଜକୁ ପରମେଶ୍ୱରଙ୍କ ଭବିଷ୍ୟତା ବୋଲି ଚିହ୍ନିତ କରାଇଲେ, କାରଣ ସେ ଯାହା କହିଥିଲେ ତାହା ଘଟିଲା। ତାପରେ ସେମାନେ ଜାଣିଲେ ଯେ ତାହାଙ୍କ ପାଖରେ ପ୍ରଭୁଙ୍କର ବାକ୍ୟ ଅଛି। ଫାରଙ୍କ ପାଖରେ ବର୍ଷା ଥିଲା, ମାତ୍ର ମୂଷାଙ୍କ ପାଖରେ ବାକ୍ୟ ଥିଲା। ଏଣୁ ସେମାନେ ଯେତେବେଳେ ସମୁଦ୍ର ନିକଟରେ ପହଞ୍ଚିଲେ, ସେ ବର୍ଷା ସବୁ ସମୁଦ୍ର ତଳେ ବୁଡ଼ିଗଲା ଓ ମୂଷା ଇସ୍ରାଏଲକୁ ସମୁଦ୍ର ପାର କରାଇ ଶୁଷ୍କ ଭୂମିକୁ ନେଇଗଲେ, କାରଣ ତାହାଙ୍କ ପାଖରେ ବାକ୍ୟ ଥିଲା ଏବଂ ସେ ସେହି ସମୟର ବାକ୍ୟ ଥିଲେ। ମୂଷା ସେହି ସମୟ ପାଇଁ ପ୍ରକଟିତ ବାକ୍ୟ ଥିଲେ, ଏଲିୟା ସେହି ସମୟ ପାଇଁ ପ୍ରକଟିତ ବାକ୍ୟ ଥିଲେ, ଖ୍ରୀଷ୍ଟ ହେଉଛନ୍ତି ପ୍ରକଟିତ ବାକ୍ୟ ଏବଂ ସେହି ପ୍ରତିଜ୍ଞାମାନ ଯାହା ସେ କରିଥିଲେ। ଆଉ ଅଳ୍ପ ସମୟ ମାତ୍ର ଜଗତ ମୋତେ ଆଉ ଦେଖିବ ନାହିଁ, କିନ୍ତୁ ତଥାପି ତୁମେମାନେ ମୋତେ ଦେଖିବ, କାରଣ ମୁଁ ତୁମ ସହିତରେ ଥିବି, ଏପରିକି ତୁମ ଅନ୍ତରରେ ଥିବି ଜଗତର ଶେଷ ପର୍ଯ୍ୟନ୍ତ। ଯେଉଁ କାର୍ଯ୍ୟଗୁଡ଼ିକୁ ମୁଁ କରେ, ତୁମେ ମଧ୍ୟ ତାହା କରିବ। ସେ ଏହିସବୁ ବିଷୟରେ ପ୍ରତିଜ୍ଞା କରିଥିଲେ। ଏହା କଣ ଅଟେ? ଏହା ତ ପରମେଶ୍ୱରଙ୍କ ସେହି ଗୁଣଚରିତ୍ର ଅଟେ ଯାହାକି ତାହାଙ୍କର ବାକ୍ୟକୁ ପ୍ରଦର୍ଶନ କରୁଅଛି, ଯେପରିକି ସେ ସମସ୍ତ ଯୁଗମାନରେ କରିଥିଲେ। ମଲାଖି 4 ସେ କହିଲେ, ପ୍ରଭୁଙ୍କର ମହତ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲିୟ ଭବିଷ୍ୟତବକ୍ତାଙ୍କୁ ପ୍ରେରଣ କରିବା ଏବଂ ସେ ସନ୍ତାନଗଣର ବିଶ୍ୱାସକୁ ପୁନର୍ବାର ପିତୃଗଣ ପ୍ରତି ଫେରାଇବେ ଏହା ପୂର୍ବେ କି ସେହି ଦିନ ଆସେ। ସେ ଏହାର ପ୍ରତିଜ୍ଞା କରିଥିଲେ। ସାଧୁ ଲୋକଙ୍କର 17ତମ ପର୍ବରେ ଯୀଶୁ କହିଲେ, ସୋଦମଙ୍କ ସମୟରେ ଯେପରି ଘଟିଥିଲା, ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ସେହି ପ୍ରକାର ଘଟିବ। ଯେତେବେଳେ ମନୁଷ୍ୟ ପୁତ୍ର ପ୍ରକଟିତ ହେବେ, ଯେତେବେଳେ ପ୍ରକାଶର ନିଜେ ଉନ୍ମୋଚିତ ହେଉଥାଏ, ଠିକ ସେହି ଦିନ ମାନଙ୍କରେ ଯେତେବେଳେ କି ଜଗତ ସୋଦମ ପରି ହୋଇଯିବ, ତାହା କଣ ହେବ? ସେ ଶାସ୍ତ୍ରର ଗୁଣଚରିତ୍ର ତାହା ସଫଳ ହେଉଥାଏ। ପରମେଶ୍ୱର ଆପଣଙ୍କୁ ନିଜର ଗୁଣଚରିତ୍ର ଦ୍ୱାରା ଚିହ୍ନିତ କରାଉଅଛନ୍ତି। ସେହି ଗୁଣଚରିତ୍ରମାନ ଯାହାକି ସେ ସର୍ବଦା ରହି ଆସିଛନ୍ତି, ସେ ତା ଛାଡ଼ିପାରନ୍ତି ନାହିଁ। ଶେଷ ଦିନ ମାନଙ୍କରେ ସେ ନିଜ ପୁତ୍ରଙ୍କ ଦ୍ୱାରା ଚିହ୍ନିତ ହେଲେ। ଧ୍ୟାନ ଦିଅନ୍ତୁ ଯେ ପରମେଶ୍ୱର କିପରି ଭାବରେ ସର୍ବଦା ଏହା କରିଥାନ୍ତି, ସେତେବେଳେ ଯେତେବେଳେ କି ସେ ସର୍ବ ସେ କଦାପି ତାଙ୍କର ମାର୍ଗ ବଦଳାନ୍ତି ନାହିଁ। ସଦମଙ୍କ ସମୟରେ ଅବ୍ରାହ୍ମଙ୍କ ସହିତ ଏହି ତିନୋଟି ପୁରୁଷ ଯେ କଥା ହୋଇଥିଲେ, ଯାହା ବିଷୟରେ ଆମେ ଠିକ ସେଠାରେ କଥାବାର୍ତ୍ତା କରିଥିଲୁ, ଅବ୍ରାହ୍ମ ଜଣେ ଏପରି ବ୍ୟକ୍ତି ଥିଲେ ଯେ କି ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିଲେ। ସେ ପରମେଶ୍ୱରଙ୍କୁ ତାଙ୍କର ପ୍ରତିଜ୍ଞା ଅନୁସାରେ ଗ୍ରହଣ କରିଥିଲେ। ସାରା ତାଙ୍କ ପତ୍ନୀଙ୍କୁ 65 ବର୍ଷ ହୋଇଥିଲା, ଅବ୍ରାହ୍ମ 75 ବର୍ଷ ବୟସର ଥିଲେ ଯେତେବେଳେ ପରମେଶ୍ୱର ତାଙ୍କୁ ଡାକିଥିଲେ। ସେ କହିଥିଲେ ଯେ ସେମାନଙ୍କର ଏକ ସନ୍ତାନ ହେବାକୁ ଯାଉଅଛି, ସାରାଙ୍କ ଦ୍ୱାରା ଅବ୍ରାହ୍ମଙ୍କର ଏକ ସନ୍ତାନ ହେବ। ଏହା ଟିକେ ହାସ୍ୟାସ୍ପଦ ପରି ଲାଗିପାରେ, ମାତ୍ର ମୁଁ କଳ୍ପନା କରୁଛୁ ଯେ ସାରା ସେସବୁ ରଖିଥିଲେ, ସାନ ଶିଶୁମାନଙ୍କର ଛୋଟ ଛୋଟ ବସ୍ତ୍ରମାନ ଏବଂ ପିନ୍ ଗୁଡିକ ସବୁକିଛି ପ୍ରସ୍ତୁତ ରଖିଥିଲେ, କାରଣ ସେମାନେ ଏହି ଶିଶୁକୁ ପ୍ରାପ୍ତ କରିବାକୁ ଯାଉଥିଲେ। ପ୍ରଥମ ଅଠେଇଶ ଦିନ ପରେ କାହିଁକି ଆବ୍ରାହମ୍ ବୋଧହୁଏ ସାରାଙ୍କୁ କହିଥିବେ, ପ୍ରିୟ ତୁମକୁ କିପରି ଅନୁଭବ ହେଉଅଛି, କିଛି ଭିନ୍ନ ନୁହେଁ, ପରମେଶ୍ୱରଙ୍କ ମହିମା ହେଉ, ଯାହା ବି ହେଉ ଆମର ତାହା ହେବାକୁ ଯାଉଅଛି, ତୁମେ କିପରି ଜାଣିଲ, ପରମେଶ୍ୱର ତାହା କହିଛନ୍ତି। ଗୋଟିଏ ବର୍ଷ ଅତିବାହିତ ହେଲା, ପ୍ରିୟ ତୁମକୁ କିପରି ଅନୁଭବ ହେଉଅଛି, କିଛି ଅଲଗା ନୁହେଁ, ଯାହା ବି ହେଉ ଆମର ତାହା ହେବାକୁ ଯାଉଅଛି, ପରମେଶ୍ୱର ତାହା କହିଛନ୍ତି। ପାଞ୍ଚ ବର୍ଷ ଅତିବାହିତ ହୋଇଗଲା, ପ୍ରିୟ ତୁମକୁ ବର୍ତ୍ତମାନ କିପରି ଅନୁଭବ ହେଉଅଛି, କିଛି ଭିନ୍ନ ନୁହେଁ, ଯାହା ବି ହେଉ ଆମର ତାହା ହେବାକୁ ଯାଉଅଛି, ପରମେଶ୍ୱର ତାହା କହିଛନ୍ତି। ଏହା କଣ ଥିଲା? ତାହାଙ୍କ ଠାରେ ପରମେଶ୍ୱରଙ୍କ ପ୍ରତିଜ୍ଞା ଥିଲା। ସେ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ ଏବଂ ସେ ପରମେଶ୍ୱରଙ୍କ ପରି କାର୍ଯ୍ୟ କରିଥିଲେ। ସେ ପ୍ରତିଜ୍ଞା କରାଯାଇଥିବା ବାକ୍ୟକୁ ଧରି ରଖିଥିଲେ। ତାହା ପଚିଶ ବର୍ଷ ବିତିଗଲା, ସାନ ଶିଶୁର ସେ ଛୋଟ ବସ୍ତ୍ର ଗୁଡିକ ହଳଦିଆ ହୋଇଗଲା, କିନ୍ତୁ ସେ ତଥାପି ସେମାନଙ୍କୁ ଧରି ରଖିଥିଲେ। ବର୍ତ୍ତମାନ ସେ ବୃଦ୍ଧ ଅଟନ୍ତି ଓ ପିଠି ବଙ୍କା ହୋଇଯାଇଅଛି, ଆଉ ସେ ଅତି ଭୟଙ୍କର ରୂପରେ ଅଛନ୍ତି। ପୁଣି ସାରାଙ୍କ ଗର୍ଭ ମୃତ ପ୍ରାୟ ଅଟେ ଏବଂ ସେ ବନ୍ଧ୍ୟା ଅଟନ୍ତି, ଆଉ ସେମାନଙ୍କର କି ଏକ ଅବସ୍ଥା ଅଛି। ହେ ଜାତିର ପିତା ଅବ୍ରାହମ୍, ତୁମେ କିପରି ଅନୁଭବ କରୁଛ, ତାଙ୍କର କୃତ୍ରିମ ବିଶ୍ୱାସୀ ବନ୍ଧୁମାନେ ତାଙ୍କୁ କହିଥାନ୍ତି, ତେବେ ପରମେଶ୍ୱରଙ୍କ ମହିମା ହେଉ, ମୁଁ ଉତ୍ତମ ଅନୁଭବ କରୁଛି, ଯାହା ବି ହେଉ ଆମର ସେ ସନ୍ତାନ ହେବାକୁ ଯାଉଅଛି। କାରଣ ସେ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ, ବରଂ ପରମେଶ୍ୱର ଯାହା କହିଛନ୍ତି ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ। ଆମିନ୍। ତାହା ହିଁ ଜଣେ ବିଶ୍ୱାସୀର ଗୁଣ ଚରିତ୍ର ଅଟେ। ଆପଣଙ୍କ ବିଷୟରେ କଣ ବୁଝିଲେ ଅବ୍ରାହମ୍ଙ୍କ ସନ୍ତାନ ଯେ ଆମେମାନେ ଆମ ବିଷୟରେ କଣ କଣ ଆମେ ପରମେଶ୍ୱରଙ୍କ ବାକ୍ୟ ସହିତ ଏକ ପ୍ରତିଜ୍ଞା ଭାବରେ ଚିହ୍ନିତ ଅଟୁ କି, ଆଉ କଣ ଆମର ଗୁଣଚରିତ୍ର ଆମକୁ ଚିହ୍ନିତ କରେ କି ଯେ ଆମେ ପ୍ରକୃତରେ ବିଶ୍ୱାସ କରୁ, କି ଅବା ଆମେ କେବଳ ହୋ ହାଲ୍ଲା କରିଥାଉ, ଏଠାରୁ ଡିଆଁ ମାରିଥାଉ ଏବଂ ଏଠାକୁ ଡିଆଁ ମାରିଥାଉ, ପୁଣି ଏଠାରେ ତଳେ ଡିଆଁ ମାରୁ ଓ ଅନୁମାନ କରୁ ଏବଂ ତା ବିଷୟରେ ହୋ ହାଲ୍ଲା କରିଥାଉ। ତେବେ ଆମେମାନେ ଖ୍ରୀଷ୍ଟିଆନ ନୁହଁ, ଆମେମାନେ ତ କେବଳ ବିଶ୍ୱାସ କରିବାର ଢଙ୍ଗ କରିଥାଉ। ମାତ୍ର ଯେତେବେଳେ ଆମେ ପ୍ରକୃତରେ ସେହି ପ୍ରତିଜ୍ଞା ପାଇଁ ଛିଡ଼ା ହେଉ, ଠିକ୍ ସେହିଠାରେ ପାଦକୁ ଦୃଢ଼ ଭାବରେ ସ୍ଥାପିତ କରୁ ଏବଂ ତା ସହିତ ଲାଗି ରହୁ। ଅବ୍ରାହମ୍ ତାହା ହିଁ କରିଥିଲେ। ତେବେ ଆମେମାନେ ପାଉ ଦିନେ ସେ ଦେଖିଲେ ଯେ ତିନି ଜଣ ବ୍ୟକ୍ତି ଚାଲି ଚାଲି ଆସୁଛନ୍ତି। ବାଇବେଲ ଏଠାରେ କୁହେ ଏହା ଦିନକର ଖରାବେଳେ, ନିଶ୍ଚିତ ମଧ୍ୟାହ୍ନ ପ୍ରାୟ ସମୟ ହୋଇଥିବ। ଏହି ବ୍ୟକ୍ତିମାନେ ଚାଲି ଚାଲି ଆସିଲେ ଏବଂ ତାଙ୍କ ସହିତ କଥାବାର୍ତ୍ତା କଲେ। ଆମେମାନେ ବୁଝିଛୁ ଯେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୋଦମକୁ ଗଲେ। ମୁଁ ବିଶ୍ୱାସ କରେ ଯେ ଅନ୍ୟ ରାତ୍ରିରେ ଆମେ ତାହା ଉପରେ କଥା ହୋଇଥିଲୁ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ସହିତ ରହିଯାଇଥିଲେ। ଏହି ବ୍ୟକ୍ତିଙ୍କୁ ଦେଖନ୍ତୁ ଯେ ସେ ଡାକିଲେ, ଯେ କି ତାଙ୍କ ସହିତ ରହିଯାଇଥିଲେ, ଯେ ଏହି ବ୍ୟକ୍ତି କଣ କଲେ। ସେ ଜଣକା ତାଙ୍କର ଗୁଣଚରିତ୍ର ଦ୍ୱାରା ଚିହ୍ନିତ ହୋଇଥିଲେ ଯେ ସେ ଏଲୋହିମ୍ ଥିଲେ। ଏଲୋହିମ୍ ବାଇବେଲର ଠିକ୍ ସେହି ପ୍ରଥମ ଶବ୍ଦଟି, ଆଦ୍ୟରେ ପରମେଶ୍ୱର। ତେବେ ଆପଣ ଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ କେହି ବି ଏହା ଜାଣନ୍ତି ଯେ ସେଠାରେ ସେହି ଶବ୍ଦ ପରମେଶ୍ୱରର ଅର୍ଥ ଏବ୍ରୀ ଭାଷାରେ ହେଉଛି ଏଲୋହିମ୍, ଯାହାର ଅର୍ଥ ହେଉଛି ସର୍ବଶକ୍ତିମାନ, ସର୍ବସାମର୍ଥୀ, ସ୍ୱୟଂଭୁ, କାହାରିଠାରୁ କୌଣସି ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ, କାହାରି ବ୍ୟାଖ୍ୟା ଆବଶ୍ୟକ କରନ୍ତି ନାହିଁ, ତାହାଙ୍କର ନିଜର ବ୍ୟାଖ୍ୟା କରନ୍ତି। ସେ ସର୍ବସାମର୍ଥୀ ପରମେଶ୍ୱର ଅଟନ୍ତି, ସର୍ବବ୍ୟାପୀ, ସର୍ବଜ୍ଞ, ସର୍ବଶକ୍ତିମାନ, ସେ ପରମେଶ୍ୱର ଅଟନ୍ତି। ସେଠାରେ ସେ ରହିଥିଲେ, ଆଉ ବର୍ତ୍ତମାନ ଅବ୍ରାହମ୍, ଏ ପିତୃପୁରୁଷ ଯିଏକି ବାକ୍ୟକୁ ଧରି ରହିଥିଲେ, ଏ ବ୍ୟକ୍ତିଙ୍କୁ ଦେଖିଲେ ଏବଂ ଯେତେବେଳେ ଏ ବ୍ୟକ୍ତି ନିଜର ପିଠିକୁ ସେ ତମ୍ବୁ ଆଡକୁ କରିଥିଲେ, ସେ କହିଲେ, ତୁମ୍ଭର ଭାର୍ଯ୍ୟା ସାରା କେଉଁଠାରେ? ଉତ୍ତର ଦେଲେ, ସେ ଆପଣଙ୍କ ପଛରେ ତମ୍ବୁରେ ଅଛନ୍ତି। କହିଲେ, ଜୀବନର ଋତୁ ଅନୁସାରେ ମୁଁ ତୁମକୁ ପରିଦର୍ଶନ କରିବାକୁ ଯାଉଅଛି ଏବଂ ତୁମର ଏହି ଶିଶୁଟି ଜନ୍ମ ହେବ, ଯାହା ମୁଁ ତୁମକୁ ପ୍ରତିଜ୍ଞା କରିଅଛି। ଆଉ ସାରା ତାହା ବିଷୟରେ ହସିଥିଲେ, ଆଉ ସେଇ ଜଣକା ଯିଏକି ତାଙ୍କ ସହିତ କଥାବାର୍ତ୍ତା ହେଉଥିଲେ, ତାଙ୍କୁ ସେସବୁ ବିଷୟ କହିଲେ ଯାହା କିଛି ସାରା ତାହାଙ୍କ ପଛରେ ତମ୍ବୁରେ ଥାଇ କହିଥିଲେ। ତେବେ ଆଦି ପୁସ୍ତକରେ ଆପଣ ତାହା ପାଠ କରିବେ, ତାପରେ ଆମେମାନେ ପାଉ ଯେ ଏହି ବ୍ୟକ୍ତି ନିଜକୁ ଚିହ୍ନିତ କରିସାରିବା ପରେ ଅବ୍ରାହମ୍ ତାହା କଣ ଥିଲା। ଏବ୍ରି ଚତୁର୍ଥ ପର୍ବ ତାର ବାର ପଦ କୁହେ, ପରମେଶ୍ୱରଙ୍କ ବାକ୍ୟ ତୀକ୍ଷ୍ଣତର, ଦ୍ୱିଧାର ଖଡ୍ଗଠାରୁ ଅଧିକ ଶକ୍ତିଶାଳୀ, ହୃଦୟର ଚିନ୍ତା ଓ ଭାବର ଏକ ସୂକ୍ଷ୍ମ ବିଚାରକ ଅଟେ। ସେ ଜାଣିଥିଲେ ଯେ ଏହା ହିଁ ସେହି ବ୍ୟକ୍ତି ଅଟନ୍ତି। ସେ ଜାଣିଥିଲେ ଯେ ଏହି ଦେଶରେ ତାଙ୍କ ବ୍ୟତୀତ ଆଉ କେହି ଭବିଷ୍ୟତବକ୍ତା ନାହାନ୍ତି, ଆଉ ତେଣୁକରି ପ୍ରଭୁଙ୍କର ବାକ୍ୟ ତାଙ୍କ ନିକଟକୁ ଆସିଥିଲା, ଆଉ ସେ ଭବିଷ୍ୟତବକ୍ତା ଥିଲେ ଏବଂ ଏଠାରେ ସେହି ବାକ୍ୟ ଭବିଷ୍ୟତବକ୍ତାଙ୍କ ନିକଟକୁ ଆସୁଅଛି। ବାପ୍ତିଜକ ଯୋହନଙ୍କ ସହିତ ମଧ୍ୟ ସେ ସମାନ ବିଷୟ ଥିଲା। ଚାରିଶହ ବର୍ଷ ଧରି କୌଣସି ଭବିଷ୍ୟତବକ୍ତା ନଥିଲେ। ମୋର ସ୍ମରଣ ହୁଏ, ବୋଧହୁଏ ପୁରୁଣା ଡାକ୍ତର ଡେଭିସ୍ ଆଜି ରାତିରେ ଏଠାରେ ବସିଛନ୍ତି, ସେହି ପୁରୁଣା ମିଶନାରୀ ବ୍ୟାପ୍ଟିଷ୍ଟ ପ୍ରଚାରକ, ଯିଏକି ମୋତେ ବିଶ୍ୱାସରେ ବାପ୍ତିସ୍ମ ଦେଇଥିଲେ, ସେ ମୋ ସହିତ ଯୁକ୍ତିତର୍କ ଲାଗିଥାନ୍ତି। ସେ କହିଥିଲେ, ବିଲି, ତୁମେ ତ କେବଳ ଏକ ଶିଶୁ ଅଟ, ତୁମେ ମୋ କଥା ଶୁଣିବା ଉଚିତ। ମୁଁ କହିଲି, ଠିକ୍ ଅଛି ଭାଇ ଡେଭିସ୍, ମୁଁ ଶୁଣୁଅଛି। ସେ କହିଲେ, ତୁମେ ଦେଖ, ଯୋହନ ବାପ୍ତିଜିତ ହୋଇନଥିଲେ, ଏଣୁ ସେ ବାପ୍ତିସ୍ମ ଦେଉଥିଲେ, ମାତ୍ର ବାପ୍ତିଜିତ ହୋଇନଥିଲେ। ତାଙ୍କୁ ବାପ୍ତିସ୍ମ ଦେବାକୁ କେହି ହେଲେ ଯୋଗ୍ୟ ନଥିଲେ। ତା ଖୁବ୍ ଭଲ ବାପ୍ଟିଷ୍ଟ ଧର୍ମଶାସ୍ତ୍ର ଜ୍ଞାନ ଥିଲା। ଆଉ ଏଠାରେ ଯୀଶୁ ଆସିଲେ ଏବଂ ତାପରେ କହିଲେ, ଯୋହନ କହିଲେ, ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋର ପ୍ରୟୋଜନ, ଆଉ ଆପଣ ମୋ ନିକଟକୁ ଆସୁଛନ୍ତି। ଏବଂ ଯୀଶୁ କହିଲେ, ଏବେ ସମ୍ମତ ହୁଅ। ଡାକ୍ତର ଡେଭିସ୍ କହିଲେ, ଆଉ ତାପରେ ଯେତେବେଳେ ଯୀଶୁ ତାଙ୍କୁ ସମ୍ମତ କରାଇ ସାରିଲେ, କହିଲେ ତୁମେ ଦେଖ। ତାପରେ ଯୀଶୁ ଯୋହନଙ୍କୁ ବାପ୍ତିସ୍ମ ଦେଲେ ଆଉ ଯେତେବେଳେ ସେ ଜଳରୁ ଉଠି ଆସିଲେ ସେତେବେଳେ ଆକାଶ ଉନ୍ମୁକ୍ତ ହେଲା ଓ ସେ ପରମେଶ୍ୱରଙ୍କୁ ଏକ କପୋତ ରୂପରେ ଦେଖିଲେ ତା ଅବତରଣ କଲା ଏବଂ ଯୀଶୁଙ୍କ ଉପରକୁ ଆସିଲା କହିଲେ ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ବାସ କରିବା ଆମର ପରମ ସନ୍ତୋଷ। ମାତ୍ର ନା ଡାକ୍ତର ଦେବୀ ସହିତ ଅସମତ ହେବା ପାଇଁ ନୁହେଁ କିନ୍ତୁ ସେ ଭୁଲ ଥିଲେ। ଦେଖନ୍ତୁ ଯୋହନ ଭବିଷ୍ୟବକ୍ତା ଥିଲେ ଏବଂ ବାକ୍ୟ ସଦାସର୍ବଦା ଭବିଷ୍ୟବକ୍ତାଙ୍କ ପାଖକୁ ଆସିଥାଏ। ଅତଏବ ଯଦି ବାକ୍ୟ ଦେହବନ୍ତ ହୁଏ ତାହାକୁ ଯେକୌଣସି ପ୍ରକାରେ ବି ଭବିଷ୍ୟବକ୍ତାଙ୍କ ନିକଟକୁ ହିଁ ଆସିବାକୁ ପଡ଼ିଥାଏ କାରଣ ସେ ବାକ୍ୟ ବିଷୟରେ ସାକ୍ଷ୍ୟ ଦେଉଥିଲେ ଆଉ ତାଙ୍କର ଠିକ୍ ସେହି ଗୁଣଚରିତ୍ର ହିଁ ତାଙ୍କୁ ଚିହ୍ନିତ କରିଥିଲା। ତେବେ ଏଠାରେ ବାକ୍ୟ ଆସିଲା କଣ ଘଟିତ ହେଲା? ଠିକ୍ ଯେତେବେଳେ ସେ ଯୀଶୁଙ୍କ ସମ୍ମୁଖକୁ ଗଲେ ଯୋହନ କହିଲେ ଆପଣଙ୍କ ଦ୍ୱାରା ବାପ୍ତିସ୍ମ ହେବା ମୋହର ପ୍ରୟୋଜନ ଆଉ ଆପଣ ମୋ ନିକଟକୁ ଆସୁଛନ୍ତି। ଯୀଶୁ କହିଲେ ଏବେ ସମ୍ମତ ହୁଅ କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ ଆମ୍ଭମାନଙ୍କର କର୍ତ୍ତବ୍ୟ। ଯୋହନ ଭବିଷ୍ୟବକ୍ତା ହୋଇଥିବା ହେତୁରୁ ସେ ବାକ୍ୟ ହୋଇଥିବା ହେତୁରୁ ଯୀଶୁ ସେହି ବଳିଦାନ ଥିଲେ ଏବଂ ସେ ତାହାଙ୍କର ପାର୍ଥିବ ସେବା କାର୍ଯ୍ୟରେ ପ୍ରବେଶ କରିବାକୁ ଯାଉଥିଲେ ଏବଂ ସେହି ବଳିଦାନଟିକୁ ଉତ୍ସର୍ଗ କରାଯିବା ପୂର୍ବରୁ ଧୁଆ ଯିବାକୁ ଆଉ ଯୋହନ ତାଙ୍କୁ ବାପ୍ତିସ୍ମ ଦେଲେ କାରଣ ସେ ଜାଣିଥିଲେ ଏବେ ସମ୍ମତ ହୁଅ କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ। ବଳିଦାନଟି ଉପସ୍ଥାପନ କରାଯିବା ପୂର୍ବରୁ ଧୁଆ ଯିବାକୁ ଥିଲା ଏଣୁ ଯୋହନ ତାଙ୍କୁ ବାପ୍ତିସ୍ମ ଦେଲେ। ଏହା ଯୀଶୁ ଯୋହନଙ୍କୁ ବାପ୍ତିସ୍ମ ଦେଉନଥିଲେ, ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେଲେ। ଏବେ ସମ୍ମତ ହୁଅ, ଧ୍ୟାନ ଦିଅନ୍ତୁ, ଏଠାରେ ଅବ୍ରାହମ ଥିଲେ ଏବଂ ତାଙ୍କ ପାଖରେ ପ୍ରଭୁଙ୍କର ବାକ୍ୟ ଥିଲା, ପ୍ରଭୁଙ୍କ ବାକ୍ୟ ତାଙ୍କ ନିକଟକୁ ଆସିଥିଲା, ସେ ଭବିଷ୍ୟବକ୍ତା ଥିଲେ ଏବଂ ବର୍ତ୍ତମାନ ଏଠାରେ ବାକ୍ୟ ଆସେ ସେ ତାଙ୍କୁ ଡାକିଲେ ଅବ୍ରାହମ, ଅବ୍ରାମ ନୁହେଁ। ଏହାର କିଛି ଦିନ ପୂର୍ବରୁ ତାଙ୍କ ନାମ ଅବ୍ରାମ ଥିଲା, ବର୍ତ୍ତମାନ ଏହା ଅବ୍ରାହମ ଅଟେ। ତାଙ୍କ ପତ୍ନୀ ସାରି ଥିଲେ, ବର୍ତ୍ତମାନ ଏହା ସାରା ଅଟେ, ସାରି ନୁହେଁ, ସାରା, ଅବ୍ରାହମ, ଅବ୍ରାମ ନୁହେଁ, ମାତ୍ର ଅବ୍ରାହମ, ଅବ୍ରାହମ ଅଟେ। ଏବଂ ଏହି ବ୍ୟକ୍ତି ନିଜକୁ ଚିହ୍ନିତ କରାଇଲେ ଯେତେବେଳେ ସେ କହିଲେ ଅବ୍ରାହମ, ଓ ମୋର ପ୍ରଭୁ। ଅବ୍ରାହମ କହିଲେ ଏଲୋହିମ। ସେଠାରେ ବାକ୍ୟ ଏବଂ ଭବିଷ୍ୟବକ୍ତା ଅଛନ୍ତି ଏକାଠି, ଉଭୟ ଚରିତ୍ର ଗୁଡିକ ଚିହ୍ନିତ କରାଯାଇଥିବା ଅବସ୍ଥାରେ ଏଲୋହିମ। ସେ କହିଲେ ତୁମ୍ଭର ଭାର୍ଯ୍ୟା ସାରା କେଉଁଠାରେ? ଉତ୍ତର ଦେଲେ ସେ ଆପଣଙ୍କ ପଛରେ ତମ୍ବୁରେ ଅଛନ୍ତି। ଏବଂ ସେହି ତାପରେ ସେ ଆଶ୍ଚର୍ଯ୍ୟ କର୍ମ ସାଧନ ହେଲା। ଏଲୋହିମ ଅବ୍ରାହମ ତାଙ୍କୁ ଡାକିଲେ ସର୍ବସାମର୍ଥୀ, ପରାକ୍ରମୀ, ସର୍ବଶକ୍ତିମାନ ପରମେଶ୍ୱର। ଯୀଶୁ କହିଲେ ଯେତେବେଳେ ସେ ପୃଥିବୀରେ ଥିଲେ ସେ ଠିକ୍ ସେହି କାର୍ଯ୍ୟ କରିଥିଲେ ଯାହାକି ଏଲୋହିମ କରିଥିଲେ, ତାହା ତାଙ୍କର ଗୁଣଚରିତ୍ରକୁ ପରମେଶ୍ୱର ଭାବରେ ଚିହ୍ନିତ କରିଥିଲା। ଆଉ ସେ ପୂର୍ବରୁ କହିଥିଲେ ଶେଷ ଦିନରେ ଠିକ୍ ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ଯେତେବେଳେ ସେ ପ୍ରକଟିତ ହେବେ ଏହି ଅବସ୍ଥା ପୁନର୍ବାର ଉପସ୍ଥାପିତ ହେବ ଯେପରିକି ତାହା ସଦମରେ ଥିଲା। ଏଲୋହିମ ସେ ସର୍ବଶକ୍ତିମାନ ପରମେଶ୍ୱର ଆପଣାର ଲୋକମାନଙ୍କ ମଧ୍ୟରେ, ତାହା ହିଁ ଅଟେ ଯାହାକି ଶାସ୍ତ୍ର କୁହେ, ଲୋକମାନଙ୍କ ମଧ୍ୟରେ ଏଲୋହିମ। 40 ବର୍ଷ ହେଲାଣି ସେ ଆମକୁ ପବିତ୍ରାତ୍ମାଙ୍କ ଦ୍ୱାରା ବାପ୍ତିଷ୍ଠ କରି ଆସୁଛନ୍ତି, ଏଲୋହିମ ପରମେଶ୍ୱର। ଏବଂ ମଣ୍ଡଳୀଟି ଦେଖନ୍ତୁ, ଅବ୍ରାହମ ଗୋଟେ ଚିହ୍ନ ଦେଖିଲେ ଆଉ ଏକ ଆହ୍ୱାନ, ଏକ ଚିହ୍ନ, ଏକ ଆହ୍ୱାନ, ଏକ ଆହ୍ୱାନ, ଏକ ଚିହ୍ନ। ସେ ପ୍ରତିଜ୍ଞାତ ପୁତ୍ରର ଅପେକ୍ଷା କରୁଥିଲେ, ମାତ୍ର ସେ ଶେଷ ଚିହ୍ନ ଯାହା ସେ ଦେଖିଲେ, ସେ ଶେଷ ପ୍ରକଟୀକରଣ, ପରମେଶ୍ୱରଙ୍କ ସେ ଶେଷ ପରିଦର୍ଶନ, ଏହା ପୂର୍ବେ କି ସେ ପ୍ରତିଜ୍ଞାତ ପୁତ୍ର ଦୃଶ୍ୟରେ ଆଗମନ କରନ୍ତେ, ତାହା ଥିଲା ମାନବୀୟ ଶରୀରରେ ଏଲୋହିମ। ତାପରେ ସେହି ପ୍ରତିଜ୍ଞାତ ପୁତ୍ର ଆସିଲେ ଆଉ ଅବ୍ରାହମଙ୍କ ବଂଶ ସେହି ପ୍ରତିଜ୍ଞାତ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ଅପେକ୍ଷା କରୁଅଛି। ଏବଂ ସେମାନେ ଚିହ୍ନ ଗୁଡିକ ଦେଖିଛନ୍ତି, ପବିତ୍ର ଆତ୍ମାଙ୍କ ଢଳାଯିବା, ପରଭାଷାରେ କଥା କହିବା, ଦିବ୍ୟ ସୃଷ୍ଟିକରଣ ଓ ଇତ୍ୟାଦି ଦେଖିଛନ୍ତି। ମାତ୍ର ଯେତେବେଳେ ମନୁଷ୍ୟ ପୁତ୍ର ପ୍ରକଟିତ ହେବେ ସେତେବେଳେ ଏଲୋହିମ ଅବ୍ରାହମଙ୍କ ରାଜକୀୟ ବଂଶ ନିକଟକୁ ଫେରି ଆସିବେ ଓ ସେହି ସମାନ ବିଷୟକୁ ଦେଖାଇବେ ଯାହା ସେ ସେହିଦିନ ଦେଖାଇଥିଲେ। ଆମେନ। ଏଲୋହିମ ଯେପରିକି ତାହା ଥିଲା, କାହିଁକି? ଏହା ତ ପରମେଶ୍ୱରଙ୍କ ସେହି ଗୁଣଚରିତ୍ର ହେବ। ତେବେ ଯଦି ଖ୍ରୀଷ୍ଟ ପରମେଶ୍ୱର ଥିଲେ ଆଉ ଅଳ୍ପ ସମୟ ଏବଂ ଜଗତ ମୋତେ ଆଉ ଦେଖିବ ନାହିଁ, ତଥାପି ତୁମେ ମୋତେ ଦେଖିବ କାରଣ ମୁଁ ତୁମ ସହିତରେ ରହିବି, ଏପରିକି ତୁମ ଅନ୍ତରରେ ରହିବି ଯୁଗାନ୍ତ ପର୍ଯ୍ୟନ୍ତ, ସେ ଶେଷ ପର୍ଯ୍ୟନ୍ତ। ଯେଉଁ କାର୍ଯ୍ୟଗୁଡ଼ିକୁ ମୁଁ କରେ ତୁମେମାନେ ମଧ୍ୟ ତାହା କରିବ। ଯୀଶୁ ତାହା ଲୁକରେ ତାର 17ତମ ପର୍ବରେ କହିଥିଲେ, ଠିକ୍ ଅଛି, ଯେତେବେଳେ ଆମେ ବିଶ୍ୱାସ କରୁ ଏବଂ ଏହି ଶେଷ ଦିନ ଗୁଡିକୁ ଦେଖୁ, ଏହି ସ୍ଥିତି ଗୁଡିକ ପୁନର୍ବାର ସଂଗଠିତ ହେବାକୁ ହେବ। ଅତଏବ ଏଭ୍ରି 1:1 ପରମେଶ୍ୱର ବିଭିନ୍ନ ସମୟରେ ଭବିଷ୍ୟବକ୍ତାମାନଙ୍କ ଦ୍ୱାରା ନିଜକୁ ଚିହ୍ନିତ କରାଇଲେ ଏହି ଶେଷ ଦିନରେ ତାହାଙ୍କର ପୁତ୍ରଙ୍କର ମୃତ୍ୟୁରୁ ପୁନରୁତ୍ଥାନ ହୋଇଥିବାକୁ ଚିହ୍ନିତ କରିଅଛନ୍ତି। ମଣ୍ଡଳୀକୁ ସେ ସମାନ ଗୁଣଚରିତ୍ର ପ୍ରଦାନ କରିବା ଦ୍ୱାରା ଯାହାକି ତାହାଙ୍କର ରହିଥିଲା, ଯଦ୍ୱାରା ଏଭ୍ରି 13:8 ଅବିକଳ ଭାବେ ଠିକ୍ ବୋଲି ଉପସ୍ଥାପିତ କରିଥାନ୍ତି। ସେଥିରୁ କୌଣସି ପର ଟଣାଯାଇ ପାରିବ ନାହିଁ, ତାହା ତ ଉତ୍କୃଷ୍ଟ ପକ୍ଷୀର ପର ଅଟେ। ସେମାନେ ଟାଣ ଭାବେ ବନ୍ଧା ହୋଇଥାନ୍ତି, କାରଣ ସେମାନେ ସ୍ୱର୍ଗୀୟ ପକ୍ଷୀ ଅଟନ୍ତି। ସେମାନେ ତାହାଙ୍କର ଉତ୍କୃଷ୍ଟ ପକ୍ଷୀର ଖାଦ୍ୟ ଭୋଜନ କରନ୍ତି। ତେବେ ଆମେମାନେ ଲକ୍ଷ୍ୟ କରୁ ଯେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରେ ସେ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହି ଶେଷ ଦିନରେ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା କଥା ହେଲେ, ଯାହାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିଲେ। ଏବଂ ଏଠାରେ 2000 ବର୍ଷ ପରେ ସେ ସମାନ ଯୀଶୁ ସେ ଆମମାନଙ୍କ ମଧ୍ୟରେ ଅଛନ୍ତି। ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରୁ କେହି ଜଣେ ନୁହେଁ, ଯୀଶୁ ହାଲେଲୁୟା ସେହି ପୁନରୁତ୍ଥିତ ପରମେଶ୍ୱରଙ୍କ ପୁତ୍ର। ଯୀଶୁ କହିଲେ, ଗୋଟିଏ ଦିନ ସେ କହିଲେ, ଏକ ଦୁଷ୍ଟ ଏବଂ ବ୍ୟଭିଚାରୀ ବଂଶ ଏକ ଚିହ୍ନ ଖୋଜିଥାଏ, ଆଉ ସେମାନେ ଏକ ଚିହ୍ନ ପାଇବେ। ଏକ ଦୁଷ୍ଟ ବ୍ୟଭିଚାରୀ ବଂଶ, ଜଗତ କେବେ ଏତେ ଅଧିକ ଦୁଷ୍ଟ କିମ୍ବା ବ୍ୟଭିଚାର ବିକୃତ ଥିଲା କି ଯେତିକି ସେ ବର୍ତ୍ତମାନ ଅଛି? ଯେପରି ଜୁନସଙ୍କ ସମୟରେ ହୋଇଥିଲା ଯେ ଜୁନସ 3 ଦିନ ଓ ରାତ୍ରି 3 ମାଛର ପେଟ ଭିତରେ ରହିଥିଲେ, ଠିକ ସେହିପରି ଭାବରେ ମନୁଷ୍ୟ ପୁତ୍ରକୁ 3 ଦିନ ଓ ରାତ୍ରି ପୃଥିବୀର ଗର୍ଭ ଭିତରେ ରହିବାକୁ ଅଛି। ତେବେ ଏକ ଦୁଷ୍ଟ ଓ ବ୍ୟଭିଚାରୀ ବଂଶକୁ ଏକ ଚିହ୍ନ ପାଇବାକୁ ଥିଲା। କି ପ୍ରକାରର ଏକ ଚିହ୍ନ? ପୁନରୁତ୍ଥାନର ଏକ ଚିହ୍ନ, ଆଉ ତାହା ଆଜି ଆମ ପାଖରେ ରହିଛି। 2000 ବର୍ଷ ପରେ ସେ ଏବେ ମଧ୍ୟ ଜୀବିତ ଅଛନ୍ତି। ସେ ଆଜି ରାତ୍ରି ଆମମାନଙ୍କ ମଧ୍ୟରେ ଅଛନ୍ତି। ସେ ସମାନ ଗତକାଲି, ଆଜି ଏବଂ ଚିରଦିନ ଆପଣଙ୍କୁ ପରମେଶ୍ୱରଙ୍କ ଗୁଣଚରିତ୍ର ଦ୍ୱାରା ଚିହ୍ନିତ କରାଉଛନ୍ତି। ଏହି ଦିନରେ ବାକ୍ୟକୁ ପ୍ରକଟ କରୁଅଛନ୍ତି, ଯାହା ସେ କରିବା ପାଇଁ ପ୍ରତିଜ୍ଞା କରିଥିଲେ। ଆମେନ୍। ବାକ୍ୟ ସେଠାରେ ଅଛି। କଣ ଆପଣ ବର୍ତ୍ତମାନ ସେହି ଚିହ୍ନକୁ ବିଶ୍ୱାସ କରିବେ କି? ତାହା ହିଁ ପରବର୍ତ୍ତୀ ବିଷୟ ଅଟେ। ଶେଷ ଦିନରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ତାହାଙ୍କୁ ଚିହ୍ନା ଯିବା। ଧ୍ୟାନ ଦିଅନ୍ତୁ, ପରମେଶ୍ୱର ବିଭିନ୍ନ ସମୟରେ ମୂଷାଙ୍କ ସହିତ କଥାବାର୍ତ୍ତା କଲେ। ଦ୍ୱିତୀୟ ବିବରଣ 18:15 କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ମୋ ସଦୃଶ ଏକ ଭବିଷ୍ୟତବକ୍ତାକୁ ଉଠାଇବେ। ତେବେ ଦେଖନ୍ତୁ, ତାହା ହେଉଛି ବାକ୍ୟ, ତାହା ବାକ୍ୟ ଅଟେ, ତାହା ପରମେଶ୍ୱର ଅଟେ। ତାହା ମୂଷା ନଥିଲେ, ମୂଷା ତାହା କିପରି ଭାବରେ ଜାଣିବେ? ସେ ତ ଜଣେ ମନୁଷ୍ୟ ଥିଲେ, ମାତ୍ର ପରମେଶ୍ୱର ମୂଷାଙ୍କ ଦ୍ୱାରା କଥା କହୁଥାଇ ଏହା କହିଥିଲେ। କଣ ଆପଣ ତାହା ବିଶ୍ୱାସ କରନ୍ତି କି? ଠିକ ଅଛି। ତେବେ ଯୀଶୁଙ୍କୁ ଲକ୍ଷ୍ୟ କରନ୍ତୁ, ଦେଖନ୍ତୁ ଯେ କିପରି ତାହାଙ୍କର ଗୁଣଚରିତ୍ରମାନ ଏହି ପ୍ରତିଜ୍ଞାତ ବାକ୍ୟକୁ ସତ୍ୟ ବୋଲି ଚିହ୍ନିତ କରାଇଥିଲା। ସେ ନିଶ୍ଚିତରେ କରିଥିଲେ, ସେହି ଗୁଣଚରିତ୍ର ଦ୍ୱାରା ଚିହ୍ନିତ କରାଯାଇଥିଲେ ଯାହାକି ସେ ଏବେ ବୋଲି ମୂଷା କହିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଆଜିର ଦିନ ପରି ସେମାନେ କୌଣସି ଏକ ମହାନ ନେତାକୁ ଦେଖିବାକୁ ଇଚ୍ଛା କରନ୍ତି। ଓ ଏହା ହେଉଛନ୍ତି ଡାକ୍ତର ପିଏଚ୍ ଅମୁକ ଅମୁକ, ସେ ହାର୍ଟଫୋର୍ଡ ବିଶ୍ୱବିଦ୍ୟାଳୟରୁ ଆସିଛନ୍ତି, କିମ୍ବା ସେ ସେହିପରି କୌଣସି ଏକ ବୃହତ ବଡ ସ୍ଥାନରୁ ଆସିଛନ୍ତି। ତାହା ପରମେଶ୍ୱରଙ୍କ କୌଣସି ପରିଚୟ ନୁହେଁ। ନା ନା, ଏହା ବିଷୟରେ କିଛି ହେଲେ ନୁହେଁ। ବାକ୍ୟ ହିଁ ଅଟେ ଯାହାକି ପରମେଶ୍ୱରଙ୍କୁ ଚିହ୍ନିତ କରେ, ବୁଝିଲେ? ଯୀଶୁ ଜଣେ ପଣ୍ଡିତ ନଥିଲେ, କିମ୍ବା ସେ ଏକ ଯାଜକ ମଧ୍ୟ ନଥିଲେ, କି ଅବା ସେ ଜଗତ ପାଇଁ କୌଣସି ରାବି ନଥିଲେ। ସେ ତ ଜଗତ ନିମନ୍ତେ ଜଣେ ସ୍ୱଧର୍ମ ତ୍ୟାଗୀ ଥିଲେ। ମାତ୍ର ପରମେଶ୍ୱର ନିଜର ବାକ୍ୟକୁ ତାହାଙ୍କ ଦ୍ୱାରା ନିଶ୍ଚିତ କରୁଥିଲେ, ଯାହାକି ତାଙ୍କୁ ଇମାନୁଏଲ କରିଥିଲା, ତାହା ଥିଲା ତାଙ୍କର ପରିଚୟ। ତେବେ ଏଠାରେ ଯୀଶୁ ଅବିକଳ ଭାବେ ଠିକ ଏହି ବିଷୟକୁ ସଫଳ କରିଥିଲେ, ଯାହାକି ପରମେଶ୍ୱର ବିଭିନ୍ନ ସମୟରେ ମୂଷାଙ୍କ ଦ୍ୱାରା ସେ କରିବେ ବୋଲି କହିଥିଲେ ଯେ ସେ କଣ କରିବେ। ତେବେ ଦେଖନ୍ତୁ, ଯେତେବେଳେ ସେ ପିତରଙ୍କୁ ଭେଟିଥିଲେ, ଯେପରିକି ଆମେ ଏହାକୁ ଅନ୍ୟ ରାତ୍ରିରେ ନାଟ୍ୟ ଆକାରରେ ଦେଖିଥିଲୁ, ଯେତେବେଳେ ସେ ପିତରଙ୍କୁ ଭେଟିଲେ ଏବଂ ପିତରଙ୍କୁ କହିଲେ ଯେ ତାଙ୍କ ନାମ କଣ ଅଟେ, ପିତରଙ୍କ ପାଇଁ ଏହି ଚିହ୍ନ ତାଙ୍କର ଖ୍ରୀଷ୍ଟ ହୋଇଥିବା ଦାବିକୁ ଚିହ୍ନିତ କରିଥିଲା। କାରଣ ବାକ୍ୟ କହିଥିଲା, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଜଣେ ଭବିଷ୍ୟତ ବକ୍ତାଙ୍କୁ ଉଠାଇବେ। ଏବଂ ପିତର ଆସିଲେ, ଯିଏକି ସେତେବେଳେ ସିମୋନ କହୁଥିଲେ, ସେଟାକୁ ଆସିଲେ ଯେଉଁଠାରେ କି ପ୍ରଭୁ ଥିଲେ। ଯୀଶୁ ତାହାଙ୍କୁ ଅନାଇ କହିଲେ, ତୁମ୍ଭର ନାମ ସିମୋନ ଏବଂ ତୁମେ ଜୁନସଙ୍କ ପୁତ୍ର। ଏହା ଖ୍ରୀଷ୍ଟଙ୍କର ସେହି ଗୁଣଚରିତ୍ରକୁ ଚିହ୍ନିତ କରିଥିଲା ଯେ ସେ ବାକ୍ୟ ଥିଲେ ଯାହା ମୂଷା ପ୍ରତିଜ୍ଞା କରିଥିଲେ। ପିତର ଏହା ହୃଦୟଙ୍ଗମ କଲେ ଯେ ସେହି ଚିହ୍ନ ଯୀଶୁଙ୍କୁ ମସିହ ରୂପେ ଚିହ୍ନିତ କରିଥିଲା, ପରମେଶ୍ୱର ଖ୍ରୀଷ୍ଟଙ୍କ ଠାରେ ଥିଲେ। ଏହା ହିଁ ସେ ଅଭିଷେକ ଯାହାକି ଶେଷ ଦିନ ପାଇଁ ଅଟେ। ନିଥେନିଏଲଙ୍କୁ ମନେ ରଖନ୍ତୁ, ସେ ସିମୋନଙ୍କୁ ତାଙ୍କ ନାମ କହିଥିଲେ। ତେବେ ଦେଖନ୍ତୁ, ନିଥେନିଏଲଙ୍କୁ ସେ ତାହା ସବୁକିଛି କହିଥିଲେ ଯାହା ନିଥେନିଏଲ କରିଥିଲେ। ଯେତେବେଳେ ତୁମେ ଗଛ ତଳେ ଥିଲ ସେତେବେଳେ ମୁଁ ତୁମକୁ ଦେଖିଥିଲି, ଏହା ତାଙ୍କୁ ଖ୍ରୀଷ୍ଟ ବୋଲି ଚିହ୍ନିତ କରିଥିଲା। କହିଲେ, ଆପଣ ପରମେଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା। ସେ ସେହି ପ୍ରତିଜ୍ଞାତ ବାକ୍ୟର ଗୁଣଚରିତ୍ର ଦ୍ୱାରା ଚିହ୍ନିତ ହୋଇଥିଲେ ଯେ ତାହାଙ୍କୁ ସେ ଖ୍ରୀଷ୍ଟ ହେବାକୁ ଥିଲା। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଜଣେ ଭବିଷ୍ୟତ ବକ୍ତାଙ୍କୁ ଉଠାଇବେ। କୂଅ ପାଖରେ ଥିବା ସେହି ସାନ ସ୍ତ୍ରୀ ଲୋକଟି, ପ୍ରଭୁ ତାକୁ କହିଲେ ଯେ ସେ କଣ ଥିଲା ଏବଂ ଏହା ତାହାଙ୍କୁ ଏହି ପ୍ରତିଜ୍ଞାତ ମସିହ ରୂପେ ଚିହ୍ନିତ କରିଥିଲେ। ବୁଝିଲେ, ତାହାଙ୍କର ଚରିତ୍ର, ତାହାଙ୍କର ଗୁଣଚରିତ୍ରମାନ ହିଁ ସେହି ବାକ୍ୟ ଥିଲା ଯାହାକି ଚିହ୍ନିତ କରାଯାଇଥିଲା। ତାଙ୍କର ଗୁଣଚରିତ୍ରମାନ ଏହା ଦର୍ଶାଉଥିଲା ଯେ ବାକ୍ୟ ପରମେଶ୍ୱର ଥିଲେ, ଏଣୁ ତାହା ପରମେଶ୍ୱର ଖ୍ରୀଷ୍ଟଙ୍କ ଠାରେ ଚିହ୍ନିତ ହେଉଥିଲେ। ତେବେ ଏହାକୁ ଦେଖନ୍ତୁ, ଧ୍ୟାନ ଦିଅନ୍ତୁ, ପିତରଙ୍କ ପାଇଁ ତାଙ୍କ ନାମ ଧରି ଡାକିବା ଦ୍ୱାରା ସେ ପିତରଙ୍କ ଠାରେ ଚିହ୍ନିତ ହୋଇଥିଲେ। ନିଥେନିଏଲ କଣ କରିଛନ୍ତି ତାହା ଜଣାଇବା ଦ୍ୱାରା ସେ ତାଙ୍କ ଠାରେ ଚିହ୍ନିତ ହୋଇଥିଲେ। ସେ ସ୍ତ୍ରୀ କଣ କରିଥିଲା ତାହା କହିବା ଦ୍ୱାରା ସେ ତାଙ୍କ ଦ୍ୱାରା ଚିହ୍ନିତ ହୋଇଥିଲେ। ସେ କଣ ଅଟନ୍ତି, ସେ କିଏ ଅଟନ୍ତି, ସେ କଣ କରିଛନ୍ତି ଓ ସେ କଣ ଥିଲେ, ସେ ତାଙ୍କର ଖ୍ରୀଷ୍ଟୀୟ ଗୁଣ ଚରିତ୍ରକୁ ଚିହ୍ନିଥିଲେ, ଯାହାକି ମସିହଙ୍କର ଗୁଣ ଚରିତ୍ର ହେବାକୁ ଥିଲା। ସେ ଛୋଟ ସ୍ତ୍ରୀ ଲୋକକୁ ଦେଖନ୍ତୁ, ଯେ କି ସେ ସମାନ କଥା କହିଥିଲେ, ମହାଶୟ ଆପଣ ଜଣେ ଭବିଷ୍ୟତ ବକ୍ତା, ଏହା ମୁଁ ଜାଣିପାରୁଛି। ଶହ ଶହ ବର୍ଷ ହେଲାଣି ଆମର କୌଣସି ଭବିଷ୍ୟତ ବକ୍ତା ହୋଇନାହାନ୍ତି। ଆମମାନଙ୍କ ପାଖରେ ପ୍ରଚୁର ସଂଖ୍ୟାରେ ମଣ୍ଡଳୀ ରହିଛି, ପ୍ରଚୁର ମାତ୍ରାରେ କଳିକଜିଆ ଏବଂ ସଂସ୍ଥାଗତ ପାର୍ଥକ୍ୟ ରହିଛି। ମାତ୍ର ଶହ ଶହ ବର୍ଷ ହେଲାଣି ଆମର କୌଣସି ଭବିଷ୍ୟତବକ୍ତା ହୋଇନାହାନ୍ତି। ଆମେ ଜାଣୁ ଯେ ଯେତେବେଳେ ମସିହ ଆସିବେ, ଏହା ହିଁ ତାହା ଅଟେ ଯାହାକି ତାହାଙ୍କୁ ଚିହ୍ନିତ କରିବ। ସେ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ ସେହି ଅଟେ। ଏହା ବିଷୟରେ କୌଣସି ଅନିଶ୍ଚିତତା ନାହିଁ, ମୁଁ ସେହି ଅଟେ, ତାହା ତାଙ୍କୁ ଚିହ୍ନିତ କରିଥିଲା। ରକ୍ତସ୍ରାବ ସମସ୍ୟା ଥିବା ସେ ସ୍ତ୍ରୀ ଜଣକ ତାଙ୍କୁ ବାକ୍ୟ ବୋଲି ଚିହ୍ନିତ କଲା। କିପରି? ପ୍ରଭୁଙ୍କର ତାହା କରିବା ଦ୍ୱାରା, ଯେତେବେଳେ ସେ ସ୍ତ୍ରୀର ବିଶ୍ୱାସ ତାଙ୍କୁ ସ୍ପର୍ଶ କରିଥିଲା, ସେ ବୁଲି ପଡ଼ିଲେ ଓ କହିଲେ, କିଏ ମୋତେ ସ୍ପର୍ଶ କଲା? ସେ ଜାଣିଥିଲେ ଯେ କିଛି ଗୋଟାଏ ଘଟିତ ହୋଇଅଛି। ତାହା ଯୀଶୁଙ୍କୁ ମସିହ ରୂପେ ଚିହ୍ନିତ କରିଥିଲା। ସେ ତାହା ବିଶ୍ୱାସ କରିଥିଲା ଏବଂ ସେ କହିଥିଲା, ଯଦି ମୁଁ ତାହାଙ୍କର ବସ୍ତ୍ରକୁ ସ୍ପର୍ଶ କରିପାରେ ତେବେ ମୁଁ ଭଲ ହୋଇଯିବି। ଏଣୁ ସେ ଠିକ ସ୍ପର୍ଶ କରିବା ମାତ୍ରେ ପ୍ରଭୁ ବୁଲି ପଡ଼ିଲେ, କହିଲେ, ତେବେ କିଏ ମୋତେ ସ୍ପର୍ଶ କଲା? ଆଉ ସେମାନେ ସମସ୍ତେ ତାହା ନାସ୍ତି କଲେ। ମାତ୍ର ତାହାଙ୍କର ଖ୍ରୀଷ୍ଟୀୟ ଗୁଣ ଚରିତ୍ର, ଆମେନ୍। ମୁଁ ଆଶା କରେ ଯେ ମଣ୍ଡଳୀ ଆପଣ ତାହା ଦେଖିପାରୁଛନ୍ତି। ଶୁଣନ୍ତୁ, ଯେତେବେଳେ ଆମେମାନେ ସମାପ୍ତ କରୁଛୁ, ସେଠାରେ ସେ ତାହାଙ୍କୁ ସ୍ପର୍ଶ କଲା। ହୋଇପାରେ ସେଠାରେ ଶହ ଶହ ଲୋକ ଥିଲେ, ବୋଧହୁଏ ତାହାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ। ଏପରିକି ପିତର ତ ତାହାଙ୍କୁ ଭର୍ତ୍ସନା କରି କହିଲେ, ତେବେ ସମସ୍ତେ ତ ଆପଣଙ୍କୁ ସ୍ପର୍ଶ କରୁଛନ୍ତି। ସେ କହିଲେ, ହଁ, ମାତ୍ର କେହି ଜଣେ ମୋତେ ଭିନ୍ନ ପ୍ରକାରେ ସ୍ପର୍ଶ କଲା। ତାହା ସେତିକି ଭିନ୍ନ ଥିଲା, ସେ ବିଶ୍ୱାସର ସ୍ପର୍ଶ, ବୁଝିଲେ? କହିଲେ, କେହି ଜଣେ ମୋତେ ସ୍ପର୍ଶ କଲା, ଏହା ଏକ ଭିନ୍ନ ସ୍ପର୍ଶ ଥିଲା। ମୁଁ ଦୁର୍ବଳ ହୋଇପଡ଼ିଲି, ମୋ ପାଖରୁ ସାମର୍ଥ୍ୟ ବାହାରିଗଲା, ସଦ୍ଗୁଣ ମୋ ଠାରୁ ଚାଲିଗଲା। ତେବେ ଯୀଶୁ ସେଠାରେ ଛିଡ଼ା ହୋଇଥିଲେ। ତେବେ ଏପରିକି ତାହାଙ୍କ ନିଜର ଶିଷ୍ୟ ମଧ୍ୟ କହିଲେ, ଅନ୍ୟ ଶବ୍ଦରେ, ଆପଣ ତ ଏପରି କହୁଛନ୍ତି ଯେପରିକି ଆପଣଙ୍କର ମୁଣ୍ଡ ଖରାପ ହୋଇଯାଇଅଛି। କାହିଁକି? ଲୋକମାନେ ତ ସମସ୍ତେ ଆପଣଙ୍କୁ ସ୍ପର୍ଶ କରୁଛନ୍ତି। ତାହାଙ୍କର ଦେଖନ୍ତୁ, ତେବେ ତାହାଙ୍କର ଚିହ୍ନା ଯିବା ବିଷୟକୁ ଦେଖନ୍ତୁ। ସେ ବୁଲି ପଡ଼ିଲେ, ଭିଡ଼ ଭିତରକୁ ଚାହିଁଲେ। ସେ ସେ ସ୍ତ୍ରୀ ଲୋକକୁ ଅଲଗା କରି ଚିହ୍ନଟ କଲେ। ସେ ଆଉ ଅଧିକ ନିଜକୁ ଲୁଚାଇ ପାରିଲେ ନାହିଁ। ସେ ସେ ସ୍ତ୍ରୀ ଲୋକକୁ ତାର ଅବସ୍ଥା ବିଷୟ ଜଣାଇଲେ ଏବଂ କହିଲେ, ତାର ବିଶ୍ୱାସ ତାକୁ ସୁସ୍ଥ କଲା। ସେହି ସ୍ତ୍ରୀ ଏହାଦ୍ୱାରା ସେହି ଏଭ୍ରି ଚାର ବାରକୁ ଜାଣିଲା ଯେ ସେହି ବାକ୍ୟ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ତାହାଙ୍କର ଗୁଣଚରିତ୍ର ହିଁ ତାହାଙ୍କୁ ଏହି ରୂପେ ଚିହ୍ନିତ କଲା ଯେ ପରମେଶ୍ୱରଙ୍କ ବାକ୍ୟ ଦେହବନ୍ତ ହେଲେ ଓ ଆମ ମଧ୍ୟରେ ବାସ କଲେ। ଆମେନ୍। ମୁଁ ଭାବୁଛି ଯେ ଆଜି ରାତ୍ରି ସେ ସମାନ ବିଷୟ ତାହାଙ୍କୁ ଚିହ୍ନିତ କରିଥାଏ। ସେ ପୁନରୁତ୍ଥିତ ଯୀଶୁ ଖ୍ରୀଷ୍ଟଙ୍କୁ ଆଜି ରାତ୍ରି ଆମମାନଙ୍କ ମଧ୍ୟରେ, ଗତକାଲି, ଆଜି ଏବଂ ଚିରକାଳ ସେ ସମାନ ଭାବରେ ବାସ କରୁଥିବା ରୂପେ। ତେବେ ଯେହେତୁ ଏଭ୍ରି 13:8 ସତ୍ୟ ଅଟେ, ତାହାଙ୍କର ଚରିତ୍ର ଆଜି ତାହାଙ୍କୁ ଚିହ୍ନିତ କରିବ, ଯେପରିକି ଏହା ସେଦିନ କରିଥିଲା, ଠିକ୍ ସେହି ସମାନ ଭାବରେ। ପୁନରୁତ୍ଥାନ ପରେ କ୍ଲିଓପାସ୍ ଏବଂ ସେମାନଙ୍କୁ ଦେଖନ୍ତୁ, ଯୀଶୁ ଆପଣାକୁ ଠିକ୍ ସେହି ବିଷୟରେ ଚିହ୍ନିତ କରାଇଲେ ଯେଉଁ ପ୍ରକାରେ ସେ ସେହି ରୁଟିକୁ ଭାଙ୍ଗିଥିଲେ। ସେ ତାକୁ ଠିକ୍ ସେହି ପ୍ରକାର କଲେ ଯେପରିକି ସେ କୁଶାର୍ପଣ ହେବା ପୂର୍ବରୁ ତାହା କରୁଥିଲେ, ଆଉ ସେମାନେ ତାହା ତାଙ୍କର ଗୁଣ ଚରିତ୍ରକୁ ଚିହ୍ନିତ କରିଥିଲେ, କାରଣ ସେହି ପ୍ରକାରେ ହିଁ ସେ ତାହା କରୁଥିଲେ। ତେବେ ଯଦି ସେ ଆଜି ରାତ୍ରି ଏଠାରେ ଥାନ୍ତେ, ତେବେ ସେ ନିଜକୁ କିପରି ଭାବରେ ଚିହ୍ନିତ କରାନ୍ତେ? ଠିକ୍ ଯେପରିକି ସେ ଗତକାଲି କରିଥିଲେ, କାରଣ ସେ ଆଜି ଏବଂ ଚିରକାଳ ସମାନ ହିଁ ରହିବେ। ଏହା ହେଉଛି ଚିହ୍ନା ଯିବା ବିଷୟ। ଏଭ୍ରି 4:14-15 ସେ ବର୍ତ୍ତମାନ ହେଉଛନ୍ତି, କୁହେ, ସେ ହେଉଛନ୍ତି ଆମର ମହାଯାଜକ, ଯାହାଙ୍କୁ ଆମମାନଙ୍କର ଦୁର୍ବଳତାର ଅନୁଭବ ଦ୍ୱାରା ସ୍ପର୍ଶ କରାଯାଇପାରେ। ସେ ବର୍ତ୍ତମାନ ଆମର ମହାଯାଜକ ଅଟନ୍ତି। ତାଙ୍କର ପୁନରୁତ୍ଥାନ ପରେ, ତାଙ୍କର ମୃତ୍ୟୁ ପରେ, ତାଙ୍କର ସମାଧି ପରେ, ତାଙ୍କର ପୁନରୁତ୍ଥାନ ପରେ, ତାଙ୍କର ଆରୋହଣ ପରେ, ଆମେନ୍, ସେ ଏବେ ମଧ୍ୟ ଗତକାଲି, ଆଜି ଏବଂ ଚିରକାଳ ସମାନ ରହିଛନ୍ତି। ଏପରି ଜଣେ ମହାଯାଜକ ଭାବରେ, ଯାହାଙ୍କୁ ଆମମାନଙ୍କର ଦୁର୍ବଳତାର ଅନୁଭବ ଦ୍ୱାରା ସ୍ପର୍ଶ କରାଯାଇପାରେ, ଆମେନ୍। ସେ ତ ଠିକ ବର୍ତ୍ତମାନ ତାହା ହିଁ ଅଟନ୍ତି। ଏଠାରେ ଥିବା ପ୍ରତ୍ୟେକ ପୁରୁଷ ଏବଂ ମହିଳାଙ୍କ ପାଇଁ, ଯିଏକି ଏହାକୁ ବିଶ୍ୱାସ କରିବେ, ସେ ଆମମାନଙ୍କର ମହାଯାଜକ, ଗତକାଲି, ଆଜି ଏବଂ ଚିରକାଳ ସମାନ ଅଟନ୍ତି। ସେ ସଦାକାଳ ନିମନ୍ତେ ରୁହନ୍ତି। କଣ ଆପଣ ତାହା ବିଶ୍ୱାସ କରନ୍ତି? ତାହାଙ୍କର ଗୁଣଚରିତ୍ର ବା ନିରନ୍ତର ତାହାଙ୍କୁ ସେ ସମାନ ଭାବରେ ଚିହ୍ନିତ କରିଥାଏ, ଠିକ୍ ଯେପରିକି ସେ ସେତେବେଳେ ଥିଲେ ଯେତେବେଳେ ସେ ପୃଥିବୀରେ ବାସ କରିଥିଲେ। ସେ ଏବେ ମଧ୍ୟ ଆଜି ରାତ୍ରି ଏଠାରେ ପବିତ୍ର ଆତ୍ମା ରୂପରେ ବାସ କରୁଛନ୍ତି। ସେ ସଦାକାଳ ରୁହନ୍ତି, ପୁଣି ତାହାଙ୍କର ଗୁଣଚରିତ୍ରମାନ ତାଙ୍କୁ ଅନୁସରଣ କରିଥାଏ, ଠିକ୍ ଯେପରିକି ତାହା ସର୍ବଦା କରିଥିଲା ଯଦି ସେ ଆଜି ମଧ୍ୟ ଜୀବିତ ଅଟନ୍ତି। ମୁଁ ଆଜି ରାତ୍ରି କୃତଜ୍ଞ ଅଟେ ଯେ ପରମେଶ୍ୱର ବିଭିନ୍ନ ସମୟରେ ଏବଂ ବିବିଧ ପ୍ରକାରେ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କ ସହିତ କଥା କହିଥିଲେ। ଏହି ଶେଷ ଦିନରେ ତାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା କଥା କହିଲେ, ମୋର ପ୍ରଭୁ, ମୁଁ ଜାଣିନଥିଲି ଯେ ମୁଁ ସେତେ ଅଧିକ କଥା କହିଦେଲି, ମୁଁ ତାହା ସେହିପରି ଅଟେ ବୋଲି ଭୁଲି ଯାଇଥିଲି, ମୁଁ ଦୁଃଖିତ ଅଟେ, ମୁଁ କେବଳ ମୁଁ ବନ୍ଦ କରିଦେବି। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗ ପିତା, ମହାନ ଦୟାଳୁ ପରମେଶ୍ୱର, ପ୍ରଭୁ ମୁଁ ବୋଧହୁଏ ମୁଁ ବହୁତ କଥାବାର୍ତ୍ତା କରେ, ମୁଁ ପ୍ରାର୍ଥନା କରୁଛି ପରମେଶ୍ୱର, ଯଦି ମୁଁ ତାହା କରିଥାଏ ତୁମେ ମୋତେ କ୍ଷମା କରିଦେବ। ମାତ୍ର ପ୍ରଭୁ ମୁଁ ଯାହା କହିଅଛି ସେଥିପାଇଁ ମୁଁ କ୍ଷମା ମାଗିପାରେ ନାହିଁ, ମୁଁ ତ ତାହା କହିଲି ଯାହା ତୁମେ ତୁମର ବାକ୍ୟରେ ଏଠାରେ କହିଅଛ। ତେବେ ତୁମଠାରୁ କେବଳ ଗୋଟିଏ ବା ଦୁଇଟି ଶବ୍ଦ ପ୍ରଭୁ, ବୋଧହୁଏ ଏଠାରେ ଆଜି ରାତି ସମସ୍ତେ ତାହା ଦେଖିବେ। ସେହି ଛୋଟ ଅସୁସ୍ଥ ଲୋକମାନେ ସୁସ୍ଥ ହେବେ ଯେତେବେଳେ ସେମାନେ ଦେଖିବେ ଯେ ତୁମେ ଏବେ ମଧ୍ୟ ଆମର ମହାନ ମହାଯାଜକ ଅଟ। ମୁଁ ପ୍ରାର୍ଥନା କରୁଛି ହେ ପ୍ରଭୁ ପରବର୍ତ୍ତୀ ଏହି କେତୋଟି ମିନିଟ୍ରେ ଯେ ତୁମେ ଏହି ସନ୍ଦେଶକୁ ପୁନର୍ବାର ବାସ୍ତବରେ ଜୀବନ୍ତ କରିବ। ବାକ୍ୟ ଦ୍ୱାରା ମୁଁ ଯାହା କହିଅଛି ଏହା ହେଉ ଯେ ତୁମର ଗୁଣଚରିତ୍ର ଆଜି ରାତି ଆମମାନଙ୍କ ମଧ୍ୟରେ ତୁମକୁ ଚିହ୍ନିତ କରୁ, ଯେ ତୁମେ ଗତକାଲି ଆଜି ଏବଂ ଚିରକାଳ ସମାନ ଅଟ, କାରଣ ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ତେବେ କେବଳ ଗୋଟିଏ ମୁହୂର୍ତ୍ତ ରହିଯାଆନ୍ତୁ, ଆମେ ମୁଁ ଟିକେ ବିଳମ୍ବ କରିଦେଇଛି, ମାତ୍ର କଣ ଆପଣମାନେ ସମସ୍ତେ 15-20 ମିନିଟ୍ ପାଇଁ ଟିକେ କଷ୍ଟ କରିବେ କି ଯେ ଆମେମାନେ ଏକ ପ୍ରାର୍ଥନା ଧାଡି ପାଇପାରିବା? ଯଦି ଆପଣମାନେ ଚାହାନ୍ତି ତେବେ ନିଜର ହାତକୁ ଉପରକୁ ଉଠାନ୍ତୁ, କୁହନ୍ତୁ ଆମେ ଠିକ ଅଛି, ଧନ୍ୟବାଦ, ଆପଣମାନଙ୍କର ଧନ୍ୟବାଦ ହେଉ। ମୁଁ ଆପଣମାନଙ୍କୁ 9:30 ଛାଡ଼ିଦେବାକୁ ପ୍ରତିଜ୍ଞା କରିଥିଲି, ଏହା ବର୍ତ୍ତମାନ ସେହି ସମୟ ହେଲାଣି, ଏବେ ମଧ୍ୟ ଏହା 20 ମିନିଟ୍ ଅଛି, ଏଣୁ ଯଦି ଆପଣମାନେ ମୋତେ ପ୍ରାୟ 10 ମିନିଟ୍ ଦେବେ ତେବେ ମୁଁ ଶୀଘ୍ର କରିବି। ଆସନ୍ତୁ ଦେଖିବା ସେମାନେ ଆଜି କେଉଁ ପ୍ରାର୍ଥନା କାର୍ଡ ଦେଇଛନ୍ତି ଓ କଣ ଆମେମାନେ ଅନ୍ୟ ରାତ୍ରିରେ କେଉଁଠାରୁ ଆରମ୍ଭ କରିଥିଲୁ। ଏକ ଏକ ହଁ ଓହୋ, ତାପରେ ଆମେ ଗତ ରାତ୍ରି ଆମେ କେବଳ ସେ ପବିତ୍ର ଆତ୍ମା ମୁଁ ଆଜି ଶୁଣୁଥିଲି ଏବଂ ଯାହା କୁହାଯାଇଥିଲା ତାହାକୁ ପୁନରାବୃତ୍ତି କରୁଥିଲି। ସେମାନଙ୍କ ମଧ୍ୟରୁ କେତେକ ଫରାସୀ ନାମ ଗୁଡିକ ଥିଲା, ମୁଁ ଥିଲି ସେହି ପବିତ୍ର ଆତ୍ମା, କେବଳ ଗୋଟିଏ ଉପାୟରେ ମୁଁ ତାହା କରିପାରିଥାନ୍ତି, କେବଳ ଅପେକ୍ଷା କରନ୍ତି ଓ ଦେଖନ୍ତୁ। ବେଳେବେଳେ ଯେତେବେଳେ ଆପଣ ଏକ ଦର୍ଶନ ଦେଖନ୍ତି ଏହାକୁ ଟିକେ ଘୁରାଇବାକୁ ପଡିଥାଏ ଓ ଅନୁବାଦ କରିବାକୁ ପଡିଥାଏ, ଏହାର ବ୍ୟାଖ୍ୟା କରାଯାଇଥାଏ। ଗୋଟିଏ ଦର୍ଶନ ଯେପରିକି ଆପଣ ଦେଖନ୍ତି ଯେ ଗୋଟିଏ ମେଣ୍ଢା, ତାର ଅର୍ଥ ପସମ ହୋଇପାରେ, ଦେଖନ୍ତୁ ଆପଣଙ୍କୁ ତାହାର ଅନୁବାଦ ମଧ୍ୟ ଜାଣିବାକୁ ଥାଏ, ଦେଖନ୍ତୁ ଏବଂ ସେହି ଦର୍ଶନକୁ ଘୁରାଇ ତାହାର ଅନୁବାଦ କରିବାକୁ ଥାଏ। ଗତ ରାତ୍ରି ମୁଁ ଲକ୍ଷ୍ୟ କଲି ମୁଁ ସେହି ଫରାସୀ ନାମ ଗୁଡିକୁ ଉଚ୍ଚାରଣ କରିପାରୁନଥିଲି, ମୋତେ ତାହା ବନାନ କରିବାକୁ ପଡୁଥିଲା। ଆଫ୍ରିକାରେ ଏବଂ ସେହି ହଟେନଟଟ୍ସ ଆଦିବାସୀ ଓ ପ୍ରତିମା ପୂଜକ ମାନଙ୍କରେ ପୁଣି ସେହି ବିଷୟଗୁଡ଼ିକର ଆଖପାଖରେ, ଏହା ତ ସେମାନଙ୍କର ନାମକୁ ଠିକ ଭାବରେ ଏକ ବନାନ କରିବା ଆବଶ୍ୟକ କରେ, ସେମାନଙ୍କୁ କହିବା ଆବଶ୍ୟକ କରେ ଯେ ସେମାନେ କିଏ ଅଟନ୍ତି, ଏହାକୁ ସେମାନଙ୍କ ଭାଷାରେ ବନାନ କରିବାକୁ ଆବଶ୍ୟକ କରିଥାଏ। ଆପଣ ଏହାକୁ ବନାନ କରିବା ମାତ୍ରେ ସେମାନେ ଜାଣିଯାନ୍ତି ତାହା କ'ଣ ଥିଲା, ମାତ୍ର ଦେଖନ୍ତୁ କିନ୍ତୁ ସେ ତ ସମସ୍ତ ଭାଷା ଜାଣନ୍ତି, ସେ ଅନନ୍ତ ପରମେଶ୍ୱର ଅଟନ୍ତି। ତେବେ ଆସନ୍ତୁ ଆଜି ରାତ୍ରି ସେଠାରୁ ଆରମ୍ଭ କରିବା, ଯେପରିକି କହିବା ଓ କ୍ରମାଙ୍କରେ 75ରୁ ନେଇ 100 ପର୍ଯ୍ୟନ୍ତ। କଣ ତାହା ଓ କ୍ରମାଙ୍କ ଅଟେ? କଣ ଏହା ହିଁ ତାହା ଅଟେ ଯାହା ସେ କହିଲେ? ମୁଁ ଓ କ୍ରମାଙ୍କ, ହଁ ଠିକ ଅଛି। କିଏ 75 ସଂଖ୍ୟା ପ୍ରାର୍ଥନା କାର୍ଡ ପାଇଅଛନ୍ତି? ଆସନ୍ତୁ ଦେଖିବା ଓରେ ପ୍ରାର୍ଥନା କାର୍ଡ ଓରେ 75, ନିଜର ହାତ ଉଠାନ୍ତୁ ଯାହା ପାଖରେ ବି ତାହା ଅଛି, ଓ ମାନେ ଯେତିକି ଅଛନ୍ତି, ଠିକ ଅଛି, ଠିକ ଏଠାକୁ ଆସିଯାଆନ୍ତୁ। 75, 80, 85, 90, 95, 100। ଯଦି ଆପଣମାନେ ଚାହାନ୍ତି ତେବେ ଏହି ପଟକୁ ଆସନ୍ତୁ, ଠିକ ଅଛି, ଏହା ତ ଠିକ ଏହିଠାରେ ଧାଡି ବାନ୍ଧନ୍ତୁ, ଅତି ଶୀଘ୍ର କରନ୍ତୁ କାରଣ ଆମ ପାଖରେ ସମୟ ନାହିଁ। ମୁଁ ତ କେବଳ ବିଶ୍ୱାସ କରିବାକୁ ଯାଉଅଛି ଯେ ଆପଣ ତାହା କରିନେବେ। ନିଜର ପ୍ରାର୍ଥନା କାର୍ଡ ଦେଖନ୍ତୁ, ନିଜର ପଡ଼ୋଶୀଙ୍କ ପ୍ରାର୍ଥନା କାର୍ଡ ଦେଖନ୍ତୁ କଣ ଏକ, ଆଉ ଯଦି କେହି ଅପଙ୍ଗ ଥାନ୍ତି ତାଙ୍କୁ ପ୍ରାର୍ଥନା ଧାଡିରେ ଉପରକୁ ପଠାଇ ଦିଅନ୍ତୁ। ତେଣୁ ଯଦି ସେମାନଙ୍କ ପାଖରେ ଓ କ୍ରମାଙ୍କ ଅଛି, ଯେପରିକି କେବଳ ଓ 70, 75 ନେଇ 100 ପର୍ଯ୍ୟନ୍ତ, ଯଦି ଆପଣମାନେ ଚାହାନ୍ତି ତେବେ ଠିକ ଏଇଠାରେ ଧାଡି ବାନ୍ଧନ୍ତୁ। ଆପଣ ଯେଉଁଠାରେ ବି ଅଛନ୍ତି, ବାଲକୋନିରେ ପୁଣି ଯେଉଁଠାରେ ବି, ଠିକ ତଳକୁ ଆସି ଯାଆନ୍ତୁ ଏବଂ ଯଥାସମ୍ଭବ ଶୀଘ୍ର ଧାଡିରେ ଛିଡ଼ା ହୋଇଯାଆନ୍ତୁ ଯଦି ଆପଣମାନେ ଚାହାନ୍ତି, ଯେଉଁ ସମୟ ରକ୍ଷା କରିବା ହେତୁ। ବର୍ତ୍ତମାନ ଅବଶିଷ୍ଟ ଆପଣମାନେ ଏଠାରେ ଯାହାଙ୍କ ପାଖରେ ପ୍ରାର୍ଥନା କାର୍ଡ ନାହିଁ, କଣ ଆପଣମାନେ ନିଜର ହାତ ଉଠାଇ ଏହା କହିବେ କି, ଭାଇ ବ୍ରାନହାମ ମୋ ପାଖରେ ପ୍ରାର୍ଥନା କାର୍ଡ ନାହିଁ, ମାତ୍ର ମୁଁ ବିଶ୍ୱାସ କରେ, ନିଜର ହାତ ଉଠାନ୍ତୁ। ତେବେ ମନେ ରଖନ୍ତୁ ମୁଁ ଆପଣମାନଙ୍କୁ ମହାଯାଜକ ବିଷୟରେ କଥା କହିବାକୁ ଯାଉଅଛି। ସେ ଏପରି ଜଣେ ମହାଯାଜକ ଅଟନ୍ତି ଯାହାକୁ ଆମ୍ଭମାନଙ୍କର ଦୁର୍ବଳତାର ଅନୁଭବ ଦ୍ୱାରା ସ୍ପର୍ଶ କରାଯାଇପାରେ। ସେ ହେଉଛନ୍ତି ଜିହୋବା ଜିରି, ପ୍ରଭୁଙ୍କର ଯୋଗାଇଥିବା ବଳିଦାନ। ସେ ହେଉଛନ୍ତି ଜିହୋବା ରାଫା, ସଦାପ୍ରଭୁ, ଯିଏକି ତୁମ୍ଭର ସମସ୍ତ ରୋଗକୁ ସୁସ୍ଥ କରନ୍ତି। କଣ ଆପଣ ଏହା ବିଶ୍ୱାସ କରନ୍ତି? ସେ ହେଉଛନ୍ତି ଜିହୋବା ମନୀଷୀ, ଏକ ଫଳକ, ଏକ ଢାଲ, ଆମର ଶାନ୍ତି, ସେ ଏବେ ମଧ୍ୟ ଅଛନ୍ତି। ତେବେ କେତେ ଜଣ ଏହା ବିଶ୍ୱାସ କରନ୍ତି ଯେ ଜିହୋବାଙ୍କର ସେ ସମସ୍ତ ମୁକ୍ତିର ନାମଗୁଡିକ ଯୀଶୁଙ୍କ ଠାରେ ପ୍ରୟୋଗ କରାଯାଇଥିଲା? ନିଶ୍ଚିତରେ ତାହାଙ୍କୁ ହେବାକୁ ଥିଲା, ଯଦି ସେ କାହିଁକି ସେମାନେ ଅବିଚ୍ଛେଦ୍ୟ, ତେଣୁ ତାହାଙ୍କୁ ସେ ସମସ୍ତ କିଛି ହେବାକୁ ଥିଲା। ଆଉ ଯଦି ସେ ଏବେ ମଧ୍ୟ ଜିହୋବା ଜିରି ଅଟନ୍ତି, ତେବେ ସେ ଜିହୋବା ରାଫା ମଧ୍ୟ ଅଟନ୍ତି। ଯଦି ସେ ଜିହୋବା ଜିରି ଅଟନ୍ତି, ସେ ଜିହୋବା ଜିରି ପରିତ୍ରାଣ ନିମନ୍ତେ ପ୍ରଭୁଙ୍କର ଯୋଗାଇଥିବା ବଳିଦାନ, ତେବେ ସେ ଜିହୋବା ରାଫା ଅଟନ୍ତି, ଯିଏକି ଆମର ସମସ୍ତ ରୋଗଗୁଡିକୁ ସୁସ୍ଥ କରନ୍ତି। ଆମେ ସୁସ୍ଥିକରଣ କେବଳ ପରମେଶ୍ୱରଙ୍କ ଦ୍ୱାରା ଆସିପାରେ, ଠିକ ଅଛି। ଯେତେବେଳେ ଲୋକମାନେ ଧାଡି ବାନ୍ଧନ୍ତି, ମୋ ପାଖରେ ତାହା ଦେଖିବା ପାଇଁ ସମୟ ନାହିଁ ଯେ ସେମାନେ କିଏ ଅଟନ୍ତି ଓ ସେମାନେ କଣ ଅଟନ୍ତି, ମାତ୍ର ବର୍ତ୍ତମାନ ସେଠାରେ ଥିବା ସମସ୍ତେ ଯେଉଁମାନେ କି ଏହା ଜାଣନ୍ତି ଯେ ମୁଁ ଆପଣମାନଙ୍କୁ ଜାଣେ ନାହିଁ, ନିଜର ହାତ ଉଠାନ୍ତୁ, କୁହନ୍ତୁ ମୋତେ ପରମେଶ୍ୱରଙ୍କ ପ୍ରୟୋଜନ ଅଛି। ମାତ୍ର ଭାଇ ବ୍ରାନମ ଆପଣ ମୋତେ ଜାଣନ୍ତି ନାହିଁ, ମାତ୍ର ମୋତେ ପରମେଶ୍ୱରଙ୍କର ପ୍ରୟୋଜନ ଅଛି। ମୁଁ କେବଳ ମୋର ହାତକୁ ଉଠାଇବାକୁ ଯାଉଅଛି। ବର୍ତ୍ତମାନ ଯଦି ଆପଣ କେବଳ କିଛି ମିନିଟ୍ ପାଇଁ ଧୀର ସ୍ଥିର ରହିବେ, ଦେଖନ୍ତୁ, ସତର୍କ ରହିବେ, ଶାନ୍ତ ରହିବେ, ତେବେ ମୋର କହିବାର ଅର୍ଥ ଏହା ନୁହେଁ ଯେ ଯେତେବେଳେ ମୁଁ କହେ ଶାନ୍ତ ରହିବେ, ଯଦି ପ୍ରଭୁ ଏପରି କିଛି କରନ୍ତି ଆପଣ ପ୍ରଭୁଙ୍କୁ ପ୍ରଶଂସା କରିବାକୁ ଚାହିଁବେ, ତାହା ତ ହେଉଛି ଉପାସନା। ମାତ୍ର ମୋର ଯାହା କହିବାର ଅର୍ଥ କେବଳ ଏଆଡ଼େ ସିଆଡ଼େ ଦୌଡ଼ିବା ଉଠିବା, ଆପଣ ଜାଣନ୍ତି ତାହା ଅସମ୍ମାନ ଅଟେ, ବୁଝିଲେ। ଆଉ ପବିତ୍ର ଆତ୍ମା ଅତ୍ୟନ୍ତ ସଂକୋଚଶୀଳ ଅଟନ୍ତି, ଅତି ସଂକୋଚ କରନ୍ତି, ବୁଝିଲେ। ଠିକ୍ ସେହିପରି କିଛି ବିଷୟ ହୁଏ, ତାହା ମୋତେ ଛାଡ଼ି ଚାଲିଯାଏ, ଆଉ ତାପରେ ମୋତେ ପୁଣି ଥରେ ସେ ସଂଘର୍ଷ କରିବାକୁ ପଡେ। ଦେଖନ୍ତୁ, ମାତ୍ର ଯଦି ଆପଣ ଶୁଣିବେ, କଣ ଆପଣଙ୍କୁ ତାହାଙ୍କର ପ୍ରଥମ ପ୍ରତିଜ୍ଞା ମନେ ଅଛି କି? ଲୋକମାନଙ୍କୁ ତୁମଠାରେ ବିଶ୍ୱାସ କରିବା ପାଇଁ ପ୍ରବର୍ତ୍ତାଅ ଏବଂ ତାପରେ ସତ୍ୟନିଷ୍ଠ ରୁହ, ତାହେଲେ ପ୍ରାର୍ଥନା ଆଗରେ କିଛି ହେଲେ ଛିଡ଼ା ହେବ ନାହିଁ। କଣ ଆପଣମାନଙ୍କର ତାହା ମନେ ଅଛି? ତାହା ଠିକ୍ ଅଟେ, ଆଉ ତାହା ହେଉଛି ମୁଁ ଏପର୍ଯ୍ୟନ୍ତ ତାହାକୁ ବିଫଳ ହେବାର ଦେଖିନାହିଁ ଏବଂ ତାହା ବିଫଳ ହେବ ବି ନାହିଁ, ଏହା ତ ପରମେଶ୍ୱର ଅଟନ୍ତି। ତେବେ ଆମେ ପ୍ରାର୍ଥନା ପଙ୍କ୍ତି ସହିତ ଶୀଘ୍ର କରିବା, ଯେପରିକି ଆମେ ଯଥାସମ୍ଭବ ଅଧିକ ଲୋକମାନଙ୍କୁ ନେଇପାରୁ, ଲୋକମାନଙ୍କ ସଂଖ୍ୟାକୁ ଦେଖି। ମାତ୍ର ଆପଣମାନେ ଯେଉଁମାନେ କି ପ୍ରାର୍ଥନା କାର୍ଡ ପାଇଛନ୍ତି ଓ ଯାହାଙ୍କୁ ଆଜି ରାତ୍ରି ଡକାଯାଏ ନାହିଁ, ନିଜର କାର୍ଡକୁ ଧରି ରଖିଥାନ୍ତୁ, ଆମେମାନେ ଆପଣମାନଙ୍କୁ ନେବାକୁ ଯାଉଅଛୁ, ଠିକ୍ ଅଛି। ତେବେ ଆପଣମାନେ ଯେଉଁମାନେ କି ସେଠାରେ ବିନା ପ୍ରାର୍ଥନା କାର୍ଡରେ ଅଛନ୍ତି, ମନେ ରଖନ୍ତୁ, କିମ୍ବା ଆପଣମାନେ ଯେଉଁମାନେ କି ସେଠାରେ ଅଛନ୍ତି, ଆପଣଙ୍କ ପାଖରେ ପ୍ରାର୍ଥନା କାର୍ଡ ଥାଉ କି ନଥାଉ, କେବଳ ବିଶ୍ୱାସ କରନ୍ତୁ ଯେ ସେ ଏଠାରେ ଏଭ୍ରି ତାର ଚତୁର୍ଥ ପର୍ବ ପରି ଅଟନ୍ତି। ସେପରି ଜଣେ ମହାଯାଜକ ଯାହାଙ୍କୁ ଆମର ଦୁର୍ବଳତାର ଅନୁଭବ ଦ୍ୱାରା ସ୍ପର୍ଶ କରାଯାଇପାରେ, ଦେଖନ୍ତୁ ଯେ ସେ ରହନ୍ତି କି, ଦେଖନ୍ତୁ ଯେ ଜିହୋବା ଆପଣଙ୍କୁ ଲୋକମାନଙ୍କ ମଧ୍ୟରେ ପ୍ରତିନିଧିତ୍ୱ କରିଛନ୍ତି କି ନାହିଁ, ଠିକ୍ ଯେପରି ସେ ସଦମର ସମୟରେ କରିଥିଲେ, ଠିକ୍ ଅଛି। ଠିକ୍ ଅଛି ମହାଶୟ, ତେବେ ଆସନ୍ତୁ ପ୍ରାର୍ଥନା କରିବା। ବର୍ତ୍ତମାନ ପ୍ରକୃତ ଆଦର ସହକାରେ ଥାନ୍ତୁ। ବର୍ତ୍ତମାନ ମନେ ରଖନ୍ତୁ, ପରମେଶ୍ୱରଙ୍କ ଠାରୁ ଗୋଟିଏ ବାକ୍ୟ ସେ ସବୁ ବିଷୟ ଠାରୁ ଅଧିକ ଅଟେ ଯାହାକି ଅନ୍ୟ କେହି କହିପାରେ। ତେବେ ଏହି ବ୍ୟକ୍ତି ଏଠାରେ ମୁଁ ତାଙ୍କୁ ଜାଣିନାହିଁ ଏବଂ ମୁଁ ଅନୁମାନ କରେ ଯେ ସେ ଆପଣ ମୋ ପାଇଁ ଅପରିଚିତ ଅଟନ୍ତି। କଣ ଆପଣ ଅଟନ୍ତି କି ମହାଶୟ? ଆପଣ ଜଣେ ଅପରିଚିତ ବ୍ୟକ୍ତି। ଆମେ ଗୋଟିଏ କଥା ଜାଣୁ ଯେ ଆମ ଦୁହିଁଙ୍କୁ ଗୋଟିଏ ଦିନ ପରମେଶ୍ୱରଙ୍କ ଉପସ୍ଥିତିରେ ଛିଡ଼ା ହେବାକୁ ପଡିବ। ମଣିଷ ଭାବରେ ଆମକୁ ସେଠାରେ ସାକ୍ଷାତ କରିବାକୁ ପଡିବ। ଏହା ଆମର ପ୍ରଥମ ଥର ସାକ୍ଷାତକାର ଅଟେ। ତେବେ ଯଦି ଆପଣ ଏଠାକୁ ଆସିବେ, ଯଦି ଆପଣ ଅସୁସ୍ଥ ଅଟନ୍ତି, ମୁଁ ଜାଣେ ନାହିଁ, ହୋଇପାରେ ଏହା ଅନ୍ୟ କିଛି ହୋଇଥିବ, ଦେଖନ୍ତୁ, ମାତ୍ର ଯଦି ମୁଁ ଆପଣଙ୍କ ଉପରେ ହାତ ରଖେ, କୁହେ ପ୍ରଭୁଙ୍କ ପ୍ରଶଂସା ହେଉ, ଯାଅ ଭଲ ହୋଇଯାଅ, ତାହା ଠିକ୍ ଅଛି, ଆପଣ ତାହା ବିଶ୍ୱାସ କରିପାରିବେ। ମାତ୍ର ସେତେବେଳେ କଣ ହବ ଯଦି ସେ ଆପଣଙ୍କୁ କୁହନ୍ତି ଯେ ଆପଣଙ୍କର କଣ ସମସ୍ୟା ରହିଛି? ତେବେ ଦେଖନ୍ତୁ, ତାହା ଭିନ୍ନ ଅଟେ। ତେବେ ଆପଣ ଜାଣିବେ ଯେ ତାହା ତାହାଙ୍କର ଗୁଣ ଚରିତ୍ରକୁ ଚିହ୍ନିତ କରୁଥାଏ। ଦେଖନ୍ତୁ, ତାହା ମୋର ଗୁଣ ଚରିତ୍ର ହେବ ନାହିଁ, ମୁଁ ତ ଜଣେ ମଣିଷ, ମୁଁ ତାଙ୍କ ବିଷୟରେ କିଛି ହେଲେ ଜାଣିବି ନାହିଁ। ମୁଁ ତାଙ୍କୁ କେବଳ କହିଲି ମୁଁ ଆପଣଙ୍କୁ ଜାଣେ ନାହିଁ, ସେ ମୋତେ ଜାଣନ୍ତି ନାହିଁ, ମାତ୍ର ତାହା କଣ କରିବ? ତାହା ତ ଯୀଶୁ ଖ୍ରୀଷ୍ଟଙ୍କ ଗୁଣ ଚରିତ୍ରକୁ ଗତକାଲି, ଆଜି ଏବଂ ଚିରକାଳ ସମାନ ବୋଲି ଚିହ୍ନିତ କରିବ। ଏହା ଜାଣି ଯେ ତାହା ମୁଁ ହୋଇପାରେ ନାହିଁ, ମୁଁ ହୋଇପାରିବି ନାହିଁ, କାରଣ ମୁଁ ସେହି ବ୍ୟକ୍ତିଙ୍କୁ ଜାଣେ ନାହିଁ। ମୁଁ ମୋର ହାତକୁ ଉଠାଇବି, ଏଠାରେ ବାକ୍ୟ ଅଛି, ବୁଝିଲେ, ମୁଁ ତାଙ୍କୁ ଜାଣେ ନାହିଁ, ସେ ମୋତେ ଜାଣନ୍ତି ନାହିଁ, ମାତ୍ର ଯୀଶୁ ଖ୍ରୀଷ୍ଟଙ୍କର ସେହି ଗୁଣ ଚରିତ୍ର ଯଦି ଯୀଶୁ ଏଠାରେ ଛିଡ଼ା ହୋଇଥାନ୍ତେ ଏବଂ ସେ ଅସୁସ୍ଥ ଥାନ୍ତି, ଯଦି ସେ କୁହନ୍ତେ ପ୍ରଭୁ ଯୀଶୁ ମୋତେ ସୁସ୍ଥ କର, ଯୀଶୁ ତାହାଙ୍କୁ କଣ କୁହନ୍ତି? ମୁଁ ତ ତା ପୂର୍ବରୁ କରିସାରିଛି, କଣ ତା ଠିକ୍ ଅଟେ? ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ, ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲେ, ସମସ୍ତ କିଛି ମୁକ୍ତିର ବିଷୟ ଯାହାକି ଆମେମାନେ କେବେ ପାଇପାରୁ ତାହା କାଲବରୀରେ ସମାଧାନ କରି ଦିଆଗଲା। ସେଠାରୁ ନେଇକି ସେ ସମାପ୍ତ କାର୍ଯ୍ୟକୁ ବିଶ୍ୱାସ କରିବା ପାଇଁ ତାହା ବିଶ୍ୱାସ ଅଟେ, କଣ ତା ଠିକ୍? ଠିକ୍ ଅଛି। ତେବେ ବର୍ତ୍ତମାନ ଯଦି ଯୀଶୁ ଜୀବିତ ଅଛନ୍ତି ଆଉ ମୁଁ ତାହାଙ୍କ ବାକ୍ୟ ବିଷୟରେ କହିଅଛି, ତାହେଲେ ଆପଣ ସେଠାରେ ଅଛନ୍ତି, ତାହାଙ୍କର ବାକ୍ୟକୁ ବିଶ୍ୱାସ କରି ସେହି ସରଳତା ଏବଂ ବିଶ୍ୱାସକୁ ଫେରୁଛନ୍ତି। ଯେତେବେଳେ ସେ ମୋତେ ସେହି ରାତ୍ରରେ ଭେଟିଲେ, ସେ କହିଲେ ତୁମଠାରେ ଏପରି ହେବ ଯେ ଏପରିକି ତୁମେ ସେମାନଙ୍କର ହୃଦୟର ଗୁପ୍ତ ବିଚାରଗୁଡ଼ିକ ସୁଦ୍ଧା ଜାଣି ପକାଇବ। ସେମାନେ ଯଦି ସେହି ହାତର ପ୍ରଥମ ଚିହ୍ନକୁ ବିଶ୍ୱାସ କରିବେ ନାହିଁ, ସେମାନଙ୍କୁ ଏହି ଗୋଟିକୁ ବିଶ୍ୱାସ କରିବାକୁ ପଡିବ, ବୁଝିଲେ। ଯଦି ସେମାନେ ତାହା କରିବେ ନାହିଁ, ତେବେ ରକ୍ତ ପୃଥିବୀକୁ ଅଭିଶପ୍ତ କରିଦେବ, ଠିକ୍ ଯେପରି ତାହା ମୂଷାଙ୍କ ଦିନରେ ହୋଇଥିଲା। କହିଲେ ଯଦି ସେମାନେ ସେ ଦୁଇଟି ଚିହ୍ନକୁ ବିଶ୍ୱାସ କରିବେ ନାହିଁ, ତେବେ ପୃଥିବୀ ଉପରେ ରକ୍ତକୁ ଢାଳିଦେବ। ଦେଖନ୍ତୁ, ପୃଥିବୀ ଉପରେ ଜଳକୁ ଢାଳିଲେ ତାହା ରକ୍ତ ହୋଇଯିବ। ତେବେ କେବଳ ଏହା ଜାଣିବା ପାଇଁ ଯଦି ମୁଁ ଏହା ଦେଖିପାରେ ଯେ ଆପଣଙ୍କର ସମସ୍ୟାଟି କଣ ଅଟେ, ତାହା ଆପଣଙ୍କୁ ସନ୍ତୁଷ୍ଟ କରିବ ଏବଂ ଆପଣଙ୍କୁ ବିଶ୍ୱାସ କରିବା ହେତୁ ପ୍ରବର୍ତ୍ତାଇବ, କଣ ତା ନୁହେଁ କି? ଆପଣ ଜାଣନ୍ତି ଯେ ଏହାକୁ ତ ସେହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କର ଗୁଣଚରିତ୍ର ହିଁ ହେବାକୁ ପଡିବ ଯାହା ବିଷୟରେ ମୁଁ କହୁଅଛି। ସେହି ବ୍ୟକ୍ତି ଠିକ୍ ଯେପରି ମୁଁ ତାଙ୍କୁ ଚାହିଁଲି ପଛକୁ ଘୁଞ୍ଚିଗଲେ, ତାଙ୍କ ଉପରେ ଛାୟା ଅଛି, ଏପରି କୌଣସି ବିଷୟ ନାହିଁ ଯେ ଔଷଧ ସେହି ବ୍ୟକ୍ତିଙ୍କୁ କେବେ ସାହାଯ୍ୟ କରିଦେବ। ସେ ତ ମୃତ୍ୟୁବରଣ କରିବାର ଏକ ଅବସ୍ଥାରେ ଅଛନ୍ତି, ତାହା ଠିକ୍ ଅଟେ। ତାଙ୍କର ଏକ ଅସ୍ତ୍ରୋପଚାର ହୋଇଛି ଏବଂ ସେହି ଅସ୍ତ୍ରୋପଚାରଟି ପୁରସ୍ଥି ଗ୍ରନ୍ଥିର ଏକ ଅସ୍ତ୍ରୋପଚାର ଥିଲା, ଆଉ ଏହା କର୍କଟ ଅଟେ ଏବଂ ସେହି କର୍କଟ ଆପଣଙ୍କ ସମଗ୍ର ଶରୀରରେ ବ୍ୟାପି ଯାଇଛି। ଯଦି ତା ଠିକ୍, ତେବେ ନିଜର ହାତ ଉଠାନ୍ତୁ, କେବଳ ପରମେଶ୍ୱର ତାଙ୍କୁ ସୁସ୍ଥ କରିପାରନ୍ତି। ମାତ୍ର ଦେଖନ୍ତୁ, ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ ମହାଶୟ, ସେ ଶୈତାନ ହୁଏତ ଡାକ୍ତରଙ୍କ ଛୁରୀରେ ଲୁଚି ଯାଇଥାଇପାରେ, ମାତ୍ର ସେ ପରମେଶ୍ୱରଙ୍କ ଠାରୁ ଲୁଚି ପାରେ ନାହିଁ। କଣ ଆପଣ ତାହା ବିଶ୍ୱାସ କରନ୍ତି? କଣ ଆପଣ ଏହାକୁ ବିଶ୍ୱାସ କରନ୍ତି? ତେବେ ମୁଁ ପ୍ରାର୍ଥନା କରେ ଯେ ଯୀଶୁଖ୍ରୀଷ୍ଟଙ୍କ ନାମରେ ସେହି ଜିନିଷଟି ତାଙ୍କୁ ଛାଡ଼ିଦେଉ, ସେହି ବ୍ୟକ୍ତି ବଞ୍ଚନ୍ତୁ, କିଛି ନୁହେଁ, ଠିକ ଦୁର୍ବଳ ହୋଇଗଲା। ଠିକ ଅଛି, ଆପଣ ମୁଁ ପରସ୍ପର ଅପରିଚିତ ଅଟୁ, ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ ଲୋକ ସାକ୍ଷାତ କରନ୍ତି, ତେବେ ଜଣେ ପୁରୁଷ ଭାବରେ ମୁଁ ଆପଣଙ୍କୁ ଜାଣେ ନାହିଁ, ଆଉ ବୋଧହୁଏ ଜଣେ ସ୍ତ୍ରୀ ଲୋକ ଭାବରେ ଆପଣ ମୋତେ ଜାଣନ୍ତି ନାହିଁ। କେବଳ ମୋର ନାମ ବର୍ତ୍ତମାନ ଦେଖିଛନ୍ତି କିମ୍ବା ଚିତ୍ର କିମ୍ବା ସେପରି କିଛି ଦେଖିଛନ୍ତି, ତାହାଠୁ ଅଧିକ କିଛି ନୁହେଁ। ମାତ୍ର ଆମେ ପରସ୍ପରକୁ ଜାଣିନାହୁଁ, ତାହା ଆମର ଚରିତ୍ରମାନ ଅଟେ। ଆମେ ପରସ୍ପରର ଚରିତ୍ର ଜାଣିନାହୁଁ, ମାତ୍ର ଖ୍ରୀଷ୍ଟଙ୍କର ଗୁଣ ଚରିତ୍ର ହେଲା ସେ ହେଉଛନ୍ତି ବାକ୍ୟ, ଏବଂ ଏହି ଦିନ ନିମନ୍ତେ ବାକ୍ୟ ପ୍ରତିଜ୍ଞା କରାଯାଇଅଛି। ଆପଣ ମୋତେ ତାହା ବିଷୟରେ କହିବାର ଶୁଣିଛନ୍ତି, ତାହେଲେ ତାଙ୍କର ଗୁଣଚରିତ୍ରମାନ ତାହାଙ୍କୁ ଏଠାରେ ଚିହ୍ନିତ କରିବ। ମୁଁ ତାଙ୍କୁ ଚିହ୍ନିତ କରିବି ନାହିଁ, ମୁଁ ତ ଆପଣଙ୍କୁ ଜାଣେ ନାହିଁ। ଆପଣ ବୁଝିଲେ କଣ ଆମ ମଣ୍ଡଳୀ ତାହା ବୁଝିଲେ କି? ବୁଝିଲେ, ମୁଁ ଜଣେ ମଣିଷ ଅଟେ, ମୁଁ ତ କେବଳ ଆପଣଙ୍କର ଭାଇ ଅଟେ। ଯେପରିକି କୂଅ ପାଖରେ ଥିବା ସେ ସ୍ତ୍ରୀ ଲୋକ ଜଣ ତାହା କହିଦେବା ଯାହାକି ଭୁଲ ଅଛି, ଆପଣଙ୍କ ସହିତ କିଛି ଗୋଟାଏ ସମସ୍ୟା ଅଛି, କିମ୍ବା ଆପଣ ଯାହା କିଛି ଚାହାନ୍ତି, କି ଅବା ଆପଣ ଏଠାରେ ଯେଉଁ ବିଷୟ ପାଇଁ ଅଛନ୍ତି, ପରମେଶ୍ୱର ତାହାର ବିଚାରକର୍ତ୍ତା ହୁଅନ୍ତୁ। ଆପଣ ରକ୍ତହୀନତାରେ ପୀଡିତ ଅଟନ୍ତି, ତାହା ଠିକ ଅଟେ କଣ ନୁହେଁ କି? ମୁଁ ନିରନ୍ତର ତାହାକୁ ସଠିକ ହିଁ କହିଥାଏ। କେହି ଭାବୁଛନ୍ତି ଯେ ମୁଁ ତାହା ଅନୁମାନ କଲି, ମୁଁ ତାହା ଅନୁମାନ କରେ ନାହିଁ। ନା, ପ୍ରତ୍ୟେକ ମୁହୂର୍ତ୍ତରେ ଥରେ ମୁଁ ତାହା ଅନୁଭବ କରେ ଯେ କେହି ଜଣେ, ତେବେ ଆପଣ ନିଜର ବିଚାର ଗୁଡ଼ିକୁ ଲୁଚାଇ ପାରନ୍ତି ନାହିଁ। ବର୍ତ୍ତମାନ ମୁଁ ଜାଣେ ଏଠାରେ ପ୍ରାୟ ଦୁଇ ଜଣ ପ୍ରକୃତରେ ଅତିଶୟ ସନ୍ଦେହୀ ଅବିଶ୍ୱାସୀ ଲୋକ ବସିଛନ୍ତି, ବୁଝିଲେ। ଏଣୁ ତେବେ ମନେ ରଖିଥାନ୍ତୁ ଯେ ମୁଁ ଆପଣମାନଙ୍କର ନାମକୁ ମଧ୍ୟ ଡାକିପାରେ, ପରମେଶ୍ୱର ତାହା ଡାକିପାରନ୍ତି। ଏଣୁ ଆପଣ ତାହା ଚିନ୍ତା କରିବା ଛାଡି ଦିଅନ୍ତୁ, ମୋତେ ଆପଣମାନଙ୍କୁ ଦେଖାଇବାକୁ ଦିଅନ୍ତୁ। ହେ ମହିଳା, ଏଠାକୁ ଅନାନ୍ତୁ, ମୋତେ ଦେଖନ୍ତୁ। ମୁଁ ଜାଣେ ନାହିଁ ଯେ ସେ ଆପଣଙ୍କୁ କଣ କହିଲେ, ମାତ୍ର ମୁଁ ଜାଣେ ସେ କଣ ଅଟନ୍ତି, ଆଉ ତାହା ହିଁ ହେଉଛି ତାହାଙ୍କର ଗୁଣ ଚରିତ୍ର ଚିହ୍ନିତ କରାଯିବ। ହଁ, ଏହା ରକ୍ତହୀନତା ଅବସ୍ଥା ଅଟେ, ସେହି ରକ୍ତ ଜଳ। ତେବେ ଏଠାରେ କିଛି ଅଛି, ଦେଖନ୍ତୁ, ଯଦି ସେମାନେ ଏହାକୁ ଅନୁମାନ କରୁଥିବା ବୋଲି ଭାବନ୍ତି, ଗୋଟେ ଶିଶୁ ଅଛି ଯାହା ନିମନ୍ତେ ଆପଣ ଏଠାରେ ପ୍ରାର୍ଥନା କରିବା ପାଇଁ ଆସିଛନ୍ତି, ତା ଠିକ ତାର ଅଛି, ତାର ଗଳାରେ କିଛି ଅଛି, ଟନ୍ସିଲ ଆଡେନଏଡ୍, ଏହାକୁ ଏକ ଅସ୍ତ୍ରୋପଚାର କରାଯିବାକୁ ଅଛି, କଣ ଏହା ଠିକ ନୁହେଁ କି? ସେ ରୁମାଲଟି ନିଅନ୍ତୁ ଏବଂ ତାହା ଉପରେ ଥୋଇ ଦିଅନ୍ତୁ, ଆଉ ବିଶ୍ୱାସ କରନ୍ତୁ, ସନ୍ଦେହ କରନ୍ତୁ, ତାହା ଏକ ଅସ୍ତ୍ରୋପଚାରକୁ ଆବଶ୍ୟକ କରିବ ନାହିଁ। ତେବେ ଆପଣ ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ। ଆପଣ କେମିତି ଅଛନ୍ତି? କଥାଟି ହେଉଛି ଏହି ସ୍ତ୍ରୀ ଲୋକ ପାଇଁ ଏଠାରେ ଯେ ଆପଣ କୌଣସି ବିଷୟରେ ଭୟଭୀତ ଅଟନ୍ତି, ଆପଣ ଭୟ କରୁଛନ୍ତି ଯେ ଏକ ଜନ୍ମଚିହ୍ନ କର୍କଟ ରୋଗରେ ପରିଣତ ହୋଇଛି। ଓହୋ, ତେବେ ଯାଆନ୍ତୁ, ବିଶ୍ୱାସ କରନ୍ତୁ, ଏବଂ ତାହା ଆଉ ସେହିପରି ରହିବ ନାହିଁ। କେବଳ ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରି ଚାଲି ଯାଆନ୍ତୁ। ଗୁଣଚରିତ୍ର ମୋର ନୁହେଁ, ତାହାଙ୍କର। କଣ ଆପଣମାନେ ବର୍ତ୍ତମାନ ବିଶ୍ୱାସ କରନ୍ତି? ତାହା ସମସ୍ତଙ୍କୁ ବିଶ୍ୱାସ କରାଇଦେବା ଉଚିତ ଅଟେ। ତେବେ ମୁଁ ଆପଣଙ୍କୁ ଜାଣେ ନାହିଁ, ମୁଁ ଆପଣଙ୍କ ପାଇଁ ଅପରିଚିତ ଅଟେ, ପରମେଶ୍ୱର ଆପଣଙ୍କୁ ଜାଣନ୍ତି। କଣ ଆପଣ ତାହା ବିଶ୍ୱାସ କରନ୍ତି? ଆପଣ ଜାଣନ୍ତି ଯେ ମୁଁ ଆପଣଙ୍କୁ ଜାଣେ ନାହିଁ, ଏବଂ ଆପଣ ଏହା ମଧ୍ୟ ଜାଣନ୍ତି ଯେ ଆପଣ ମୋତେ ଜାଣନ୍ତି। ଅତଏବ କଣ ଆପଣ ଏହା ବିଶ୍ୱାସ କରନ୍ତି ଯେ ଏହି ଆତ୍ମା ଯେ କି କଥା କହୁଅଛନ୍ତି ତାହା ମୋର ଆତ୍ମା ହୋଇପାରେ ନାହିଁ, କାରଣ ମୁଁ ଜଣେ ମଣିଷ ଭାବରେ ମୁଁ ଆପଣଙ୍କୁ ଜାଣେ ନାହିଁ। ମାତ୍ର ପ୍ରତିଜ୍ଞା କରାଯାଇଥିବା ବାକ୍ୟର ଗୁଣଚରିତ୍ର ହେଉଛି ସେହି ବାକ୍ୟ ଯାହାକି ଦ୍ୱିଧାର ଖଡ଼ଗଠାରୁ ତୀକ୍ଷ୍ଣତର ଏବଂ ହୃଦୟର ଚିନ୍ତାଧାରା ଏବଂ ଭାବର ସୂକ୍ଷ୍ମ ବିଚାରକ ଅଟେ। ଆପଣ ବହୁତ ଅସୁସ୍ଥ ଅଟନ୍ତି, ଆପଣଙ୍କର ସ୍ତ୍ରୀ ଜନିତ ସମସ୍ୟା ଥିଲା ଯାହାକି ଏକ ଗର୍ଭ ଥିଲା, ଏବଂ ସେହି ଗର୍ଭରେ କର୍କଟ ରୋଗ ହୋଇଯାଇଥିଲା, ଆଉ ଆପଣ ଗଲେ ଏବଂ କିଛି ଗୋଟିଏ ପ୍ରକାର ଚିକିତ୍ସା ନେଲେ, ତାହା ଏକ ରେଡିୟମ ଚିକିତ୍ସା ଥିଲା, ଓ ତାହା କେବଳ ଗୋଟିଏ ବିଷୟ କଲା ଯେ ଏହା ତାହାକୁ ସମଗ୍ର ଶରୀରରେ ବ୍ୟାପିଦେଲା, ଆଉ ଆପଣ ମରିଯିବେ ଯଦି ପରମେଶ୍ୱର ଆପଣଙ୍କୁ ସୁସ୍ଥ ନ କରିବେ। ତାହା ସତ ଅଟେ। କଣ ଆପଣ ବର୍ତ୍ତମାନ ବିଶ୍ୱାସ କରନ୍ତି ଯେ ସେ ଆପଣଙ୍କୁ ସୁସ୍ଥ କରିବେ? ଏହା ହେଉଛି ସ୍ୱର୍ଗର ପରମେଶ୍ୱର ସେ ଶୈତାନକୁ ଭର୍ସନା କରନ୍ତୁ ଯାହାକି ଡାକ୍ତରଙ୍କ ଠାରୁ ଲୁଚି ରହିଥିଲା। ସେ ହୁଏତ ରେଡିୟମ ଠାରୁ ଲୁଚି ରହିଥାଇ ପାରେ, କିନ୍ତୁ ପବିତ୍ର ଆତ୍ମା ଠାରୁ ନୁହେଁ। ଭଉଣୀ, ତେବେ ଯାଆନ୍ତୁ, ତାହାଙ୍କୁ ବିଶ୍ୱାସ କରନ୍ତୁ, ଆଦୌ ସନ୍ଦେହ କରନ୍ତୁ ନାହିଁ, ମାତ୍ର ବିଶ୍ୱାସ କରନ୍ତୁ। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ସେ ଶ୍ୱାସରୋଗର ଅବସ୍ଥାକୁ ସୁସ୍ଥ କରିପାରନ୍ତି ଏବଂ ଆପଣଙ୍କୁ ଭଲ କରିପାରନ୍ତି? କଣ ଆପଣ ତାହା ବିଶ୍ୱାସ କରନ୍ତି? ତେବେ ଏହା କହି ନିଜ ରାସ୍ତାରେ ଆନନ୍ଦ କରି ଚାଲି ଯାଆନ୍ତୁ। ପ୍ରଭୁ, ତୁମର ଧନ୍ୟବାଦ ହେଉ, ମୁଁ ବିଶ୍ୱାସ କରେ ଯେ ମୋର ଶ୍ୱାସରୋଗ ଭଲ ହୋଇଯାଇଅଛି। ଆପଣ କେମିତି ଅଛନ୍ତି? ଆପଣ ଅଧୀର ଅଟନ୍ତି, ଆପଣ ଦୀର୍ଘ ସମୟ ଧରି ଅଧୀର ରହି ଆସିଛନ୍ତି। ସେଠାରେ ଏ ଆପଣଙ୍କ ପାକସ୍ଥଳୀରେ ଗୋଟିଏ ପେଟର ଘା କରିଦେଇଛି, ଯାହାକି ଆପଣଙ୍କୁ ଆପଣଙ୍କ ପେଟର ସମସ୍ୟାର କାରଣ। ଆଉ ଆପଣ ଚାହାନ୍ତି, କଣ ଆପଣ ନିଜର ଭୋଜନ ଖାଇବାକୁ ଚାହାନ୍ତି କି? କଣ ଆପଣ ତାହା କରିବେ ଯାହା ମୁଁ ଆପଣଙ୍କୁ କରିବା ପାଇଁ କହିବି? ଯାଆନ୍ତୁ, ପ୍ରଭୁ ଯୀଶୁଙ୍କ ନାମରେ ଭୋଜନ କରନ୍ତୁ। କଣ ଆପଣ ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତି କି? ଆପଣ ତ ଜଣେ ଖୁବ୍ ଉତ୍ତମ ଯୁବା ମହିଳା ଅଟନ୍ତି, ଅଥଚ ସେହିପରି ଦେଖାଯାଆନ୍ତି। କଣ ଆପଣ ମୋତେ ତାହାଙ୍କର ସେବକ ବୋଲି ବିଶ୍ୱାସ କରନ୍ତି? କଣ ଆପଣ ବିଶ୍ୱାସ କରନ୍ତି ଯେ ତାହାଙ୍କର ଗୁଣଚରିତ୍ର ଏଠାରେ ଥାଇପାରେ, ଯେପରିକି ସେହି ବାକ୍ୟ ସ୍ୱୟଂ ନିଜେ ଏବଂ ଏହି ଦିନର ସେହି ପ୍ରତିଜ୍ଞା, ମୁଁ ଯେଉଁ କାର୍ଯ୍ୟଗୁଡ଼ିକୁ କରେ ତୁମେ ମଧ୍ୟ ତାହା କରିବ? ମୁଁ ସୁସ୍ଥ କରିପାରେ ନାହିଁ। ସେ ତ ତାହା ପୂର୍ବରୁ କରିସାରିଛନ୍ତି, ମାତ୍ର ତାହାଙ୍କର ଗୁଣଚରିତ୍ର ତାହାଙ୍କୁ ପ୍ରଦର୍ଶିତ କରିଥାଏ। ଏହା କହିପାରେ ଯେ ଆପଣଙ୍କଠାରେ କ'ଣ ସମସ୍ୟା ରହିଛି। ଆପଣଙ୍କର ଏକ ସ୍ତ୍ରୀ ଜନିତ ସମସ୍ୟା, ନାରୀ ସମସ୍ୟା ରହିଛି। କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଏହାକୁ ବର୍ତ୍ତମାନ ସୁସ୍ଥ କରିପାରନ୍ତି? ନିଜର ମାର୍ଗରେ ଯାଆନ୍ତୁ, ଏହା ଆପଣଙ୍କୁ ଆଉ କଷ୍ଟ ଦେବ ନାହିଁ। ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ। କ'ଣ ଆପଣ ମୋତେ ତାହାଙ୍କର ସେବକ ବୋଲି ବିଶ୍ୱାସ କରନ୍ତି କି? ଯଦି ପରମେଶ୍ୱର ମୋତେ କହିବେ ଯେ ଆପଣଙ୍କ ସମସ୍ୟାଟି କ'ଣ, ତାହେଲେ କ'ଣ ଆପଣ ଏହା ବିଶ୍ୱାସ କରିବେ କି ଯେ ତାହା ଯୀଶୁଖ୍ରୀଷ୍ଟଙ୍କର ଗୁଣଚରିତ୍ର ଅଟେ? ଏହା ଆପଣଙ୍କ ପିଠିରେ ଅଛି, ଏହା ଅଧିକ ସେଠି ନାହିଁ। ଯାଆନ୍ତୁ, ଆପଣ ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ, ବିଶ୍ୱାସ କରନ୍ତୁ। ହେ ମହିଳା, ଆସନ୍ତୁ, ଆପଣଙ୍କ ମଧ୍ୟ ପେଟର ସମସ୍ୟା ରହିଛି। ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ ଏବଂ ଯାଆନ୍ତୁ, ନିଜର ଭୋଜନ ଖାଆନ୍ତୁ, ତା ବିଷୟରେ ଭୁଲି ଯାଆନ୍ତୁ। ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରିଛନ୍ତି। ଆସନ୍ତୁ, ଆପଣଙ୍କ ସମସ୍ୟା ହେଉଛି ଆପଣଙ୍କର ରକ୍ତ। ଆପଣ ମଧୁମେହର ପୀଡିତ ଅଟନ୍ତି। କ'ଣ ଆପଣ ଏହା ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କୁ ଭଲ କରିଦେବେ ଏବଂ ଆପଣଙ୍କୁ ସେଥିରୁ ସୁସ୍ଥ କରିଦେବେ? ନିଜ ମାର୍ଗରେ ଯାଆନ୍ତୁ ଏବଂ କୁହନ୍ତୁ, ପ୍ରଭୁ ଯୀଶୁ ତୁମର ଧନ୍ୟବାଦ ହେଉ, ତାହା ଆପଣଙ୍କୁ ଭଲ କରିଦେବ। ଯାଆନ୍ତୁ, ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ। ଆସନ୍ତୁ, ଆପଣଙ୍କର ପିଠି, କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ପିଠିକୁ ସୁସ୍ଥ କରିବେ ଓ ଆପଣଙ୍କୁ ଭଲ କରିଦେବେ? ନିଜ ମାର୍ଗରେ ଯାଆନ୍ତୁ, ଆନନ୍ଦ କରନ୍ତୁ ଏବଂ କୁହନ୍ତୁ, ପ୍ରଭୁ ଯୀଶୁ ତୁମର ଧନ୍ୟବାଦ ହେଉ। ଆପଣଙ୍କର ମଧ୍ୟ ନିଜ ପିଠିରେ କିଛି ସମସ୍ୟା ରହିଥିଲେ, କେବଳ ଚାଲୁଥାନ୍ତୁ, କୁହନ୍ତୁ, ହେ ପ୍ରଭୁ ତୁମର ଧନ୍ୟବାଦ ହେଉ, ମୁଁ ସୁସ୍ଥ ହୋଇଯାଇଅଛି। ଏହାକୁ ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ। ଆପଣଙ୍କର ମଧ୍ୟ ପିଠିର ସମସ୍ୟା ରହିଥିଲା, ଆପଣ ତା ବିଷୟରେ କ'ଣ ଜାଣନ୍ତି? ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ ଏବଂ ନିଜ ମାର୍ଗରେ ଚାଲି ଯାଆନ୍ତୁ ଏବଂ ସୁସ୍ଥ ହୁଅନ୍ତୁ। ବିଶ୍ୱାସ କରନ୍ତୁ ଯେ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରନ୍ତି। ଯଦି ଆପଣ ବିଶ୍ୱାସ କରିପାରିବେ, ସମସ୍ତ ବିଷୟ ସମ୍ଭବ ଅଟେ। ଠିକ୍ ଅଛି, କ'ଣ ହେବ ଯଦି ମୁଁ ଆପଣଙ୍କୁ କିଛି ନ କୁହେ, କେବଳ ସେଠାରୁ ଚାଲିଯାଏ ଓ ତାଙ୍କ ଉପରେ ହାତ ରଖିଦି? କ'ଣ ଆପଣ ବିଶ୍ୱାସ କରନ୍ତି ଯେ ସେ ଭଲ ହୋଇଯିବେ? ସେମାନେ ଦେଖନ୍ତି ଯେ କ'ଣ ଭୁଲ ଅଟେ। କ'ଣ ଆପଣ ବିଶ୍ୱାସ କରନ୍ତି ଯେ ସେ ହୋଇଯିବେ? ଏଠାକୁ ଆସନ୍ତୁ, ମୁଁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ଶୈତାନକୁ ଧମକ ଦିଏ, ପରମେଶ୍ୱରଙ୍କ ସାମର୍ଥ୍ୟ ସେ ପିଲାକୁ ସୁସ୍ଥ କରୁ, ଆମେନ୍। ସନ୍ଦେହ କରନ୍ତୁ ନାହିଁ, ଆଦୌ ସନ୍ଦେହ କରନ୍ତୁ ନାହିଁ, ଏବଂ ସେ ଭଲ ହୋଇଯିବ। ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ। ଯଦି ପରମେଶ୍ୱର ଆପଣଙ୍କୁ ସୁସ୍ଥ ନ କରନ୍ତି, ତେବେ ଆପଣ କୌଣସି ଏକ ଦିନ ବାତ ରୋଗରେ ପୀଡିତ ଏକ ଆଶା ବାଡ଼ିରେ ରହିଥିବେ। ମାତ୍ର କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କର ବାତ ରୋଗକୁ ସୁସ୍ଥ କରନ୍ତି? ତାହେଲେ ଯାଆନ୍ତୁ, କୁହନ୍ତୁ, ହେ ପ୍ରଭୁ ତୁମର ଧନ୍ୟବାଦ ହେଉ, ମୁଁ ତୁମକୁ ବିଶ୍ୱାସ କରିବି ଏବଂ ତୁମେ ମୋତେ ସୁସ୍ଥ କର। ଠିକ୍ ଅଛି, ବର୍ତ୍ତମାନ ଆସନ୍ତୁ, ଏହା ପ୍ରକୃତରେ ଆପଣଙ୍କର ବୟସ ଅଟେ। ଆପଣ ପ୍ରକୃତରେ ଅଧୀର ଅଟନ୍ତି, ପ୍ରକୃତରେ ଅଧୀର ହୋଇଯାଆନ୍ତି। ଅନତି ସନ୍ଧ୍ୟାର ବିଳମ୍ବରେ ଯେତେବେଳେ ଆପଣ କାମ କରନ୍ତି ଏବଂ ସବୁକିଛି କରନ୍ତି, ଆପଣ ପ୍ରକୃତରେ ଅଧୀର ହୋଇଯାଆନ୍ତି। କ'ଣ ଆପଣ ବର୍ତ୍ତମାନ ବିଶ୍ୱାସ କରନ୍ତି କି? ତେବେ ଏହା ଆପଣଙ୍କୁ ଆଉ କଷ୍ଟ ଦେବ ନାହିଁ। ନିଜ ମାର୍ଗରେ ଯାଆନ୍ତୁ, କୁହନ୍ତୁ, ପ୍ରଭୁ ଯୀଶୁ ତୁମର ଧନ୍ୟବାଦ ହେଉ। ମହାଶୟ ଆସନ୍ତୁ, କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ହୃଦାଘାତକୁ ସୁସ୍ଥ କରନ୍ତି? ଆପଣଙ୍କ ହୃଦୟକୁ ସୁସ୍ଥ କରିବେ କି? ଯେଉଁ ଆଗକୁ ବଢି ଚାଲନ୍ତୁ, କୁହନ୍ତୁ, ହେ ପ୍ରଭୁ ତୁମର ଧନ୍ୟବାଦ ହେଉ, ମୁଁ ମୋର ସମସ୍ତ ହୃଦୟ ସହିତ ବିଶ୍ୱାସ କରେ। ପରମେଶ୍ୱର ଯକ୍ଷ୍ମା ରୋଗକୁ ସୁସ୍ଥ କରନ୍ତି ଏବଂ ଭଲ ମଧ୍ୟ କରନ୍ତି। ମହାଶୟ, କ'ଣ ଆପଣ ନିଜର ସମସ୍ତ ହୃଦୟ ସହିତ ତାହା ବିଶ୍ୱାସ କରନ୍ତି କି? ଠିକ୍ ଅଛି, ନିଜ ମାର୍ଗରେ ଚାଲି ଯାଆନ୍ତୁ ଏବଂ ଆନନ୍ଦ କରନ୍ତୁ, ପ୍ରଭୁ ଯୀଶୁ ତୁମର ଧନ୍ୟବାଦ ହେଉ। ଆପଣମାନେ ଯେଉଁମାନେ ସେଠାରେ ଅଛନ୍ତି, ଆପଣମାନଙ୍କର କ'ଣ, ଆପଣମାନେ କ'ଣ ବିଶ୍ୱାସ କରନ୍ତି? ଦର୍ଶକ ବୃନ୍ଦଙ୍କ ବିଷୟରେ କ'ଣ ଅଟେ? ଦର୍ଶକ ବୃନ୍ଦଙ୍କ ମଧ୍ୟରୁ ଆପଣମାନେ କେତେକ ବର୍ତ୍ତମାନ ବିଶ୍ୱାସ କରନ୍ତି? ଏଠାରେ ବସିଥିବା ଠିକ୍ ଏହି ବ୍ୟକ୍ତି ଜଣକ ବ୍ରୋଙ୍କାଇଟିସ୍ ରୋଗରେ ପୀଡିତ ଅଟନ୍ତି। କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ସେହି ବ୍ରୋଙ୍କିଆଲ ସମସ୍ୟାକୁ ସୁସ୍ଥ କରିଦେବେ? ଠିକ୍ ଅଛି, ତେବେ ଆପଣ ଯାହା ମାଗିଛନ୍ତି ଆପଣ ତାହା ପାଇପାରନ୍ତି, ଆମେନ୍। ଉଚ୍ଚ ରକ୍ତଚାପ ଠିକ୍ ସେଠାରେ ତାଙ୍କ ପଛରେ ବସିଛନ୍ତି। କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କର ଉଚ୍ଚ ରକ୍ତଚାପକୁ ସୁସ୍ଥ କରିଦେବେ? ମହାଶୟ, ତାହା ଆପଣଙ୍କୁ ଛାଡ଼ି ଦେଇଗଲା, ମୁଁ ତାଙ୍କୁ ଜାଣେ ନାହିଁ, ମୋ ଜୀବନରେ ତାଙ୍କୁ କେବେ ବି ଦେଖି ନାହିଁ। କୁହନ୍ତୁ ମହାଶୟ, କ'ଣ ଆପଣ ବିଶ୍ୱାସ କରନ୍ତି ଯେ ଆପଣଙ୍କ ମାଂସପେଶୀର ସେହି ମୋଡ଼ି ହେବା ବିଷୟ, ମାଂସପେଶୀର ସ୍ନାୟୁତନ୍ତ୍ର ମୋଡ଼ି ହେବା, କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଏହାକୁ ସୁସ୍ଥ କରିବେ? କ'ଣ ଆପଣ କରନ୍ତି? ଯଦି ଆପଣ ବିଶ୍ୱାସ କରନ୍ତି ତେବେ ନିଜର ହାତ ଉଠାନ୍ତୁ। ଠିକ୍ ଅଛି, ଆପଣଙ୍କର ପତ୍ନୀ ସେଠାରେ ବସିଛନ୍ତି, ସେ ଶିରାନାଳ ସମସ୍ୟାରେ ପୀଡିତ ଅଟନ୍ତି। ଭଉଣୀ, କ'ଣ ଆପଣ ଏହା ବିଶ୍ୱାସ କରନ୍ତି ଯେ ଏହା ଆପଣଙ୍କୁ ମଧ୍ୟ ଛାଡ଼ି ଚାଲିଯିବ? ସେଠାରେ ଆମ ପଛରେ ବସିଥିବା ସେହି ମହିଳାଙ୍କର ନ୍ୟୁରାଇଟିସ୍ ସ୍ନାୟୁଜନିତ ସମସ୍ୟା ଅଛି। ମହିଳା, କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କ ନ୍ୟୁରାଇଟିସ୍କୁ ସୁସ୍ଥ କରିଦେବେ? ଏଠାରେ ଜଣେ ମହିଳା ଏକ ଛୋଟ ଲାଲ୍ କୋଟ୍ ପିନ୍ଧି ଅଛନ୍ତି, ସେ ସେଠାରେ ବସିଛନ୍ତି, ତାଙ୍କର ମଧ୍ୟ ଶିରାନାଳ ସମସ୍ୟା ଅଛି। କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କର ଶିରାନାଳ ସମସ୍ୟାକୁ ସୁସ୍ଥ କରିଦେବେ? ଯଦି ଆପଣ ଏହାକୁ ବିଶ୍ୱାସ କରନ୍ତି ତେବେ ନିଜର ହାତ ଉଠାନ୍ତୁ। ଏଠାରେ ଏପରି କେହି ଅଛନ୍ତି ଯେଉଁମାନେ କି ବିଶ୍ୱାସ କରନ୍ତି ଯେ ଶ୍ରୀକୃଷ୍ଣଙ୍କ ଗୁଣଚରିତ୍ର ଗୁଡ଼ିକ ଆଜି ରାତ୍ରି ଆମମାନଙ୍କ ମଧ୍ୟରେ ଅଛି? ନିଜର ହାତ ଉଠାନ୍ତୁ, କୁହନ୍ତୁ, ମୁଁ ଏହାକୁ ବିଶ୍ୱାସ କରେ। ଏଠାରେ ଥିବା ସମସ୍ତେ ଯେଉଁମାନେ କି ତାଙ୍କୁ ନିଜର ଆରୋଗ୍ୟଦାତା ଭାବରେ ଗ୍ରହଣ କରିବେ, ନିଜର ଗୋଡ଼ରେ ଛିଡ଼ା ହୋଇଯାଆନ୍ତୁ ଏବଂ କୁହନ୍ତୁ, ମୁଁ ଏହାକୁ ବିଶ୍ୱାସ କରେ। ଛିଡ଼ା ହୁଅନ୍ତୁ, ନିଜର ଚୌକି ଗୁଡ଼ିକରୁ କିମ୍ବା ଏହା ଯାହା କିଛି ବି ଅଟେ, ଛିଡ଼ା ହୋଇଯାଆନ୍ତୁ। ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଏବଂ ଚିରକାଳ ସମାନ ଅଟନ୍ତି। ମୁଁ ଏହାକୁ ପ୍ରଭୁ ପରମେଶ୍ୱରଙ୍କ ନାମରେ ଆପଣମାନଙ୍କୁ ପ୍ରଦାନ କରୁଅଛି।